हरे कृष्ण। जंग विष्णुपाद परमहंस प्रेमराज गाचार्य स्तोत्र सतश्रीष्मद्गौर गोविंद स्वामी श्री गुरु महाराज की। जंग विष्णुपाद परमहंस प्रेमराज गाचार्य स्तोत्र सतश्रीष्मद अभय चरणारविंद भक्ति वेदांत स्वामी श्री प्रभुपाद जी महाराज की। जंग मिथिला प्रविष्ट स्तोत्र सतश्रीष्मद भक्ति सिद्धांत सरस्वती ठाकुर श्री प्रभुपाद जी महाराज की। जय आनंद कोटि वैष्णव वृंद की। जय प्रभु जगन्नाथ बलदेव सुभद्रा महाराणी की। ग्रंथराज श्रीमद भागवतम की। भक्तिवी तुलसी महाराणी की। संवेद भक्त वृंद की। निताय गौर प्रमानंद। ॐ ज्ञानतिमिरन्धस्य ज्ञानञ्जनशलाकया चक्षुरुन्मीलितं येन तस्मै श्रीगुरुवे नमो विष्णुपदाय कृष्णपृष्ठाय भूतले श्रीमते गौरगोविन्दस्वामिन्निति नामिने। नमो विष्णुपदाय कृष्णपृष्ठाय भूतले श्रीमते भक्तिवेदान्तस्वामिन्निति नामिने। नमस्ते सरस्वतीदेवे गौरवाणी प्रचारिणि निर्विशेष शून्यवादी पश्चात्यदेशतारिणि। जय श्री कृष्ण चैतन्य प्रभो नित्यानंद श्री अद्वैत गदाधर श्रीवासादि श्री गौरभक्तवृंद। हरे कृष्णा 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 हरे हरे, हरे राम 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 हरे हरे। ॐ नमो भगवते वासुदेवाय। ॐ नमो भगवते वासुदेवाय। ॐ नमो भगवते वासुदेवाय। ଆଜି ଅନ୍ତିମ ଦିନରେ ଆପଣମାନଙ୍କୁ ମନ୍ତରାଷ୍ଟ୍ରୀୟ କୃଷ୍ଣ ଚେତନା ସଂଘ ଭୁବନେଶ୍ୱର ଶାଖା ତରଫରୁ ଧନ୍ୟବାଦ ଅର୍ପଣ କରୁଛି। ଆପଣମାନେ ବହୁତ ଶ୍ରଦ୍ଧା ଭକ୍ତି ସହିତ ସାତ ଦିନ ପ୍ରଭୁଙ୍କର ମଙ୍ଗଳମୟ ଚରିତ ଶ୍ରୀମଦ ଭାଗବତଙ୍କୁ ଶ୍ରବଣ କଲେ। ତେବେ ଆଜି ଅନ୍ତିମ ଦିନ, ଗତକାଲି ଆମମାନେ ଶୁଣୁଥିଲେ କିଭଳି ଅଜାମିଲ ବୈକୁଣ୍ଠକୁ ଗଲେ ଏବଂ ବୈକୁଣ୍ଠକୁ ଗଲା ପରେ ଦୂତମାନେ ଫେରିଛନ୍ତି। ଦୂତମାନେ ଫେରି ଯମରାଜଙ୍କୁ ପ୍ରଶ୍ନ କରିଥିଲେ। ସେ ପ୍ରଶ୍ନର ଉତ୍ତର ଗତକାଲି ଆମମାନେ ଦୁଇଟି ଶୁଣିଥିଲେ। ତୁମ ବିନା କେହି ଆଉ ଏ ଜଗତରେ ଈଶ୍ୱର ଅଛନ୍ତି କି, ତାର ଉତ୍ତରରେ ଆମମାନେ ଗତକାଲି ଶୁଣିଥିଲେ। ଅହଂ ମହେନ୍ଦ୍ର ନିରୁତି ପ୍ରଚିତା, ସେ ଶ୍ଳୋକରୁ 18 ଜଣ ଆମେ ଅଛୁ ଏ ଜଗତର ନିୟୋଗକର୍ତ୍ତା, ଏବଂ ସେ ଭଗବାନ କ'ଣ କରିବା ପାଇଁ ଚାହୁଁଛନ୍ତି ଆମେ ବି ଜାଣୁ। ଭଗବାନ ସ୍ୱତନ୍ତ୍ରମୟ, ତାଙ୍କ ଇଚ୍ଛା ସ୍ୱତନ୍ତ୍ର, ତେଣୁ ତାଙ୍କୁ ଜାଣିବା ପାଇଁ ଆମେ ବି ସକ୍ଷମ ନୁହେଁ। ସାଧାରଣ ଜୀବ କଥା କ'ଣ କହିବା। କାଲି ଗୋଟେ ସୁନ୍ଦର ଉଦାହରଣ ଦେଉଥିଲେ, ଜଙ୍ଗବୈନ ଗୋଭୀର ମନସା ଅସୁବି ବା ହୃଦା ଗିରା ବା ଅସୁଭୂତ ବିଚକ୍ଷତେ ଆତ୍ମାନାମନ୍ତ ହୃଦି ସତତ ଆତ୍ମାନ ଚକ୍ଷୁର ଯେଥେବ ଆକୃତ ୟାଦ ତପରମ। ଚକ୍ଷୁ ଯେଭଳି ସବୁ ଅଙ୍ଗକୁ ଦେଖୁଛି ଏବଂ ସବୁ ଅଙ୍ଗ ଚକ୍ଷୁ ଦ୍ୱାରା ହିଁ କାର୍ଯ୍ୟ କରୁଛନ୍ତି, କିନ୍ତୁ ସବୁ ଅଙ୍ଗ ଚକ୍ଷୁକୁ ଦେଖିପାରୁନାହାନ୍ତି, ହାତ ଚକ୍ଷୁକୁ ଦେଖିପାରୁନି, ଚକ୍ଷୁ ହାତକୁ ଦେଖୁଛି। ସେଇଭଳି ଏଠି ସେ କହୁଛନ୍ତି, ଅନ୍ତରରେ ଆମର ହୃଦୟ ଭିତରେ ମନ ପ୍ରାଣ ଇନ୍ଦ୍ରିୟ ଥିଲେ ସୁଦ୍ଧା ସେମାନେ ପରମାତ୍ମାଙ୍କୁ ଦର୍ଶନ କରିପାରୁନାହାନ୍ତି। ଯମରାଜ ଏ କଥା ତାଙ୍କର ଦୂତମାନଙ୍କୁ କହୁଛନ୍ତି, କୌଣସି ବ୍ୟକ୍ତି ତାର ଶକ୍ତି ସାମର୍ଥ୍ୟ ଲଗେଇ ସେ ଭଗବାନଙ୍କୁ ଦର୍ଶନ କରିପାରିବ ନା। ପ୍ରଭୁ ଯେତେବେଳେ କରୁଣା କରିବେ, ଈଶ୍ୱରଙ୍କର କରୁଣା ହେଲେ, ଭଗବାନଙ୍କର କରୁଣା ହେଲେ ଜଣେ ଭଗବାନଙ୍କୁ ଦର୍ଶନ କରିପାରିବେ। ଏ ପିଲା ପଛରେ କଣ ଗପ ମାରୁଛ, କେହି ଜଣଙ୍କର ପାଟି ଶୁଭିବ ନା। ଏବଂ ସେ ଭଗବାନଙ୍କର ଗୁଣକୁ କହିଛନ୍ତି।
ତସ୍ୟାତ୍ମତନ୍ତ୍ରସ୍ୟ ହରେ ଅଧିଶିତୁ ପରସ୍ୟ ମାୟାଧିପତେ ମହାତ୍ମନମ ପ୍ରାୟେଣ ଦୂତାଇହ ବୈ ମନୋହରା ଚରନ୍ତି ତଦ୍ରୂପ ଗୁଣ ସ୍ୱଭାବ।
ସେ ଯେଉଁ ପ୍ରଶ୍ନ ପଚାରିଥିଲେ ଦୂତମାନେ, ଯମରାଜ ଆମେ ଆପଣଙ୍କ ଆଦେଶରେ ଅଜାମିଲକୁ ଆଣିବା ପାଇଁ ଯାଇଥିବା ସମୟରେ ଯେଉଁ ଚାରିଜଣ ସିଦ୍ଧ ଅଦ୍ଭୁତ ପୁରୁଷ ଆମକୁ ମାରିକି ଭଗେଇ ଦେଲେ, ଅଜାମିଲର ପାଶକୁ କାଟିଲେ, ସେମାନେ କିଏ ଆସି? ତାଙ୍କର ଉତ୍ତର ଦୂତମାନଙ୍କର ପରିଚୟ ଏ ଶ୍ଳୋକରେ ଦେଉଛନ୍ତି। ଏବଂ ଅର୍ଦ୍ଧ ଶ୍ଳୋକରେ ଭଗବାନଙ୍କର ଗୁଣ, ଅର୍ଦ୍ଧ ଶ୍ଳୋକରେ ତାଙ୍କର ଦୂତଙ୍କର ଗୁଣ।
ତସ୍ୟା ଆତ୍ମତନ୍ତ୍ରସ୍ୟ,
ସେ ଭଗବାନ ଯିଏ ଆତ୍ମତନ୍ତ୍ର,
ଜୀବ ପରାଧୀନ,
ଭଗବାନ ହେଉଛନ୍ତି ସ୍ୱାଧୀନ, ଇଏ ହେଉଛି ପ୍ରଥମ ଗୁଣ ଭଗବାନଙ୍କର।
ଜୀବ ସବୁଥିରେ ପରାଧୀନ, ଜୀବ ଏତେ କ୍ଷୁଦ୍ର, ତାର ବୁଦ୍ଧି ଏତେ କ୍ଷୁଦ୍ର, ତାର ଶରୀର ତାର ସ୍ୱତନ୍ତ୍ରତା ବି ନାହିଁ, ସେ ଶରୀର ଅଧୀନରେ ରହିଛି।
ଆପଣ କହିଲେ ଆପଣଙ୍କୁ କ୍ଷୁଦା ଲାଗିଲେ, ଆପଣ କ୍ଷୁଦା କଣ୍ଟ୍ରୋଲ କରିପାରିବେ?
ଶୋଷ ଲାଗୁଛି ତ ଆମକୁ ଜଳ ପିଇବାକୁ ପଡିବ, ଆମେ କ୍ଷୁଦା ତୃଷ୍ଣାର ବି ଅଧୀନ, ଭଗବାନ ତା ନୁହନ୍ତି, ସ୍ୱତନ୍ତ୍ର। ଏଠି କହୁଛନ୍ତି ଆତ୍ମତନ୍ତ୍ରସ୍ୟ,
ଭଗବାନ ଗୋବର୍ଦ୍ଧନଙ୍କୁ ଏ ପିଲା ଏ ପାଟି କରିବ,
ପାଖରେ କେହି ପାଟି କରନ୍ତି ନା, ଆଗରେ ଯିଏ ବସୁଛନ୍ତି, ପଛରେ ଯିଏ ଆସୁଛନ୍ତି ଧୀରେ ଧାରେ ବସନ୍ତୁ। ଭଗବାନ ଆତ୍ମତନ୍ତ୍ର, ସ୍ୱତନ୍ତ୍ର, କାହା ଉପରେ ଭଗବାନ ନିର୍ଭର କରନ୍ତି ନା, ଆଉ ବ୍ୟକ୍ତି ସବୁବେଳେ ଜଣଙ୍କ ଉପରେ ନିର୍ଭର କରି ଚାଲିବ। କୌଣସି ବ୍ୟକ୍ତି ଜଗତରେ କହିପାରିବନି ମୁଁ କାହା ଉପରେ ନିର୍ଭର ନ କରି ଚଳିଯିବି, କାହା ଉପରେ ନିର୍ଭର ନ କଲେ ଭଗବାନ ଉପରେ ନିର୍ଭର କରିବାକୁ ପଡିବ,
ଭଗବାନଙ୍କ ବସ୍ତୁ ଉପରେ ନିର୍ଭର କରିବାକୁ ପଡିବ, ଜଳ ଉପରେ ନିର୍ଭର କରିବାକୁ ପଡିବ, ବାୟୁ ଉପରେ ନିର୍ଭର କରିବାକୁ ପଡିବ।
ଭଗବାନ ତା ନୁହନ୍ତି, ଭଗବାନ ଆତ୍ମତନ୍ତ୍ର।
ସାତ ଦିନ ଭଗବାନ ଗୋବର୍ଦ୍ଧନଙ୍କୁ ଧାରଣ କଲେ, କୌଣସି ଭୋଜନ କରିନାହାନ୍ତି,
କାହାର ସହାୟତା ବିନା ଭଗବାନ ଗୋବର୍ଦ୍ଧନଙ୍କୁ ଧାରଣ କରିଛନ୍ତି।
ଜୀବ କହିବ ମୁଁ ଆଜି ଭଗବାନ ହେବି, ଏ ପିଲା ଏ କିଏ ପଛରେ ପାଟି କରୁଛ ରେ?
ଯିଏ ଭଗବାନ ହବ ସେ କମ୍ ସେ କମ୍ ଜାଣିବା ଦରକାର ଭଗବାନର ଗୁଣ କଣ।
ଚିନ୍ତା କର,
ଭଗବାନ ଆତ୍ମତନ୍ତ୍ର, ଭଗବାନ ସାତ ଦିନ ଗୋବର୍ଦ୍ଧନଙ୍କୁ ଧାରଣ କରି ରହିଥିଲେ।
ଆଜି କୁହନ୍ତୁ ନା, ଜଣେ ସାତ ଦିନ ଖାଲି ହାତଟାକୁ ଟେକିକି ରହିବ, ସିଏ କିଛି ଧରିବନି, ତାକୁ ଭଗବାନ ବୋଲି କୁହାଯିବ, କରିପାରିବେ କି?
ମଣିଷ ଯିଏ ଭଗବାନ ବୋଲି କହୁଛନ୍ତି ତାଙ୍କୁ କୁହନ୍ତୁ ଠିକ ଅଛି ଆପଣ ଭଗବାନ, ଆପଣ ପରୀକ୍ଷା ଦିଅନ୍ତୁ, କୃଷ୍ଣଙ୍କୁ ଆପଣ ମାନୁଛନ୍ତି ତ, କୃଷ୍ଣ ସାତ ଦିନ ଗୋବର୍ଦ୍ଧନ ଧରିଥିଲେ, ଆପଣ ସାତ ଦିନ ଖାଲି ହାତଟାକୁ ଉପରୁ ଟେକି ରୁହନ୍ତୁ,
ଯିଏ ଧରିବା ଦରକାର।
ଜୀବ ପରତନ୍ତ୍ର, ଏ ଶରୀରର ବି, ଶରୀର ଯେତେବେଳେ ଯେଉଁ ଅଙ୍ଗ ଯାହା ଡିମାଣ୍ଡ କରିବ ଆମେ କରିବାକୁ ବାଧ୍ୟ, ଶରୀର କ୍ଲାନ୍ତି ହେଉଛି ଆମେ ଶୋଇବାକୁ ବାଧ୍ୟ,
ଶରୀର ଅଧୀନରେ ବି ଆମେ ଅଛେ, ଭଗବାନ ସର୍ବାଧୀନ ନୁହନ୍ତି,
ଆତ୍ମତନ୍ତ୍ର। ତସ୍ୟ ଆତ୍ମତନ୍ତ୍ରସ୍ୟ ହରେ ଅଧିଶିତୁ,
ଭଗବାନ ହରି ଅଧିଶିତୁ, ସେ ଜଗତର ସମସ୍ତ ଈଶ୍ୱରମାନଙ୍କର ଅଧିଶ୍ୱର।
ଏବଂ ଦ୍ୱିତୀୟ ଗୁଣ କହୁଛନ୍ତି ପରସ୍ୟ ମାୟାଧିପତି ମହାତ୍ମନ,
ଭଗବାନ ପ୍ରକୃତରେ ମହାତ୍ମା,
ମହାତ୍ମା ମାନେ ମହାନ ଆତ୍ମା, ଅପରିଚ୍ଛିନ୍ନ ଆତ୍ମା ଯାହାଙ୍କର।
ଭଗବାନଙ୍କର ଗୋଟିଏ ଶକ୍ତି, ପ୍ରଭୁ ହେଉଛନ୍ତି ପରମାତ୍ମା, ତାଙ୍କର ଶକ୍ତି ସମସ୍ତଙ୍କ ଦେହରେ ଅଛି, ସମସ୍ତେ କାର୍ଯ୍ୟ କରୁଛନ୍ତି।
ଏଇ ଯେଉଁ ଜୀବାତ୍ମା ଭଗବାନଙ୍କର ଶକ୍ତି, ଭଗବାନ କହୁଛନ୍ତି ମମି ମାଂସ ଜୀବ ଲୋକ, ଜୀବ ମୋର ଅଂଶ।
ଆପଣ କହିବେ ଭଗବାନ ତ ଜଣେ, ଆମେ ତ ଲକ୍ଷେ ଲୋକ,
ଲକ୍ଷେ ଲୋକଙ୍କ ଭିତରେ ଭଗବାନ କେମିତି ରହୁଛନ୍ତି, କେମିତି ତାଙ୍କ ଶକ୍ତି କାର୍ଯ୍ୟ କରୁଛି, ଇଏ ବୁଝିବା ବଡ଼ କଷ୍ଟ ନା।
ଭଗବାନ ମହାତ୍ମା, ଅପରିଚ୍ଛିନ୍ନ ଆତ୍ମା ଆଉ ବୁଦ୍ଧି ତାଙ୍କ।
ସୂର୍ଯ୍ୟ କେତୋଟି?
ସୂର୍ଯ୍ୟ ଗୋଟିଏ କି ନାହିଁ,
କିନ୍ତୁ ଗୋଟିଏ ସୂର୍ଯ୍ୟଙ୍କର କେତେ କିରଣ ଆସୁଛି ଦେଖନ୍ତୁ, ଅନନ୍ତ କିରଣ, ଅନନ୍ତ କିରଣ ଗୋଟିଏ ବ୍ରହ୍ମାଣ୍ଡର ଅନନ୍ତ ଜୀବକୁ ଆଲୋକ ଦେଉଛି।
ଚିନ୍ତା କର,
ଭଗବାନ ସୂର୍ଯ୍ୟଙ୍କ ଭଳି, ସୂର୍ଯ୍ୟ ଭଗବାନଙ୍କର ଚକ୍ଷୁରୁ ଜାତ ହୋଇଛନ୍ତି,
ଭଗବାନଙ୍କ ଚକ୍ଷୁରୁ ଜାତ ସୂର୍ଯ୍ୟଙ୍କର ଏହି ଶକ୍ତି ଅଛି।
ଚିନ୍ତା କରନ୍ତୁ ଭଗବାନଙ୍କର କେଉଁ ଶକ୍ତି ଥିବ। ତେଣୁ ଭଗବାନଙ୍କର ଅଂଶ ପ୍ରତ୍ୟେକ ଜୀବ ଅନ୍ତରରେ ଅଛନ୍ତି, ସେ କାର୍ଯ୍ୟ କରୁଛନ୍ତି। ସେ ଅଂଶ ପଳେଇଗଲା ମାନେ, ଜୀବାତ୍ମା ପଳେଇଗଲା ମାନେ ସର୍ବମୃତ। ଏବେ ଏଠି ସେଥିପାଇଁ କହୁଛନ୍ତି ମହାତ୍ମନମ ଆଉ ମାୟାଧିପତେ, ଜୀବ ମାନେ ସେ ମାୟାର ଅଧୀନ। ମାୟା ମାନେ ସରଳରେ ବୁଝିବେ ତିନି ଗୁଣର ଅଧୀନ, ସତ୍ତ୍ୱ ରଜ ତମ ତିନି ଗୁଣର ଅଧୀନ। କିନ୍ତୁ ଭଗବାନ ମାୟାଧିପତେ, ମାୟାର ଅଧୀଶ୍ୱର। ସେଥିପାଇଁ ଗୀତାରେ ଭଗବାନ କହିଲେ ମମ ମାୟା ଦୂରତ୍ୱୟା ମାମେବ ଯେ ପ୍ରପଦ୍ୟନ୍ତି ମାୟା ମେତାମ ତରନ୍ତି ତେ ଦୈବୀ ହେସା ଗୁଣମୟୀ ମମ ମାୟା ଦୂରତ୍ୱୟା। ଭଗବାନ ମାୟାର ଅଧୀନ ନୁହନ୍ତି, ଯେମିତି ଲୋକମାନେ କୁହନ୍ତି ହଁ ଭଗବାନ ବି ମାୟାରେ ପଡ଼ିଗଲେ, ନାଇଁ ନାଇଁ ଭଗବାନ ମାୟାରେ ପଡ଼ନ୍ତି ନା, ସେ ମାୟାଧିପତେ, ମାୟାକୁ ସେ ଚଲାନ୍ତି, ତାଙ୍କ ଡିରେକ୍ସନରେ ମାୟା କାମ କରୁଛି। ଭଗବାନ କହୁଛନ୍ତି ମାମ ଏବ ହି ଯେ ପ୍ରପଦ୍ୟନ୍ତି, ମୋର ଯିଏ ଏକମାତ୍ର ଶରଣ ନବ, ବ୍ରହ୍ମା ବିଷ୍ଣୁ ବ୍ରହ୍ମାଙ୍କର ଶିବଙ୍କର ନୁହେଁ, ଏବ ଶବ୍ଦ ଲାଗିଛି ନା, ମାମ ଏବ ହି ନିଶ୍ଚିତ ଏକାକି ମୋର ଶରଣ ନେଲେ, ନିଶ୍ଚୟାତ୍ମକ ଶବ୍ଦ। କେବଳ ଭଗବାନ ବିଷ୍ଣୁଙ୍କର ଶରଣ କଲେ ଜଣେ ମାୟାକୁ ତରିପାରିବ, ତା ପୂର୍ବରୁ କାହାର ବି ଶରଣ କଲେ ଜଗତରେ ତରିପାରିବନି। ସେଥିପାଇଁ ସେ ମାୟାଧିପତେ ଆଉ ପରସ୍ୟ ଶ୍ରେଷ୍ଠ। ଏବଂ ଯମରାଜ କହୁଛନ୍ତି ସେଇ ଭଗବାନଙ୍କର ପ୍ରାୟଣ ଦୂତା ଇ ହବ ମନୋହରା, ଧୀରେ କିଣି ବସନ୍ତୁ ଯିଏ ଆସିଲେ। ଆଉ ପିଲାମାନେ କିଏ ସେପଟରେ ଟେଣ୍ଟ ସେପଟରେ ପାଟି କରୁଛନ୍ତି, କିଏ ପାଟି କରୁଛନ୍ତି ପିଲା ଟେଣ୍ଟ ସେପଟରେ? ପ୍ରାୟଣ ଦୂତା ଇ ହବ ମନୋହରା, ତାଙ୍କର ଦୂତ ମାନେ ମନୋହରା। ସେ ଯୋଉ ପଚାରିଥିଲେ ଯମଦୂତ ମାନେ, ଯେଉଁମାନେ ଅଜାମିଲକୁ ରକ୍ଷା କଲେ ସେମାନେ କିଏ, ତାର ଉତ୍ତର ଏଠି ଦେଉଛନ୍ତି। ଏଇ ଯୋଉ ଭଗବାନଙ୍କର ଗୁଣ ମୁଁ କହିଲି, ସେଇ ଭଗବାନ ମାୟାଧିପତେ ମହାତ୍ମନମ ଅଧିଶିତୁ ଶ୍ରେଷ୍ଠ ଆଉ ପରତନ୍ତ୍ର ଏ ସ୍ୱତନ୍ତ୍ର ଭଗବାନଙ୍କର ଦାସ ସେ ବିଷ୍ଣୁ ବିଷ୍ଣୁଦୂତ ମାନେ। ସେମାନଙ୍କର ଗୁଣ କଣ ନା, ଚରନ୍ତି ତଦ୍ରୂପ ଗୁଣ ସ୍ୱଭାବ। ଭଗବାନଙ୍କର ଯେଭଳି ଭକ୍ତ ବାତ୍ସଲ୍ୟ ଗୁଣ ଅଛି, ତାଙ୍କର ଭକ୍ତ ଯେଉଁମାନେ ବୈକୁଣ୍ଠରେ ବାସ କରନ୍ତି ତାଙ୍କ ଦୂତମାନେ, ତାଙ୍କର ମଧ୍ୟ ସେଇ ଗୁଣ। ଯମରାଜ ସେ କହୁଛନ୍ତି ତସ୍ୟୈବ ରୂପମ ଚତୁର୍ଭୁଜାଦି ବିଶିଷ୍ଟମ ଗୁଣା ପ୍ରଭାବାଦୟ ସ୍ୱଭାବ ଭକ୍ତ ବାତ୍ସଲ୍ୟ ଆଦି ଭି। ଭଗବାନଙ୍କର ଯେଭଳି ଭକ୍ତ ବାତ୍ସଲ୍ୟ ଗୁଣ ଅଛି, ସେଭଳି ତାଙ୍କର ମଧ୍ୟ। ଏବଂ ଦୂତମାନଙ୍କର ଗୁଣ ବର୍ତ୍ତମାନ କହୁଛନ୍ତି ଭୂତାନି ବିଷ୍ଣୁ ସୁରପୂଜିତାନି ଦୁର୍ଦର୍ଶ ଲିଙ୍ଗାନି ମହା ଅଦ୍ଭୁତାନି ରକ୍ଷନ୍ତି ତତ୍ ଭକ୍ତ ମତ ପରେଭ୍ୟୋ ମତସ୍ୟ ମର୍ତ୍ତ୍ୟାନଥ ସର୍ବତସ୍ୟ। ଏଇ ଶ୍ଳୋକରେ ଯମରାଜ ଦେଖନ୍ତୁ ଭଗବାନଙ୍କର ଭକ୍ତ ପାଇଁ କଣ କହୁଛନ୍ତି। ଯେଉଁମାନେ ଭକ୍ତ ହେଉଛନ୍ତି ସେମାନେ ଜାଣିବା ଦରକାର ଭଗବାନ କେମିତି ଆମକୁ ସୁରକ୍ଷା ଦିଅନ୍ତି। ଯେମିତି 2012 ମସିହାରେ କ'ଣ ଟିଭି ଫିଭିରେ ସବୁ ପ୍ରଚାର ହେଇଯାଇଛି, ପ୍ରଳୟ ହେଇଯିବ, ଲୋକମାନେ ଆଉ ତାଙ୍କ ମୁଣ୍ଡ ହିଁ କାମ କରୁନି। ଭକ୍ତ ଭୟ କରେ ନା, କାହିଁକି ଭୟ କରେ ନା? ଶୁଣନ୍ତୁ ଯମରାଜ ଏଠି କହୁଛନ୍ତି ଭକ୍ତ ପାଇଁ ଭଗବାନଙ୍କର ଦୂତମାନେ ସବୁବେଳେ ପ୍ରସ୍ତୁତ ହେଇକି ରହିଛନ୍ତି। ଭୂତାନି ବିଷ୍ଣୁ ସୁରପୂଜିତାନି, ବିଷ୍ଣୁଙ୍କର ଯେଉଁମାନେ ଦୂତ ସେମାନେ ସୁରପୂଜିତ, ଦେବତାମାନେ ବି ପୂଜା କରନ୍ତି ବିଷ୍ଣୁ ତାଙ୍କୁ, ବ୍ରହ୍ମାଦି ଶିବ ଯେ। ଭୂତାନି ବିଷ୍ଣୁ ସୁରପୂଜିତାନି ଦୁର୍ଦ୍ଦଶ ଲିଙ୍ଗାନି ମହାଦ୍ଭୁତାନି, ତାଙ୍କୁ ଦର୍ଶନ କରିବା ତାଙ୍କର ସୁନ୍ଦର ରୂପ ଗୋଟା ଭାଗ୍ୟର କଥା। ଯମରାଜ ବହୁତ ଆନନ୍ଦିତ ହେଉଛନ୍ତି, ଯାହା ମୋ ଦୂତମାନେ ଆଜି ବିଷ୍ଣୁ ତୁମକୁ ଦର୍ଶନ କରିକି ଆସିଲେ, ତୁମେ ଦର୍ଶନ କଲ, ତୁମର ବହୁତ ଭାଗ୍ୟ। ବିଷ୍ଣୁ ଭୂତାନି ଦୁର୍ଦ୍ଦଶାନି ଦୃଷ୍ଟମ ଅପି ଅସତ୍ୟ ନି ଲିଙ୍ଗାନି ରୂପାଣି, ଲିଙ୍ଗ ଅର୍ଥ ରୂପ, ତାଙ୍କର ରୂପକୁ ଦର୍ଶନ କରିବାଟା ବଡ଼ ଭାଗ୍ୟର କଥା, ଆଉ ତୁମେ ତାଙ୍କୁ ଦର୍ଶନ କରିକି ଆସିଛ, ତୁମେ ଭାଗ୍ୟବାନ। ଆଉ ବିଷ୍ଣୁ ତୁମମାନଙ୍କର କାର୍ଯ୍ୟ କ'ଣ, ରକ୍ଷନ୍ତି ତତ୍ ଭକ୍ତ, ଯିଏ ଭକ୍ତ ଭଗବାନଙ୍କର ଭକ୍ତ ହେଉଛି ସେ କେବେ ଭୟ କରିବା ଉଚିତ ନାହିଁ। ପ୍ରଳୟ ହେଇଗଲେ ବି ଆମର କିଛି ଅସୁବିଧା ହବନି, ମନେ ରଖନ୍ତୁ କିଛି ଅସୁବିଧା ହବନି। ଯେଉଁମାନେ ଭଗବାନଙ୍କୁ ଆଶ୍ରୟ କରିଛନ୍ତି, ଯେଉଁମାନେ ପ୍ରଭୁଙ୍କର ନାମକୁ ଆଶ୍ରୟ କରିଛନ୍ତି, ଯେଉଁମାନେ ଭଗବାନଙ୍କର ସେବା ପୂଜା କରୁଛନ୍ତି, ପ୍ରଳୟ ହେଲେ ବି ଆମର ଅସୁବିଧା ହବନି, କାହିଁକି ଅସୁବିଧା ହବନି? ଏଠି କହୁଛନ୍ତି ରକ୍ଷନ୍ତି ତଦ୍ଭକ୍ତ ମତଃ ପରେଭ୍ୟୋ। ଏ ଦୂତଗଣ, ମୁଁ ବି ସେମାନଙ୍କୁ ଦଣ୍ଡ ଦେଇପାରିବି ନା, ମୁଁ ଯମରାଜ, ମୁଁ ନିଜେ କହୁଛି, ଯେଉଁମାନେ ବିଷ୍ଣୁଙ୍କର ଦୂତ ସେମାନେ ରକ୍ଷନ୍ତି ତଦ୍ଭକ୍ତ, ବିଷ୍ଣୁଙ୍କର ଦୂତମାନେ ବିଷ୍ଣୁଙ୍କର ଭକ୍ତକୁ ରକ୍ଷା କରନ୍ତି। କେଉଁଥିରୁ? ମତଃ, ମତ ପରେଭ୍ୟ ମତଶ୍ଚ, ମତଶ୍ଚ ମାନେ ମୋ ଠାରୁ, ଆଉ ମତ ପରେଭ୍ୟ ସ୍ୱାମୀପାଦ କହୁଛନ୍ତି ଶତ୍ରୁଭ୍ୟ, ଶତ୍ରୁମାନେ। ଦେଖନ୍ତୁ, ଯିଏ ବିଷ୍ଣୁ ଭକ୍ତ ତାକୁ ଯଦି କୌଣସି ଶତ୍ରୁ ବି ଆକ୍ରମଣ କରିବା ପାଇଁ ଚାହିଁବ ତାକୁ ମାରିପାରିବ ନା, ଭଗବାନ ରକ୍ଷା କରିବ, ବିଷ୍ଣୁ ତୁମେ ରକ୍ଷା କରିବ। ଏଠି କହୁଛନ୍ତି ଶତ୍ରୁଭ୍ୟ ମତ ସର୍ବୋତ, ଏଠି ଲେଖୁଛନ୍ତି ନା, ମତଶ୍ଚ ମତ ଅର୍ଥ ସର୍ବତଶ୍ଚ ଅଗ୍ନି ଆଦିଭ୍ୟଶ୍ଚ ରକ୍ଷନ୍ତି। ସମ୍ବାଦ କହୁଛନ୍ତି, ଯିଏ ଭଗବାନଙ୍କର ଭକ୍ତ ହେଇଛି ତାକୁ ଭୟ କରିବା ଦରକାର ନାହିଁ, ଅଗ୍ନି ବାୟୁ ଜଳ ସବୁକିଛି ତାଙ୍କୁ ସୁରକ୍ଷା ଦେବେ, କେହି ତାଙ୍କୁ ମାରିପାରିବ। ଆଉ ଯଦି କେହି ପ୍ରଶ୍ନ କରନ୍ତି, ଆମେ ଦେଖିଛୁ ବହୁତ ଭକ୍ତ ଭକ୍ତ ହେଇଥିଲେ ସେ ଏମିତି ଆକ୍ସିଡେଣ୍ଟରେ ମରିଯାଇଛନ୍ତି, ପାଣିରେ ବୁଡ଼ିକି ମରିଯାଇଛନ୍ତି, କି ନିଆଁରେ ବୁଡ଼ିକି ମରିଯାଇଛନ୍ତି, ନା ସେ ଭକ୍ତି ଯାଜନ କରିନାହାନ୍ତି, ଭଗବାନଙ୍କ ଚରଣରେ ତାଙ୍କର ମତି ନାହିଁ ନିଶ୍ଚିତ। ସେ ଭକ୍ତ ବେଶ ଧରିଥିବେ, ଭକ୍ତି ଆଚରଣ କରୁନଥିବେ, ଭକ୍ତି ଆଚରଣ କଲେ କଦାପି ଏଟା ହେଇପାରିବ ନା। ଦେଖନ୍ତୁ ଲେଖିଛନ୍ତି ରକ୍ଷନ୍ତି ତଦ୍ଭକ୍ତ, ଯମରାଜ କହୁଛନ୍ତି ରକ୍ଷନ୍ତି ତଦ୍ଭକ୍ତ, ଏ ବିଷ୍ଣୁ ତମ ରକ୍ଷା କରିବେ, ମତ ପରେଭ୍ୟ ମତଶ୍ଚ ମୋ ଠାରୁ ପରେଭ୍ୟ, ଅଗ୍ନି ବାୟୁ ଜଳ ସବୁଠୁ ରକ୍ଷା କରନ୍ତି, ସବୁଠୁ ରକ୍ଷା କରନ୍ତି। ତେଣୁ ଭକ୍ତ ନିର୍ଭୀକ, ସେଥିପାଇଁ କାହିଁକି ଭଗବାନଙ୍କ ଚରଣରେ ସେ ମତି ଦେଇଛି, ତାର ଭୟ ନାହିଁ, ସେ କାହିଁ ଭୟ କରେ, କାରଣ ଜାଣିଛି ମୁଁ ଭଗବାନଙ୍କ ଶରଣରେ, ଭଗବାନଙ୍କ ନାମ କରୁଛି, ଭଗବାନଙ୍କ ଚରଣରେ ଶରଣ ଯାଇଛି ମାନେ ମୋତେ ପ୍ରଭୁ ସୁରକ୍ଷା ଦେବେ। ଆଉ ଯେଉଁମାନଙ୍କର ଭୟ ଅଛି ମାନେ ସେମାନେ ଶରଣାଗତ ହେଇନାହାନ୍ତି, ତାଙ୍କର ଦ୍ୱିତୀୟ ଅଭିନିବେଶ ଅଛି। ଏବଂ ବର୍ତ୍ତମାନ ଯମଦୂତମାନେ ପ୍ରଶ୍ନ କରୁଛନ୍ତି, ହେଲା ଆପଣ ଯଦି ସେମାନେ ବିଷ୍ଣୁଙ୍କର ଦୂତ ହେଲେ ସେମାନେ ଅଧର୍ମ କାମ କାହିଁକି କଲେ, କ'ଣ ଅଧର୍ମ କାମ କଲେ, ଅଜାମିଲକୁ ଆମେ ଆଣିବା ପାଇଁ ଯାଉଥିଲୁ ସେ କାହିଁ ବାଧା ଦେଲେ ସେ ବିଷ୍ଣୁଙ୍କର ଦୂତ ହେଇକି। ଏଠି କହୁଛନ୍ତି ନନୁ ବିଷ୍ଣୁ ଭକ୍ତା ଚେତ୍ କଥମ ଅଧର୍ମ ପକ୍ଷପାତମ କୁର୍ବନ୍ତମ, ସେ ବିଷ୍ଣୁଙ୍କର ଭକ୍ତ ହେଇକି ଅଧର୍ମକୁ କିଭଳି ପକ୍ଷପାତ କଲେ, ଅଧର୍ମ ମାନେ ଅଜାମିଲ ତ ପାପ କରିଥିଲା ତାକୁ କେମିତି ପକ୍ଷପାତ କଲେ। ଯମରାଜ ଏ ଶ୍ଳୋକଟି କହୁଛନ୍ତି, ଆରେ ବାପା ଧର୍ମ କ'ଣ ଏ ଜଗତରେ କେହି ଜାଣନ୍ତି ନା। ଇ ସୁନ୍ଦର ଶ୍ଳୋକ ଆଜ୍ଞା, ଭାଗବତର ଇଏ ଯାହା କହନ୍ତି ମୌଢ ମଣି, କେତେ ଆମେ ପରସ୍ପର ଭିତରେ ବାଦ ବିବାଦ, ଏଇଟା ଧର୍ମ ଏଇଟା ଧର୍ମ ନା, ଯମରାଜ କ'ଣ କହୁଛନ୍ତି ଶୁଣ, ଧର୍ମ କ'ଣ, ଧର୍ମଂ ତୁ ସାକ୍ଷାତ ଭଗବତ ପ୍ରଣୀତ ନବୈ ବିଦୁର ସ୍ୱୟୋ ନାପି ଦେବା ନ ସିଦ୍ଧ ମୁଖ୍ୟା ଅସୁର ମନୁଷ୍ୟା କୁତୋ ନ ବିଦ୍ୟାଧର ଚାରଣ ଦୟ। ଯମରାଜ କହୁଛନ୍ତି ତୁମେ କହୁଛ ସେ ଧର୍ମ ଜାଣନ୍ତି ନାହିଁ, ଅଧର୍ମକୁ ସପୋର୍ଟ କଲେ, ନାଇଁ ନାଇଁ ଧର୍ମଟା କ'ଣ ତୁମେ ଜାଣିଛ କି, ଯମରାଜ ତାଙ୍କ ଦୂତମାନଙ୍କୁ କହୁଛି ଧର୍ମ ଏ ଜଗତରେ କେହି ଜାଣନ୍ତି ନା, କାହିଁ ଜାଣନ୍ତି ନା, ଧର୍ମନ୍ତୁ ସାକ୍ଷାତ ଭଗବତ ପ୍ରଣୀତମ, ଯିଏ ଧର୍ମଟା ପ୍ରଣୟନ କରିଛନ୍ତି ସେ ଜାଣିଛନ୍ତି ନା। ଆଉ ଯମଦୂତମାନେ ଯେଉଁ ପ୍ରଶ୍ନ କରିଥିଲେ, ତାଙ୍କର ପ୍ରଶ୍ନ ଥିଲା ଯେ ଅଜାମିଲ ଅଧାର୍ମିକ ଏମାନେ ବିଷ୍ଣୁ ଭକ୍ତ ହେଇକି ଅଧାର୍ମିକକୁ କିଭଳି ସପୋର୍ଟ କଲେ। ଏଠି ତାର ଉତ୍ତର ଦେଉଛନ୍ତି, ଧର୍ମନ୍ତୁ ସାକ୍ଷାତ ଭଗବତ ପ୍ରଣୀତମ, ଧର୍ମ କେହି ତିଆରି କରିନାହାନ୍ତି। ଲୋକମାନଙ୍କର ଯେଭଳି ଗୋଟିଏ ଧାରଣା যে এই লোকমানে আসন্তি বাবা মানে আসন্তি ধর্মকে তৈরি করন্তি। ধর্মটা কোনসে তৈরি বস্তু নহে, ধর্মন্ত সাক্ষাৎ ভগবত প্রণীতম, ধর্ম ভগবান প্রণয়ন করে দিয়েছেন। যে ধর্ম ভগবান প্রণয়ন করেছেন তাকে সনাতন ধর্ম বলে কুয়া যায়। সনাতন ধর্ম মানে কোন? যেটা ভগবান হচ্ছেন সনাতন পুরুষ, আর ভগবান যে ধর্ম তৈরি করেছেন সেটা সনাতন পুরুষ। সৃষ্টি আরম্ভর এ সৃষ্টির প্রথম কর্তা ব্রহ্মাজী, সে বি সনাতন ধর্ম অনুসরণ করতে। গীতা ভাগবত এ দুইটি গ্রন্থ এতে ভগবান ধর্মর কথা রচনা করে দিয়েছেন। তেমনি যমদূত মানুষ প্রশ্নর উত্তর দেন, ধর্মন্ত সাক্ষাৎ ভগবত প্রণীতম। মু আজি প্রবচন দৌছি বা আউ কি আজি প্রবচন দেব বা আউ কি সাধু হয়ে যাব, সে যাটা কহিদেব সেটা ধর্ম তা নুহে, ঠিক নুহে। যেভাবে বর্তমান আপনার মানে এইটিকার লোক অনেক, আপনার সবু লোক মিশে কহবে আমি ভারতের সংবিধান কু মানিবু না। কোণ আপন যে নিয়মটা প্রণয়ন করবে এটা ভারত সংবিধান লাগু হয়ে যাবপারি? আপনার যেতে প্রভাবশালী হতো বা আপনার 10,000 লোক মানত, কিন্তু ভারত সংবিধানের এটা প্রণয়ন হয়ে পার না, আর সবু লোক এটা মানবে না। ভারত তৈরি বেড়ে যেমি সংবিধান হয়েছে সেই হিসাবে বর্তমান ভারতবর্ষ চলছে। যদিও এটা ভৌতিক জগতে ভারতের সংবিধান পরিবর্তন হয়ে যাচ্ছে, কিন্তু ভগবান যেত জগৎ সৃষ্টি করে সেটা সংবিধান করেছেন, নিয়ম করেছেন, সেটা সনাতন ধর্ম, সেটা কি পরিবর্তন করে পারবে না? আজিকাল আমাদের পরিবর্তন করে দেছে। আর সেই ধর্মটা ধর্ম তো সাক্ষাৎ ভগবত প্রণীত, সাক্ষাৎ ভগবান তৈরি করেছেন। ধর্ম আর ভগবানের ভিতরে কোনো পার্থক্য নাই। যদি ভগবান তৈরি করলে ভগবান ছাড়া আর কে জানিব? ভগবান যা জনাই থাকবে সে জানিব, নাহলে ভগবান জানিব? যমরাজ কুচন্তি ন বিদু ঋষয়ো, ঋষি মানে বি ধর্ম কোন জানন্তি না। কেউ ঋষি এটি কুচন্তি সত্যপ্রধান কর্মকাণ্ডা জ্ঞানকাণ্ড আহরণ মহন্ত ঋষয় ভৃগাদয়। বুঝিপাৰুছেন? বেদরে যে পারঙ্গম ঋষি সে কর্মকাণ্ড জ্ঞানকাণ্ড রত ঋষি মানে বি ধর্ম কোন জানন্তি না, ভৃগুয়াদ বি জানন্তি না, আউ কি জানন্তি না? না অপি দেবা, দেবতা মানে বি ধর্ম কোন জানন্তি না। ন সিদ্ধ, সিদ্ধ মানে বি জানন্তি না। ন অসুর, অসুর মানে বি জানন্তি না। মনুষ্যা, মনুষ্যকে নামি এটি লেখ যমরাজ কুচ, মনুষ্য মানে বি ধর্ম কোন জানন্তি না। কুতন বিদ্যাধর চরণাদয়, এই শ্রেষ্ঠ এ পিলাই পছরে কি পাটি করছ? কুতন বিদ্যাধর চরণাদয়, বিদ্যাধর চরণ গন্ধর্ব এমানে বা কেমতি জানিবে, কেমতি জানিবে? দেবতা মানে যদি জানিপার না কেমতি জানিবে? যেতবে এই কথাটি কহিদেলে সেতবে যমদূত মানে প্রশ্ন করছেন, যদি ধর্ম কু কে জাঁতি না তাহলে ধর্ম অছে বলে আমি কেমি জাঁব? আপনার কৌন ধর্ম কু ভগবান ছড়া কে জাঁতি না? ধর্ম ভগবান প্রণয়ন করেছেন, ঋষি মানে জাঁতি না, দেবতা মানে জাঁতি না, সিদ্ধ মানে জাঁতি না, মনুষ্য মানে জাঁতি না, কে জাঁতি না? ধর্মটা কোণ অছে বলে আমি কেমি জাঁব? এটি কৌন ননু কোপি চেত ন জাঁতি তস্য সত্যং কিম প্রমাণম, যে জিনিস কু কে জাঁতি না সে জিনিসটা অছে বলে প্রমাণ কোণ? যে ধর্ম কু কে দেবতা মানে জাঁতি না, ঋষি মানে জাঁতি না, তাহলে ধর্ম অছে বলে প্রমাণ কোণ? যমরাজ কিন্তু নাই নাই বাপা, আমি 12 জন জাঁ ধর্ম কোণ, আমি 12 জন ছড়া কে জাঁতি না, আমি 12 জন জাঁ। এটি কৌছি স্বয়ম্ভু নারদ শম্ভু কুমার কপিলা মন প্রহ্লাদ জনক ভীষ্ম বলি বয়াসক বয়ম অহম কৌ না, কাই বয়ম কইলে? সিদ্ধ স্বামী বয়ম কৌছেন, অয়ম কৌ এ সিদ্ধ স্বামী অর্থ কলে যমরাজ যেত কৌন মু সেটা তো অহম কয়া কথা, মুত ব্যাকরণ জাঁনি বয়ম কাই কইলে? না বহু বচন, সে নিজ কথা কৌছেন, 12 জন না ভিতরে নিজ না গণুছেন। আজ্ঞা সংস্কৃত ব্যাকরণটা টিকার কাম করে না, মু তো পড়িনি, টিকার কাম করি বলে টিকার যে ব্যাকরণ ইয়ে উন্নত ব্যাকরণ, আর সিদ্ধর স্বামী হচ্ছেন ব্যাকরণের মৌড়মণি, আর সে যে ব্যাকরণ লেখি পণ্ডিত মানুষের মুন্ড ঘুরে যাচ্ছে। ବହୁମାନ ନିଜକୁ ବହୁ ଧନ୍ୟ ବୋଲି ମନେ କରି କହୁଛନ୍ତି, ବୟମ ମାନ୍ୟରେ ମୁଁ ଧନ୍ୟ, ମୁଁ ଜାଣିଛି ଏ ଜିନିଷଟାକୁ, ସ୍ୱୟମ୍ଭୁ ବ୍ରହ୍ମାଜୀ। ଏ ଯମରାଜ କୁହନ୍ତୁ ତୁମମାନଙ୍କୁ, ଏ ଧର୍ମ ଯଦି ବାର ଜଣ ଧର୍ମ କେହି ଜାଣନ୍ତି ନା, ଯମଦୂତମାନେ କହିଲେ ଧର୍ମ କେହି ଜାଣନ୍ତି ନା, ଧର୍ମ ଅଛି ବୋଲି ପ୍ରମାଣ କଣ ନା? ଆମେ ବାର ଜଣ ଜାଣୁ, କେଉଁମାନେ ବାର ଜଣଙ୍କ ନାଁ ଶୁଣନ୍ତୁ, ଆଉ ବାର ଜଣ ବାରଟା କଥା କହିନାହାନ୍ତି, କେବଳ ଗୋଟିଏ କଥା ହିଁ କହିଛନ୍ତି। ପ୍ରଥମ ନାଁ ହେଉଛି ସ୍ୱୟମ୍ଭୁ ବ୍ରହ୍ମାଜୀ। ନାରଦ, ଶମ୍ଭୁ, କୁମାର, କଳିଯୁଗର ଲୋକ କେବଳ ଦେଖିବା ଦରକାର, ଏଇ ବାର ଜଣଙ୍କ ଭିତରେ ମତଭେଦ ଅଛି? ଏଇ ବାର ଜଣ ବାରଟା କଥା କହିଛନ୍ତି, ଆଙ୍କ ଭିତରେ ମତଭେଦ ଅଛି? ଯଦି ବାର ଜଣ ଭାଗବତର ସିଦ୍ଧାନ୍ତକୁ ମାନୁଛନ୍ତି, ତାହେଲେ ଆମ ଭିତରେ କାହିଁ ଗଣ୍ଡଗୋଳ ହୋଇଛି? ଯେଉଁମାନେ ଭଗବାନଙ୍କୁ ସାକ୍ଷାତ ଦେଖିଛନ୍ତି, ଭଗବାନଙ୍କୁ ପାଇଛନ୍ତି, ଭଗବାନଙ୍କ ମୁଖରୁ ଡାଇରେକ୍ଟ ପ୍ରବଚନ ସମସ୍ତେ ଶୁଣିଛନ୍ତି, ସମସ୍ତେ ଏଇ ବାର ଜଣ ମତ ଭାଗବତରେ ଅଛନ୍ତି, ତେଣୁ ଏଥିରେ ସନ୍ଦେହ କିଛି ନାହିଁ। ଲୋକମାନେ ଭାଗବତକୁ ଠିକ୍ ଠିକ୍ ସେ ପଢ଼ୁନାହାନ୍ତି, ଠିକ୍ ଠିକ୍ ସେ ଶୁଣୁନାହାନ୍ତି, ପ୍ରାମାଣିକ କଥା ଶୁଣୁନାହାନ୍ତି, ସେଥିପାଇଁ ବିଚଳିତ ହେଇଯାଉଛନ୍ତି। ଲୋକ ତ ସରଳ, ସେ କ'ଣ ଜାଣିବ? ଏଠି କହୁଛନ୍ତି ସ୍ୱୟମ୍ଭୁ, ନାରଦ, ଶମ୍ଭୁ, ଶିବଜୀ, କୁମାର, ବ୍ରହ୍ମାଙ୍କର ଚାରି କୁମାର, ସନକ, ସନାତନ, ସନନ୍ଦନ, ସନତ କୁମାର, କପିଳ, ସାଂଖ୍ୟ ଯୁଗ ଯେଉଁ କପିଳ ଶିକ୍ଷା ଦେଇଛନ୍ତି ଭଗବାନ କପିଳ ଦେବ, ଦେବଭୂତି ନନ୍ଦନ କପିଳ, ମନୁ, ସ୍ୱୟମ୍ଭୁ ବା ମନୁ, ପ୍ରହ୍ଲାଦ, ପ୍ରହ୍ଲାଦ ଜନକ, ଭୀଷ୍ମ, ବଳି, ବୟାସକୀ, ସୁଖଦେବ ଗୋସ୍ୱାମୀ, ଆଉ ବୟମ। ବହୁମାନଙ୍କ ଦୂତମାନଙ୍କୁ, ଆରେ ମୁଁ ବି ଧନ୍ୟ, ମୁଁ ଏ ଭାଗବତ ଧର୍ମକୁ ଜାଣିଛି, ମୁଁ ଧର୍ମଟା କ'ଣ ଜାଣିଛି। ଆଚ୍ଛା ଆଉ ଏଇଠି କହୁଛନ୍ତି ଅଲଗା ଲୋକମାନେ କାହିଁ ଜାଣନ୍ତି ନା? ନା, ଦ୍ୱାଦେଶେ ତେ ବି ଜାନି ମୋ ଧର୍ମ ଭାଗବତମ ଭଟାହା ଗୁହ୍ୟମ ବିଶୁଦ୍ଧମ ଦୁର୍ବୋଧମ ଯଦ ଜ୍ଞାନତ୍ୱାମୃତମ ଅଶ୍ନୁତେ। ଆକୁ ସମସ୍ତେ ଜାଣିପାରିବ ନା? କାରଣ ଭାଗବତ ହେଉଛି ଶୁଦ୍ଧ ସତ୍ୟ ଜିନିଷ ନା। ଜଣେ ବ୍ୟକ୍ତି ପଢ଼ିଲା ବେଳେ ତାର ଯେଉଁ ଗୁଣ ଅଛି ସେ ସେଇ ଗୁଣର ସେଇ ଅଂଶକୁ ଗ୍ରହଣ କରିବ, ସତ୍ୟଗୁଣରେ ଥିଲେ ସେ ସତ୍ୟଗୁଣକୁ ନେବ, କିନ୍ତୁ ଏଇଟା ଶୁଦ୍ଧ ସତ୍ୟ ଜିନିଷ। ଭାଗବତର ଯେଉଁ ଜିନିଷ ଅଛି ଏଇଟା ଶୁଦ୍ଧ ସତ୍ୟ ବସ୍ତୁ, ଏଇଟା ତିନି ଗୁଣ ଭିତରେ ନୁହେଁ, ଏଇଟା ସଂସାର ବସ୍ତୁ ନୁହେଁ, ଏଠି ବୈଦିକ। ସେଥିପାଇଁ ଧର୍ମ ପ୍ରଜିତ କୈତବ ଅତ୍ର, ଯେତେବେଳେ ଦ୍ୱିତୀୟ ଶ୍ଳୋକ ଭାଗବତର ଆରମ୍ଭ ହେଲା, ସୁଖଦେବ ଗୋସ୍ୱାମୀ ଆଗେ କହୁଛନ୍ତି। ଗୀତାରେ କ'ଣ କହିଥିଲେ ପ୍ରବଚନ? ଗୀତାର ଶେଷ ଶ୍ଳୋକ କେଉଁଠି ସରିଲା? ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକମ୍ ଶରଣମ୍ ବ୍ରଜ, ସବୁ ଧର୍ମ ଛାଡ଼ି ମୋର ଶରଣ ନିଅ। ଭାଗବତ କେଉଁଠି ଆରମ୍ଭ ହେଉଛନ୍ତି? କେଉଁ ଧର୍ମ ଛାଡ଼ିକି ଶରଣ ନେବୁ? ଲୋକମାନେ ପ୍ରଶ୍ନ ଯଦି କରିବେ, କେଉଁ ଧର୍ମ ଛାଡ଼ିବୁ? ଭଗବାନ କହୁନା ତୁମେ ଅଧର୍ମ ଛାଡ଼ିକି ଶରଣ ନିଅ ବୋଲି କହୁଛନ୍ତି। ଭଗବାନ ଯେଉଁ ଗୀତାରେ ପ୍ରବଚନ ଦେଲେ କ'ଣ କହିଲେ? ସର୍ବଧର୍ମାନ୍ ପରିତ୍ୟଜ୍ୟ, ଆରେ ସବୁ ଧର୍ମ କେମିତି ଛାଡ଼ିବା କଥା ଭଗବାନ କହୁଛନ୍ତି? ଯେ ଆମେ ଲୋକଙ୍କୁ ତୁମେ ମାଛ ଛାଡ଼, ମାଂସ ଛାଡ଼, ପାନ ପିଆଜ ରସୁଣ ଛାଡ଼, ପାନ ଛାଡ଼, ବିଡ଼ି ଛାଡ଼, ଏଇଟା ଅଧର୍ମକୁ ଛାଡ଼, କିନ୍ତୁ ଭଗବାନ ପ୍ରବଚନ ଦେଲା ବେଳକୁ ନାଇଁ 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 ସବୁ ଧର୍ମକୁ ଛାଡ଼, ଏହା କହୁଛନ୍ତି ନା? ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମ୍ ଏକମ୍ ଶରଣମ୍ ବ୍ରଜ, ସବୁ ଧର୍ମକୁ ତୁମେ ଛାଡ଼ିଦିଅ। କାହିଁକି? କେଉଁ ଧର୍ମକୁ ଛାଡ଼ିବ ନା? ତୁମେ ଯେଉଁ ଶରୀର ଜ୍ଞାନ କରି ଶରୀର ସମ୍ବନ୍ଧିତ ଯେଉଁ ଜ୍ଞାନ ଧର୍ମକୁ ରଖିଛ ତାକୁ ତ୍ୟାଗ କର। ମୁଁ ପରମାତ୍ମା, ମୋ ସହିତ ସମ୍ବନ୍ଧ ରଖିବାକୁ ହେଲେ କେବଳ ଆତ୍ମାର ଯେଉଁ ଧର୍ମ ସେ ଧର୍ମ ଗ୍ରହଣ କରିବ। ଆତ୍ମ ଧର୍ମ ବ୍ୟତୀତ ଆଉ ସବୁ ଧର୍ମ ହେଉଛି ଠକାମୀ ଧର୍ମ। ତେଣୁ କହିଲେ ସବୁ ଧର୍ମ ଛାଡ଼ି ମୋର ଶରଣ ନିଅ, କିନ୍ତୁ ଭାଗବତ ଆରମ୍ଭ ହେଲା ବେଳେ ଦ୍ୱିତୀୟ ଶ୍ଳୋକ କ'ଣ? ଧର୍ମ ପ୍ରଜିତ କୈତବ ଅତ୍ର, ଭାଗବତ ଆରମ୍ଭରେ ବ୍ୟାସଦେବ ରଚନା କରୁଛନ୍ତି, ଏଠି ଠକାମୀ ଧର୍ମ ନାହିଁ, ପ୍ରଜିତ ପ୍ରକୃଷ୍ଟ ରୂପେଣ ଉଜ୍ଜିତ। ସିଦ୍ଧ ସ୍ୱାମୀ ସେଠି ଲେଖିଛନ୍ତି ପ୍ରଶବ୍ଦ କାହିଁ ଲାଗିଲା, ଉଜ୍ଜିତ ଲେଖା ହେଇଥାନ୍ତେ, ପ୍ର କାହିଁ ଲାଗିଲା? ମୁଖ୍ୟାଭିସନ୍ଧି ରହିତମ ଅପି ନିରସ୍ତା, ଏଠି ମୁକ୍ତି ବି ନାହିଁ ଭାଗବତ, ମୁକ୍ତି କି ଗୋଇଠା ମାରି ବାହାର କରି ଦିଆଯାଇଛି, ମୁକ୍ତିରେ ସ୍ୱାର୍ଥତା ଅଛି, ମୁଁ ସଂସାରରୁ ମୁକ୍ତି ହେଇଯିବି କି, ମୁଁ ସୁଖରେ ରହିବି କି? ନା, ମୁଁ ଭଗବାନଙ୍କ ପାଖକୁ ଯିବି, ଭଗବାନଙ୍କର ସେବା କରିବି, ଏଇଟା ପ୍ରେମ ଧର୍ମ, ଭକ୍ତି ଧର୍ମ। ସେଥିପାଇଁ କହୁଛନ୍ତି ଧର୍ମ ପ୍ରଜିତ, କେଉଁ ଧର୍ମ ଏଠି କଟା ହେଇଛି? ମୁକ୍ତି ପର୍ଯ୍ୟନ୍ତ ଚତୁର୍ଥ ବର୍ଗ ଚାରିଟା ଧର୍ମ, ଧର୍ମ ଅର୍ଥ କାମ ମୋକ୍ଷ, ଏ ଚାରିଟାକୁ ଛଡ଼ା ହେଇଛି। ଏଇଟା କୈତବ ଧର୍ମ, ଠକାମି ଧର୍ମ। କାରଣ ଯିବା ସହିତ ଧର୍ମଟା ଯିବ ନା କି କାମନାଟା ଯିବ ନା? ଯିବ ଆତ୍ମା, ଆତ୍ମା ଯେତେବେଳେ ପରମାତ୍ମାଙ୍କର ସେବା କରିବ, ତାଙ୍କର କଥା ଶୁଣିବ, ତାଙ୍କର ନାମ କରିବ, ସେତେବେଳେ ଶାନ୍ତି ପାଇବ। ସେଇଟା ହେଉଛି ପରମ ଧର୍ମ ଯିବ। ସେଥିପାଇଁ କହୁଛନ୍ତି ଧର୍ମ ପଛରେ କିଏ ପିଲା ପାଟି କରୁଛି? ଏଠି ସେ କହୁଛନ୍ତି ଲୋକମାନଙ୍କୁ ବୁଝିପାରିବେ ନା ଏତେ ଶୀଘ୍ର। ବାବା କଣ କହୁଛନ୍ତି ସବୁ ଧର୍ମ ଛାଡ଼ିଦେବା ପାଇଁ? ଭଗବାନ କହିଲେ ଗୀତାରେ ସବୁ ଧର୍ମ ଛାଡ଼ିଦିଅ। ଆଚ୍ଛା ସବୁ ଧର୍ମ ମୁଁ ଛାଡ଼ିଦେବି, ମୋର ପାପ ହେଇଯିବ, ହବନି? ଭଗବାନ ଜାଣନ୍ତି ଜୀବର ମୋ ଉପରେ ବିଶ୍ୱାସ ନାହିଁ ବୋଲି, ଭଗବାନ ଜାଣନ୍ତିନି? ଆମର ନିଜ ଉପରେ ବିଶ୍ୱାସ ଅଛି ନା? ଆମର ତ ନିଜ ଉପରେ ବିଶ୍ୱାସ ନାହିଁ। ନିଜ ଟଙ୍କାଟାକୁ ପକେଟରେ ରଖିଦେଇଦିଆ, ଖୋଜୁଥିବା ଘର ସାରା ଏ ଟଙ୍କାଟାକୁ ଗୋଟେ ହଜିଦେଇ ଯାଏ, ପ୍ରତି ସମୟରେ ଭାବୁଛେ ମୁଁ ଭୁଲ କରିଛି। ନିଜେ ଆମର ନିଜ ବିବାହ ହେଇଛି ସ୍ତ୍ରୀ କି ସ୍ତ୍ରୀ ଉପରେ ଆମର ବିଶ୍ୱାସ ନାହିଁ, ଭଗବାନ କ'ଣ ବିଶ୍ୱାସ କରିବା? ବାପ ତ ପୁଅକୁ ବିଶ୍ୱାସ କରୁନି, ମଣିଷ କ'ଣ ଭଗବାନଙ୍କୁ ବିଶ୍ୱାସ କରିବ? ଭଗବାନ ଜାଣନ୍ତି, ସେଥିପାଇଁ ପ୍ରବଚନ ଦେଲାବେଳେ ଆଗେ କହିଦେଲେ, ଅର୍ଜୁନ ପଚାରୁଛନ୍ତି ସବୁ ଧର୍ମ ଛାଡ଼ିକି ମୁଁ ଆପଣଙ୍କର ଶରଣ ଯିବି ତାହେଲେ ପାପ ତ ହେଇଯିବ। ସେ କହିଲେ ଅହଂ ତ୍ୱାମ ସର୍ବ ପାପେ ଭ୍ୟୋ ମୋକ୍ଷେ ସ୍ୱାମୀ ମା ସୂଚ। ସୂଚନା କରିବା କି ଦରକାର ନାହିଁ, ତୁମେ ସବୁ ଧର୍ମଟା ଛାଡ଼ିଦେଲା ପରେ, ଶରୀର ଧର୍ମ ଛାଡ଼ିଦେଲା ପରେ, ସବୁକିଛି ଛାଡ଼ିଦେଇ ମୋର ଶରଣ ଗଲା ପରେ, ଯେକୌଣସି ପାପ ମୁଁ ତୁମକୁ ମୁକ୍ତି କରିବି। ଏଇଟା ଏ ଅଭୟବାଣୀ ଆଉ କେହି ଦେଇନାହାନ୍ତି। ଭଗବାନଙ୍କର ଶରଣ ଯିବାଟା ହେଉଛି ଧର୍ମ। ଦେଖନ୍ତୁ କେତେ ଜଣ ଲୋକ ଧର୍ମ ଛାଡ଼ି ଦେଇଛନ୍ତି, କିନ୍ତୁ ସେମାନେ ଜଗତର ସବୁଠୁ ବଡ଼ ପୂଜ୍ୟ। ଗୋପୀମାନେ ନିଜର ସ୍ୱାମୀକୁ ତ୍ୟାଗ କରିଦେଲେ, ସେମାନେ ଚୈତନ୍ୟ ମହାପ୍ରଭୁ କହୁଛନ୍ତି ରମ୍ୟା କାଚିତ୍ ବ୍ରଜବଧୂ ବର୍ଗେଣ ଯା କଳ୍ପିତା, ଯିଏ ଦିନେ ହେଲେ ନାରୀମାନଙ୍କୁ ମୁହଁକୁ ଦେଖିନାହାନ୍ତି। ମହାପ୍ରଭୁ ନାରୀ ଶବ୍ଦ କେବେ ଉଚ୍ଚାରଣ କରନ୍ତିନି, ଆପଣ ଜାଣିଛନ୍ତି? ମହାପ୍ରଭୁ ଏଭଳି ସନ୍ନ୍ୟାସ ଥିଲେ, ମହାପ୍ରଭୁ ନାରୀ କୁହନ୍ତିନି, କ'ଣ କୁହନ୍ତି? ଯୋଶିତ କହିବେ, ନହେଲେ ପ୍ରକୃତି କହିବେ, ଯୋଶିତ କୁହନ୍ତିନି, ପ୍ରକୃତି କୁହନ୍ତି। ଏତେ ଏକ ଡା, କିନ୍ତୁ ସିଏ ଭାଗବତରେ କହୁଛନ୍ତି ନା ଯିବର କିଏ ଉପାସନା ନା ବ୍ରଜବଧୂମାନେ। ଗୋପୀମାନେ ଯେଭଳି ସବୁ ଧର୍ମ ଛାଡ଼ି ସେ ପ୍ରଭୁଙ୍କର ଶରଣ ଯାଇଛନ୍ତି, ଏଇଟା ହେଉଛି ଶ୍ରେଷ୍ଠ ଭକ୍ତି। ଗୋପୀମାନେ କାନ୍ତାକୁ ଛାଡ଼ିଦେଲେ, ଭରତ ମାଆଙ୍କୁ ଛାଡ଼ିଦେଲେ। ଆଜ୍ଞା, ମାଙ୍କୁ ଛାଡ଼ିଦେବା, ମାଙ୍କୁ ତ୍ୟାଗ କରିବା, ମାଙ୍କ ବଚନ ନ ମାନିବା ଗୋଟେ ଅଧର୍ମ? କିଏ କହିବେ ଭରତ ଅଧର୍ମ କଲେ? ମାଙ୍କୁ ତ୍ୟାଗ କରିଦେଇକି ମାଙ୍କୁ କହିଲେ ନା ତୋ କଥା ମୁଁ ଶୁଣିବି ନା, ମୁଁ ରାଜା ହେବି ନା, ମୁଁ ରାମଚନ୍ଦ୍ର ମହାପ୍ରଭୁଙ୍କ ନିକଟକୁ ଯିବି, ତାଙ୍କୁ ଡାକିକି ଆଣିବି, ତାଙ୍କୁ ମୁଁ ରାଜା କରିବି, ତାହେଲେ ତା ପାପ ହେଇଯିବ ନା? ଭରତ ପୂଜ୍ୟ ହେଲେ, ଭରତ ରାମାୟଣରେ ଭରତ ହେଉଛନ୍ତି ପୂଜ୍ୟ, ରାମଚନ୍ଦ୍ର ମହାପ୍ରଭୁଙ୍କର ହୃଦୟ ହେଉଛନ୍ତି ଭରତ। ଧର୍ମ ଛାଡ଼ିଛନ୍ତି କିନ୍ତୁ ପୂଜ୍ୟ ହେଲା, ଆଉ ବଳି ମହାରାଜ ଗୁରୁକୁ ତ୍ୟାଗ କରିଦେଲେ। ଶୁକ୍ରାଚାର୍ଯ୍ୟ କହୁଛନ୍ତି ନାଇଁ ମୁଁ ତ କଥା ଶୁଣିବି ନା, ମୁଁ ଭଗବାନଙ୍କୁ ଦାନ ଦେବି, ଗୁରୁକୁ ତ୍ୟାଗ କରିଦେଲେ। ଆଉ ପିତାଙ୍କୁ କିଏ ତ୍ୟାଗ କଲେ? ପ୍ରହ୍ଲାଦ ନିଜ ପିତାଙ୍କୁ ତ୍ୟାଗ କରିଦେଲେ, କିନ୍ତୁ ପୂଜ୍ୟ କି ନାହିଁ, ସେ ମହାଜନ ହେଲେ, ପିତାଙ୍କୁ ତ୍ୟାଗ କରି ସେ ମହାଜନ ଆଜି ହେଇଛନ୍ତି। ଇଏ ହେଉଛି ଧର୍ମ ଆଜ୍ଞା। ଭଗବାନଙ୍କ ଶରଣ ଯିବ, ଆଜ୍ଞା ମୁଁ ଏ ଦେବାଦେବୀଙ୍କୁ ପୂଜା କରୁଛି, ମୁଁ ଏଇଟା କରୁଛି, ମୁଁ ସେଇଟା, ତୁମେ ଯାହା କର, ଭଗବାନଙ୍କ ଶରଣ ଯିବାଟା ହେଉଛି ଧର୍ମ। ଭଗବାନଙ୍କ ଶରଣ ତୁମେ ଯାଇନ ମାନେ, ଜଗନ୍ନାଥଙ୍କ ଶରଣ ତୁମେ ଯାଇନ ମାନେ, ତୁମେ ଠିକ ସ୍ଥାନରେ ପହଞ୍ଚିନ, ଠିକ ଧର୍ମକୁ ଆଚରଣ କରିନ। କାରଣ ତୁମେ ଯାହାର ଶରଣ ଯାଇଛ, ତୁମେ ଯାହାଙ୍କୁ, ଯେଉଁ ବ୍ରହ୍ମା ବିଷ୍ଣୁ ଦେବାଦେବୀଙ୍କ ଶରଣ ଯାଇଛି, ସିଏ କାହାର ଶରଣ ଯାଇଛନ୍ତି? ଦେଖନ୍ତୁ ଶିବଜୀ କାହାର ଶରଣ ଯାଆନ୍ତି, ବିଷ୍ଣୁ କାହାର ଶରଣ ଯାଆନ୍ତି, ତେଣୁ ସବୁ ଲୋକ ଆକୁ ବୁଝିପାରିବେ ନା। ସେଥିପାଇଁ ଏ ଭାଗବତ ଧର୍ମକୁ ଏ ବାର ଜଣଙ୍କ କଥା କହିଲେ, ଏ ବାର ଜଣ ଆମେ ଜାଣୁ, ଅଲଗା ଲୋକମାନେ ଜାଣନ୍ତି ନା, କାହିଁ ଜାଣନ୍ତି ନା? ଦ୍ୱାଦଶ ଏତେ, ଏଇ ଦ୍ୱାଦଶ ଜଣ ଏତେ ବିଜାନିମ ଆମେ ଜାଣୁ, କଣ ଜାଣୁ? ଧର୍ମମ ଭାଗବତ ଭଟ୍ଟା, ହେ ଦୂତଗଣ ଏ ଭାଗବତ ଧର୍ମକୁ ଆମେ ଜାଣୁ। ତୁମେ ତ କହୁଛ ଅଜା ମିଲ୍କ କାହିଁକି ସେମାନେ ସପୋର୍ଟ କଲେ, ଅଧର୍ମ କଲେ, ତୁମେ ଜାଣିଛ ଧର୍ମ କ'ଣ? ସେ ଠିକ କରିଛନ୍ତି, ଆଉ ଇଏ ସେ ଧର୍ମଟା କ'ଣ? ଗୁହ୍ୟମ୍, ସମସ୍ତେ ଆଜ୍ଞା ବୁଝିପାରିବେ ନା, ଯିଏ ତିନି ଗୁଣ ଭିତରେ ଅଛି ତାକୁ କହିଲେ ନାମ କରିଦେଲେ ତୋର ପାପ ପଳେଇବ ବୋଲି ସେ ବିଶ୍ୱାସ କରିବ? କରିବ। ତାକୁ କହିଲେ ତୁ ଗଙ୍ଗାରେ ବୁଡ଼ୁ, ଘିଅ ଢାଳେ ଅଗ୍ନିରେ, ସେ ବିଶ୍ୱାସ କରିବ? ସେ ନହେଲେ ବିଶ୍ୱାସ କରିବ? गुह्यम विशुद्धम, विशुद्धम माने गुणातीतम, ना गुणातीतम आ दुर्बुद्धम एटी कोचंती अर्थवाद आदि दोषे मळिन चितकर्मी। अर्थवाद द्वारा जो लोक मानकर कर्मी लोक मानकर चितटा मळिन हे आइछि से माने भागवत बुझ परियो, से माने नाम बुझ परियो केबे ना ସେମାନେ ତ ଅର୍ଥବାଦ କରିଛନ୍ତି, ସବୁବେଳେ ତ୍ରିଗୁଣରେ ରହିଛନ୍ତି, ତାଙ୍କର ମଳିନ ଚିତ୍ତଟା ମଳିନ ହେଇଯାଇଛି। ଆଉ ଯତ୍ ଦୁର୍ବୋଧମ ଯତ୍ ଜ୍ଞାତା ଅମୃତମ ଅସ୍ମୃତେ, ଯିଏ ଜାଣିବ ଏ ଭାଗବତ ଧର୍ମକୁ ସେ ଉଦ୍ଧାର ପାଇଛି। ମହାରାଜ
ହରେ କୃଷ୍ଣ ହରେ କୃଷ୍ଣ। ଯେଉଁମାନେ ପେଣ୍ଡେଲର ସାଇଡ଼ରେ ସାଇକେଲ ରଖିଛନ୍ତି ସେମାନଙ୍କୁ ବିଶେଷ ଅନୁରୋଧ, ସେମାନେ ସାଇକେଲଟା ନେଇଯାଆନ୍ତୁ, ସେ ସ୍କ୍ରିନ୍ଟାକୁ ସେମାନେ ଟେକିଦେବେ, କାହିଁକି ବହୁ ଲୋକ ଆସୁଛନ୍ତି ତ ଦର୍ଶନ କରିବେ। ତେଣୁ ଯେଉଁମାନେ ଭିତରେ ଏଠି ବସିଛନ୍ତି ସାଇକେଲଟା ସେଇ ମାନେ ସ୍କ୍ରିନ୍ ପାଖକୁ ଡେରିକି ରଖିଛନ୍ତି, ଏପଟେ ଏପଟେ ରଖିଛନ୍ତି, ସେମାନେ ଦୟାପୂର୍ବକ ସାଇକେଲକୁ ନେଇଯାଆନ୍ତୁ।
ହଁ ଠିକ ଅଛି, ଧୀରେ ଧୀରେ ଯାଆନ୍ତୁ, ଯେଉଁମାନେ ଯେଉଁମାନେ ସାଇକେଲ ରଖିଛନ୍ତି କାଢ଼ିଦିଅନ୍ତୁ। ତେଣୁ ଏଠି ଯମଦୂତମାନେ ଯେଉଁ ପ୍ରଶ୍ନ କରିଥିଲେ ଯେ ଅଜାମିଲ ପାପୀ ତାକୁ ଏମାନେ ଅଧାର୍ମିକ ହେଇକି ଧାର୍ମିକ ହେଇକି କିଭଳି ସପୋର୍ଟ କଲେ, ସେତେବେଳେ ତାର ଉତ୍ତର ଦେଲେ ତୁମେ ଧର୍ମ କ'ଣ ଜାଣିନା, ଧର୍ମ କେହି ଜାଣନ୍ତିନି, ଆମେ 12 ଜଣ ଜାଣୁ। ତେଣୁ ବର୍ତ୍ତମାନ ଯମଦୂତମାନେ ଖୁସି ହେଇକି କହୁଛନ୍ତି, ଯଦି ଆପଣ ଜାଣନ୍ତି, ଆମେ ତ ଆପଣଙ୍କ ଡିପାର୍ଟମେଣ୍ଟରେ କାମ କରୁଛୁ ନା, ଆପଣ ଜଗତରେ 12 ଜଣଙ୍କ ନାମ ଭିତରେ ଆପଣଙ୍କ ଲିଷ୍ଟ ଅଛି, ଆପଣ ଟିକେ ଆମକୁ ଧର୍ମଟା କ'ଣ ଆଜ୍ଞା କୁହନ୍ତୁ, ଏତେ ଦିନ ତ ଆପଣଙ୍କ ଡିପାର୍ଟମେଣ୍ଟରେ କାମ କଲୁ, କେବଳ ମାରପିଟ କରି ଧର୍ମ କ'ଣ ଜାଣିନୁ, ଆପଣ ଟିକେ କୁହନ୍ତୁ ଧର୍ମଟା କ'ଣ। ତହି ତମେବଂ ଧର୍ମମ୍ ଅସ୍ମାନ୍ ସେବକାନ୍ ଶିକ୍ଷାୟତା ତ୍ରାୟସ୍ୱତ୍ୱ, ଆମକୁ ତ୍ରାଣ କର। ଆପଣ 12 ଜଣଙ୍କ ଭିତରେ ଆପଣ ଅଛନ୍ତି, ଆପଣ ଜାଣିଛନ୍ତି ଧର୍ମଟା କ'ଣ, ତାହେଲେ ଆମକୁ ଟିକେ କୁହନ୍ତୁ। ବର୍ତ୍ତମାନ ଯମରାଜ ଇଏ ବହୁତ ଗୁରୁତ୍ୱ କଥା, ଧର୍ମ କ'ଣ ଆମେ ଶୁଣୁଥିଲେ ନା, ସେ ପଚାରିଥିଲେ, ବର୍ତ୍ତମାନ ଧର୍ମର ଉତ୍ତର ଏଠି ଦିଆଯାଉଛି। ଏତବାନ ବେଲୋକ ଅସ୍ମି ପୁଂସ ଧର୍ମ ପରସ୍ମୃତ ଭକ୍ତି ଯୋଗେ ଭଗବତୀ ତନ୍ନାମ ଗ୍ରହଣ ଆଦି ବି। ଯମରାଜ କହୁଛନ୍ତି, ଦୂତଗଣ ତୁମେ ଶୁଣ ଜଗତର ଧର୍ମ କ'ଣ। ଏତବାନ ଏବେ ଲୋକେ ଅସ୍ମି ପୁଂସ ଧର୍ମ ପରସ୍ମୃତ, ସବୁ ବେଦ ବେଦାନ୍ତରେ ଯେଉଁ ଧର୍ମ ଅଛି ସବୁ ତ୍ରିଗୁଣର ଧର୍ମ, ମୁଁ ଶ୍ରେଷ୍ଠ ଧର୍ମ କଥା କହୁଛି ତୁମେ ଶୁଣ। କ'ଣ ଏଠି କହୁଛନ୍ତି, ଭକ୍ତି ଯୋଗେ, ଭକ୍ତି ଯୋଗରେ ଭଗବତୀ ତତ୍ ନାମ ଗ୍ରହଣ ଆଦି ବି, ଭକ୍ତି ଯୋଗରେ ଭଗବାନଙ୍କର ନାମ ଗ୍ରହଣ କରିବାଟା ହେଉଛି ଧର୍ମ, ଆଉ ଧର୍ମ ନା କଣ୍ଡଳ ଲାଗିବା ଦରକାର ନାହିଁ। ଆଉ ଭକ୍ତି ଯୋଗଟା କ'ଣ, ଭକ୍ତି ଯୋଗଟା କ'ଣ, ଭାଗବତରେ ଭଗବାନ କେଉଁଠି କହିଛନ୍ତି, କାହା ମୁଖରେ କହିଛନ୍ତି, ଭଗବାନ ସପ୍ତମ ସ୍କନ୍ଦରେ ଭକ୍ତି ଯୁଗର ଲକ୍ଷଣଟା କହିଛନ୍ତି, 7 ବର୍ଷର ବାଳକ ପ୍ରହ୍ଲାଦଙ୍କ ମୁଖରେ। ଶ୍ରବଣମ୍ କୀର୍ତ୍ତନମ୍ ବିଷ୍ଣୁ ସ୍ମରଣମ୍ ପାଦ ସେବନମ୍ ଅର୍ଚ୍ଚନମ୍ ମନ୍ଦନମ୍ ଦାସ୍ୟମ୍ ସଖ୍ୟ ଆତ୍ମ ନିବେଦନମ୍। ଏ ନବତା ଭକ୍ତି, ଯିଏ କୀର୍ତ୍ତନ କରିକି ଭଗବାନ ଶ୍ରବଣ କରିପାରେ, କୀର୍ତ୍ତନ କରିପାରେ, ଅର୍ଚ୍ଚନ କରିପାରେ, ବନ୍ଦନ କରିପାରେ, ସବୁକିଛି କରିପାରେ, 9ଟା ଅଙ୍ଗ, କିନ୍ତୁ ତା ଭିତରେ ମୁଖ୍ୟ ରହିବେ କଳି ଯୁଗରେ ନା, ତତ୍ ନାମ ଗ୍ରହଣ ଆଦି ବି, ଭଗବାନଙ୍କ ନାମ ନ କଲେ କୌଣସି ଅଙ୍ଗ ପୂର୍ଣ୍ଣ ହେବେ ନା, ମନେ ରଖିଥିବେ। ଅଲଗା ଯୁଗରେ ଅଲଗା ଅଙ୍ଗଟା ସ୍ୱତନ୍ତ୍ର ଫଳ ଦଉଥିଲା, ଯଜ୍ଞ କରୁଥିଲେ ଲୋକ ଯଜ୍ଞର ଫଳଟା ପାଇଯାଉଥିଲେ, ବର୍ତ୍ତମାନ ଯଜ୍ଞ କଲେ ବି ଆପଣ ନାମ ନ କଲେ ଫଳ ମିଳିବନି, ଜାଣିଛନ୍ତି ନା, ସେଥିପାଇଁ ଯଜ୍ଞ ଯେଉଁମାନେ କରୁଛନ୍ତି ନାମ ଡାକେ, ନାମ ପାଟିକି ଡାକ। କଳିଯୁଗରେ ନାମ ନହେଲେ ଯଜ୍ଞ ଦାନ ତପ କୌଣସି ଜିନିଷ କାମ କରିବା ଏ ପରମ ଧର୍ମ କଳିଯୁଗରେ କେବଳ ଭଗବାନଙ୍କର ନା ତୁମେ ଯମରାଜ କହୁଛନ୍ତି ତୁମେ କହୁଥିଲ ତ ଧର୍ମ କଣ ଜାଣିବ ଶୁଣ ଭକ୍ତି ଯୋଗେ ଭଗବତୀ ତ ନାମ ଗ୍ରହଣ ଆଦିବି ଭଗବାନଙ୍କର ନାମ କରିବା ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ପ୍ରଭୁଙ୍କର ନାମ ଏ କଳିଯୁଗର ଆଜ୍ଞା ଧର୍ମ କଳି କାଳେ ନାମ ରୂପେ କୃଷ୍ଣ ଅବତାର କଳି କାଳେ ନାମ ରୂପେ କୃଷ୍ଣ ନାମ ହୈତେ ହୈ ସର୍ବ ଜଗତ ନିସ୍ତାର ନାମ ହୈତେ ହୈ ସର୍ବ ଜଗତ ନିସ୍ତାର ନାମ ବିନା କଳି କାଳେ ନାହିଁ ଆର ଧର୍ମ ନାମ ବିନା କଳି କାଳେ ସର୍ବମନ୍ତ୍ର ସରଣମ ଏହି ଶାସ୍ତ୍ର ମର୍ମ ସର୍ବମନ୍ତ୍ର ଚାରି ବେଦ ବୋଲେ ଗା ହରି ନାମ ସର ଚାରି ବେଦ ବୋଲେ ଗା ହରି ନାମ ପାଇବେ ପରମା ପ୍ରୀତି ଆନନ୍ଦ ପାର ପାଇବେ ଭଗବାନଙ୍କର ନାମ କଳିଯୁଗରେ ପ୍ରଭୁ ସ୍ୱୟଂ ଅବତରଣ କରିଛନ୍ତି ନାମ ଅବତାର ଭଗବାନ ଯମରାଜ ନିଜେ କହୁଛନ୍ତି ଶୁଣନ୍ତୁ ଏତବାନ ବୟ ଲୋକେ ଅସ୍ମି ପୁଂସ ଧର୍ମ ପରସ୍ମୃତ ଭକ୍ତି ଯୋଗେ ଭଗବତୀ ତ ନାମ ଗ୍ରହଣ ଆଦି ତେଣୁ ମୁଁ ଆଉ ବିଶେଷ ଭାଗବତ ମୁଁ ନଯାଇ ବର୍ତ୍ତମାନ ଯେଉଁ ଯେଉଁ ସନ୍ଦେହ ଗୁଡ଼ିକ ଆପଣମାନଙ୍କର ଅଛି ମୁଁ ସରଳ କଥା କହିବି ଆଉ ସବୁ ଶ୍ଳୋକ ରହିଲେ ଶେଷରେ ଏହି ସାର ବାସ୍ତବିକ ୟାର ପରେ ସେ କହିଛନ୍ତି ଯେ କିଭଳି ନାମ ସବୁଠୁ ଶ୍ରେଷ୍ଠ ଲୋକମାନେ ସମସ୍ତେ ପ୍ରସାଦ ପାଇବା ପାଇଁ ଆସିଛନ୍ତି ତେବେ ଗତକାଲି ଆମର ଭାଇମାନେ ଯେଉଁ ପ୍ରଶ୍ନ ପଚାରିଥିଲେ ଚାରି ଯୁଗରେ ହଁ ଆଗେ ପ୍ରଥମେ ମୁଁ କହୁଛି ଅଜାମିଲର କଥା ଆପଣମାନେ ଶୁଣିବା ପାଇଁ ଚାହିଁଥିଲେ ଅଜାମିଲ କିଭଳି ତାର ପୁତ୍ର ନାମକୁ ନାରାୟଣ ରଖିଥିଲା ଏଇଟା ଆପଣ ଶୁଣିବା ପାଇଁ ଚାହିଁଥିଲେ ଲୋମସ ମୁନି ବୋଲି ଜଣେ ଋଷି ଥିଲେ ଲୋମସ ମୁନି ତାଙ୍କୁ ତାଙ୍କ ଦେହରେ ଜଳାପୋଡ଼ା ହେଉଥିଲା ଜ୍ୱଳନ ରୋଗ ଯାହାକୁ ଆମର ଓଡ଼ିଆରେ କ'ଣ ଜଳପୋଡ଼ା ବାତ ସେ ଥରେ ଜଣେ ସାଧୁଙ୍କ ସହିତ ପରାମର୍ଶ କଲେ ଆଜ୍ଞା ମୋର ଏଭଳି ଜ୍ୱଳନ ହେଉଛି ମୁଁ କିଭଳି ଏଥିରୁ ନିର୍ବାପିତ ହେବି ସେତେବେଳେ ସାଧୁ ତାଙ୍କୁ କହିଲେ ତୁମେ ବୈଷ୍ଣବ ଅପରାଧ କରିଛ ଭକ୍ତ ନିକଟରେ ତୁମେ ଅପରାଧ କରିଛ ସେତେବେଳେ ସେ କହିଲେ ମୁଁ ଯେଉଁ ଭକ୍ତ ନିକଟରେ ଅପରାଧ କରିଛି ମୁଁ ସେଇ ଭକ୍ତଙ୍କୁ ଯାଇ କ୍ଷମା ମାଗି ମୋତେ କୁହନ୍ତୁ ଲୋମସ ମୁନି ଯେତେବେଳେ ଏଭଳି କହିଲେ ସାଧୁ କହିଲେ ନାହିଁ ସେ ଭକ୍ତ ବର୍ତ୍ତମାନ ନାହାନ୍ତି ଅପ୍ରକଟ ହେଇଯାଇଛନ୍ତି ତୁମେ ଗୋଟେ କାର୍ଯ୍ୟ କର ତୁମ ଶରୀରରେ ଏ ଜ୍ୱଳନକୁ କମେଇବା ପାଇଁ ହେଲେ ବୈଷ୍ଣବ ଅପରାଧର ଇଏ ହେଉଛି ତୁମର ନିର୍ବାପିତ ହବ ବୈଷ୍ଣବ ଅପରାଧ ଦୂର ହେଇଯିବ ଜ୍ୱଳନ ନିର୍ବାପିତ ହବ ତୁମେ ଯଦି କର୍ମଚଣ୍ଡାଳର ଅର୍ଣ୍ଣ ଖାଇବ ସେ କହିଲା ଆଜ୍ଞା କର୍ମଚଣ୍ଡାଳ ମୁଁ କେଉଁଠୁ ଖୋଜିକି ପାଇବି ଜାତିରେ ଚଣ୍ଡାଳ ମିଳିବେ କର୍ମରେ ଚଣ୍ଡାଳ କେଉଁଠୁ ମିଳିବ ନା ତୁମେ ଯାଅ କାନ୍ୟକୁବ୍ଜା ଦେଶରେ ଅଜାମିଲ ଅଛନ୍ତି ତାଙ୍କର ଅର୍ଣ୍ଣ ଯଦି ତୁମେ ଖାଇପାରିବ ତୁମ ଦେହରେ ଜ୍ୱଳନ କମ ହବ ଆଉ ଯେଉଁଦିନ ଲୋମସମନି ଆସିଛନ୍ତି ସେଦିନ ଅଜାମିଲ ନାହାନ୍ତି ଯେତେବେଳେ ଲୋମସମନି ଆସି ବେଶ୍ୟାକୁ ମାଗିଛନ୍ତି ମା ମୋତେ ଟିକେ ଅର୍ଣ୍ଣ ଗଣ୍ଡେ ଦିଅ ଭିକ୍ଷା ଗଣ୍ଡେ ଦିଅ ସେ ଆଶ୍ଚର୍ଯ୍ୟ ହେଇଗଲେ। ଆରେ ଆପଣ ସାଧୁ, ଆପଣ ମୋ ମୁଖ ଦେଖିବା ଉଚିତ ନାହିଁ, ସାଧୁମାନେ ମୋ ମୁଖ ଦେଖନ୍ତି ନା, ମୁଁ ତ ବେଶ୍ୟା, ପୁଣି ତା ଭିତରେ ଅଜାମିଲ ମୋର ସ୍ୱାମୀ, ଯାହାର ନାମକୁ ଶୁଣିଲେ ସମସ୍ତେ ଭୟ କରନ୍ତି, ମହାପାପି ସିଏ। ଆପଣ ମୋତେ ଦେଖିଲେ ମୋତେ ଗଙ୍ଗାସ୍ନାନ କରିବାକୁ ପଡ଼ିବ, ମୋ ଅର୍ଣ୍ଣ କ'ଣ ଆପଣ ଭୋଜନ କରିବେ। ସେ କହିଲେ ନାଇଁ ନାଇଁ, ମୁଁ ଆସିଛି ମାନେ ଆପଣଙ୍କ ନିକଟରୁ ଭିକ୍ଷା ନେଇକି ଯିବି, ଭିକ୍ଷା ନ ଦେବେ ତାହେଲେ ମୁଁ ପ୍ରାଣତ୍ୟାଗ କରିବି, କାରଣ ମୋତେ ବହୁତ ପୀଡ଼ା ହେଉଛି। ସେ ବେଶିଆ ହେଲେ ବି ତାଙ୍କର ମହତ ଗୁଣ ଅଛି। ସେ କହିଲେ ଠିକ ଅଛି ସାଧୁ, ଯଦି ମୋତେ କଷ୍ଟ ହୁଏ ମୋର କିଛି କ୍ଷତି ନାହିଁ, ମୁଁ ବରଂ ନରକକୁ ଯିବି, ଆପଣଙ୍କର ଯଦି ମଙ୍ଗଳ ହେବ ମୋର ଦାନ ଦ୍ୱାରା ଠିକ ଅଛି ଆପଣ। ତେଣୁ ସିଏ ତାର ଅର୍ଣ୍ଣ ଆଣିକି ଦେଲେ। ଅଜାମିଲ ସେତେବେଳେ ନଥିଲେ, ଲୋମସ୍ମନି ଅଜାମିଲର ସ୍ତ୍ରୀ ଯୋଉ ବେଶ୍ୟା ତା ନିକଟରୁ ଅର୍ଣ୍ଣ ଭୋଜନ କଲା ପରେ ତାଙ୍କ ଶରୀରରେ ଜ୍ୱାଳା କମିଗଲା ତତ୍କ୍ଷଣ। ସେତେବେଳେ ସେ ପଚାରିଲା, ବେଶ୍ୟାଙ୍କୁ ପଚାରିଥିଲେ, ମା ତୁ କି ବର ଚାହୁଁଛୁ? କିନ୍ତୁ ସେ ବେଶ୍ୟା ହେଲେ ବି ତାଙ୍କର ମହତ ଗୁଣ ଥିଲା ଆଜ୍ଞା। ବ୍ୟକ୍ତି ସବୁ ଦୋଷରେ ଦୋଷୀ ଆଜ୍ଞା, ବ୍ୟକ୍ତି ଗୁଣର ଶରୀରରେ ତ ସବୁ ଦୋଷ ଭରିପୁରି ହେଇକି ରହିଛି, କୋଉ ଦୋଷ କାର ନାହିଁ, କି ଦୋଷଟା ବଡ଼ ଜିନିଷ ନା। ଦୋଷକୁ ସ୍ୱୀକାର କରି ନିଜର ମଣିଷ ଯଦି ତାର ବିନମ୍ର ଗୁଣରେ ଭଗବାନଙ୍କୁ ଭଜନ ସାଧନ କରେ, ସେ କେତେ ନୀଚ ସ୍ଥିତିରେ ଥିଲେ ଭଗବାନ ତାକୁ ଉଦ୍ଧାର କରିଦେବେ। ଭଗବାନ ବହୁତ ଦୟାଳୁ, ବହୁତ ଦୟାଳୁ। ଜଣେ ପାପିର ବି ପାପିର ସ୍ଥିତି ଅଛି, କିନ୍ତୁ କଳିଯୁଗ ଲୋକମାନଙ୍କର ପାପୀମାନେ ପାପୀ ସ୍ତରରେ ବି ନାହାନ୍ତି, ଇଏ ଅତି ଉଦ୍ଧତ ଯାହା କୁହାଯାଏ। ସମସ୍ତଙ୍କର ନିଜ ନିଜର ସ୍ଥିତି ଅଛି, ଯିଏ ପାପି ସିଏ ଆଗରୁ କହୁଥିଲା ଆଜ୍ଞା ମୁଁ ପାପିଲ, ଆପଣ ମୋ କତିରୁ ଭିକ୍ଷା ମାଗନ୍ତୁ ନା। କିନ୍ତୁ କଳି ଯୁଗଟା ଗୋଟେ ଓଲଟା ଯୁଗ, ଯିଏ ପାପି ସିଏ କହିବ ମୁଁ ହେଉଛି ସବୁଠୁ ପୁଣ୍ୟବାନ। ଅଲଗା ଯୁଗରେ ପାପି ମାନେ କୁହନ୍ତି ମୁଁ ପାପି ଆଜ୍ଞା, ମୋ ପାଖକୁ ଆସନ୍ତୁ ନା, ମୋ ସଙ୍ଗ କରନ୍ତୁ ନା, ଆପଣ ନଷ୍ଟ ହେଇଯିବେ। ବେଶିଆ ଗୋଟେ ସୁନ୍ଦର କଥା କହିଲେ, କହିଲେ ମା ଛୁଆମାନେ ବହୁତ ଆସିଛନ୍ତି, ତାଙ୍କୁ ପ୍ରସାଦ ବ୍ୟବସ୍ଥା କାହିଁ କରିଦେଉନାହାନ୍ତି? ମୁଁ ଅଳ୍ପ ସମୟ ଭିତରେ ମୁଁ ସାରିଦେବି, ଆପଣ ସେଠି ପ୍ରସାଦ ବ୍ୟବସ୍ଥା ସେମାନଙ୍କ ସମସ୍ତେ ଜାଗା ଧରିବେନି, ଶୁଣିବି ପାରିବେ। ଆଉ ଯେଉଁମାନେ ବସୁଛନ୍ତି ବସନ୍ତୁ, ଅଲଗା ଯେଉଁମାନେ ଅଧିକା ଅଛନ୍ତି ସେମାନେ ପ୍ରସାଦ ଦେଇ ଧୀରେ ଧୀରେ ବିଦାୟ କରନ୍ତୁ, ମୁଁ ବହୁତ କମ୍ ସମୟ ଭିତରେ ଅଧଘଣ୍ଟା ଭିତରେ ସବୁ ସାରିଯିବି ନା। କଥା ଆଜ୍ଞା ଏଇଟା ଭାଗବତ କଥା, ଟିକି କଥା କୌଣସି ଶୁଣିଲା ମାନେ ମୁଁ ଆଉ କଥା କହିବା ମୋର ଏକାଗ୍ରତା ରହିବ, ଇଏ ମୋର ସ୍ୱଭାବ। କାରଣ ଆମେ ତ ଘୁଷିକି ପାଲା ଗାୟକ ନୁହେଁ, ଆମେ ପ୍ରଭୁକୁ ପ୍ରାର୍ଥନା କରୁଛୁ, ପ୍ରଭୁ ଯାହା ସ୍ମରଣ ଦେବେ ସେହି ହିସାବରେ ଆମେ କହିବୁ। ଆଉ ମନ ଯଦି ଟିକେ, ମୁଁ ଆସିଥିଲି ଅଧ୍ୟାୟ ସରିବା ପାଇଁ, ତାହେଲେ ଦେଖିଥିଲି ନା ଇଏ ସରିବେନି, ଏ କଥା ଶୁଣିପାରିବେ ନା, ଏଇଟା ଶୁଦ୍ଧ ସତ୍ୟ କଥା, ମନଟା ଯଦି ଆପଣ ସ୍ଥିର ନ ରହିବ ଆପଣ ଏ କଥା ଶୁଣିପାରିବେ, ଆଉ ମୁଁ ବି କହିପାରିବି ନା, ବିଚଳିତ ଅବସ୍ଥା, ଏଥିରେ ଅପରାଧ ହେଇଯିବ, ଭାଗବତ ଖୁସି ହେବେ ନା, କିଏ ଓଲଟା ବୁଝିଦେବ କଥାଟାକୁ, ଯେ ଆପଣ ଭାଗବତରେ ଓଲଟା ବୁଝିଦେଲେ ଅପରାଧରେ ମୋତେ ଗ୍ରହଣ କରିବାକୁ ପଡ଼ିବ। ତେଣୁ ବେଶ୍ୟା ବହୁତ ସୁଗୁଣ ଥିଲା ତାଙ୍କର ଆଜ୍ଞା। ସେ କ'ଣ କହିଲା, ଆଜ୍ଞା ମୁଁ ତ ବେଶ୍ୟା ଲୋକ, ମୋ ମୁହଁ ଲୋକ ଦେଖନ୍ତି ନା, ମୁଁ ପୁଣି ବର ମାଗିବି ସାଧୁକୁ? ନାରୀର ଗୋଟିଏ ବର ମାଗିବାର ଅଧିକାର ଅଛି, ଶାସ୍ତ୍ର ନିୟମ ଅଛି, ନାରୀ ବିଶେଷ ସ୍ଥଳରେ ଦୁଇଟି ବର ମାଗିପାରେ, କି ତିନୋଟି ବର ନାରୀ କେବେ ମାଗିବ ନା, ଏ ମହାଭାରତର ନିୟମ। ଦ୍ରୌପଦୀ କହୁଛନ୍ତି ଧୃତରାଷ୍ଟ୍ର, ନାରୀ ବିପଦୀ କାଳରେ ନାରୀ କେବଳ ଗୋଟିଏ ବର ମାଗିବ, ସେ ବର କାହା ପାଇଁ ମାଗିବ? ସ୍ୱାମୀ ପାଇଁ। ସ୍ୱାମୀ ଯଦି ନିଜ ପାଇଁ ନାହିଁ, ସ୍ୱାମୀ ବିପଦରେ ପଡ଼ିଛି, ବିପଦରୁ ସ୍ୱାମୀକୁ ଉଦ୍ଧାର କରିବା ପାଇଁ ଗୋଟିଏ ବର ମାଗିବ, ଯେ ଦ୍ୱିତୀୟ ବର ମାଗିଲେ ସେ ଅସତୀ ହେଇଯିବ, କିନ୍ତୁ ସ୍ୱାମୀର ଅନୁମତି ନେଇ ବା ଅତି ବିପଦ ସ୍ଥଳରେ ସେ ଦୁଇଟା ବର ମାଗିବ, କିନ୍ତୁ ତୃତୀୟ ବର ମାଗିବ, ତୃତୀୟ ବର କେବେ ମାଗିବନି। ଏ କଥାଟା କେତେବେଳେ ହେଇଛି, ଯେତେବେଳେ ଦ୍ରୌପଦୀଙ୍କୁ ବସ୍ତ୍ରହରଣ କରାଯାଇଛି, ବସ୍ତ୍ରହରଣ କରିସାରିଲା ପରେ ତା ବସ୍ତ୍ର, ତ ଭଗବାନ ତ ବସ୍ତ୍ର ଅବତାର ହେଇଛନ୍ତି, 64 କୋଟି ବସ୍ତ୍ର ଭଗବାନ ତ ବସ୍ତ୍ର ଭିତରେ ବସ୍ତ୍ର ଅବତାର ହେଲେ ପ୍ରଭୁ, ଆଉ ଦୁଶାସନ କ'ଣ କରିବ, ବସ୍ତ୍ର ଯେଉଁ ବସ୍ତ୍ରରେ, ଆଉ ଦୁଶାସନ ହିଁ ଭାଗ୍ୟବାନ ଆଜ୍ଞା, ସିଏ କୋଉ ବସ୍ତ୍ରକୁ ଧରୁଛି ପ୍ରଭୁ, ଯୋଉ ବସ୍ତ୍ରକୁ ସିଏ ପ୍ରଭୁ ଅବତାର ହେଇ ସେଇ ବସ୍ତ୍ରକୁ ଧରି ଟାଣୁଛି, ସିଏ କ'ଣ ଗୋଟେ ଭାଗ୍ୟବାନ ନା। ଆଉ ବସ୍ତ୍ର ଏଣେ ଧୃତରାଷ୍ଟ୍ରର ଯଜ୍ଞଶାଳା ଅଛି, ଧୃତରାଷ୍ଟ୍ରର ଯଜ୍ଞଶାଳାରେ ସବୁ ବିପରୀତ ଲକ୍ଷଣ ପ୍ରକାଶ ପାଉଛି, କୁଆ ଆଉ ସାର୍ଗୁଣ ଏମାନେ ଆସିକି ବସିଲେଣି ଯଜ୍ଞଶାଳାରେ, ଧୃତରାଷ୍ଟ୍ରର ମନ୍ତ୍ରୀମାନେ ଆସି ଖବର ଦେଲେ ଆଜ୍ଞା ଆପଣ ଯଜ୍ଞଶାଳାରେ ସବୁ ବିପରୀତ ଲକ୍ଷଣ କ'ଣ ଦେଖାଯାଉଛି, ଧୃତରାଷ୍ଟ୍ର ଜାଣିଦେଲା, ଅନ୍ଧ ହେଲେ ବି ସେ ରେ ମୋର ବୋଧେ ବିପଦ ପଡ଼ିଛି, କାରଣ ଗୋଟେ ନାରୀକୁ କଷ୍ଟ ଦେଉଛି, ଏଣେ ତ ଦୁଶାସନ ଥରିଗଲାଣି, ସେଥିରେ ମନା କରିଦେଲେ ଠିକ୍ ଅଛି ବନ୍ଦ କର। ସେତେବେଳେ ଦ୍ରୌପଦୀ କହିଲେ, ଦ୍ରୌପଦୀ ତୁମର କଣ ବର ମାଗୁଛ ମାଗ? ଦ୍ରୌପଦୀ ସତୀ ନାରୀ, କଣ ବର ମାଗିଲେ? ସେ ଭାବୁଥିଲେ ଦ୍ରୌପଦୀ ଆଉ କିଛି ବର ମାଗିବେ, କିନ୍ତୁ ଦ୍ରୌପଦୀ ଗୋଟିଏ ବରକୁ ଦୁଇଥର ମାଗିଲେ। ଦ୍ରୌପଦୀ କହିଲେ, ମୋର ସ୍ୱାମୀ ମାନ ମୋର ସ୍ୱାମୀକୁ ଋଣ ମୁକ୍ତ କରିଦେଲ। ଧୃତରାଷ୍ଟ୍ର ବହୁତ ଚାଲାକ, ପୁତ୍ର ସ୍ନେହ ତ, ସ୍ନେହ ଗୋଟେ ଆସକ୍ତି ଗୋଟେ ବସ୍ତୁ ଆଜ୍ଞା ମଣିଷକୁ ନଷ୍ଟ କରିଦେବ। ଆପଣ ଯାହାକୁ ଭଗବାନଙ୍କ ଛଡ଼ା ଜଗତରେ ଯାହାକୁ ଭଲ ପାଇବେ ଆପଣଙ୍କ ଜୀବନର ବନ୍ଧନର କାରଣ ଆସିଗଲା। ଆଉ ପୁଅକୁ ଭଲ ପାଇଛି, ଆଉ ଜାଣିଛି କୃଷ୍ଣ ଭଗବାନ ପୁଅକୁ ଭଲ ପାଇଛି। କହିଲେ, ଦ୍ରୌପଦୀ ତୁମେ ଦ୍ୱିତୀୟ ବର ମାଗ। ଦ୍ରୌପଦୀ କହିଲେ, ନାରୀ ତ ଦ୍ୱିତୀୟ ବର ମାଗିବା କଥା ନୁହେଁ, କିନ୍ତୁ ମୁଁ ବିପଦ ଅବସ୍ଥାରେ ଅଛି ବର୍ତ୍ତମାନ, ଆଉ ମୁଁ ସତୀ ନାରୀ, ମୁଁ ଚାହୁଁଛି ମୋର ସ୍ୱାମୀଙ୍କୁ ତୁମେ ଋଣମୁକ୍ତ କରିଦିଅ। ତାଙ୍କୁ କହିଦିଅ ସେ ଯେଉଁ ବାଜି ଖେଳି ଦେଇଛନ୍ତି ରାଜ୍ୟ ନିଜକୁ ଏବଂ ମୋତେ, ତାଙ୍କୁ ସେ ଋଣମୁକ୍ତ କରିଦିଅ। ଏତେ ଚାଲାକ ଧୃତରାଷ୍ଟ୍ରକୁ ତୃତୀୟ ବର ମାଗ। ଦ୍ରୌପଦୀ ସେଠି ଶିକ୍ଷା ଦେଲେ, ଆପଣ ଗୁରୁଜନ କ'ଣ ଆପଣ ଶାସ୍ତ୍ର ନୀତିକୁ ଭୁଲିଗଲେ? ମୁଁ ନାରୀ ହେଇକି ତୃତୀୟ ବର ମାଗିବି? ନାରୀ ଯଦି ତୃତୀୟ ବର ମାଗେ ସେ ଅସତୀ ହେଇଯିବ। ମୁଁ ତୃତୀୟ ବର ମାଗିବି, ଆଉ ବିଶ୍ୱାସ ଏଭଳି ଗୋଟିଏ ସଭ୍ୟତାରେ ଆପଣ ଶିକ୍ଷା କରନ୍ତୁ। ଆମର ଆମ ଭାଗବତ ସଂସ୍କୃତିରେ ଜଣେ ବେଶ୍ୟାର କେତେ ବଡ଼ ସୁନ୍ଦର ଚରିତ୍ର ଥିଲା। ସେ ସାଧୁଙ୍କୁ କହୁଛନ୍ତି, ଆଜ୍ଞା ମୁଁ ବର ମାଗିପାରିବିନି, ମୁଁ ତ ନାରୀ ନୁହେଁ, ପୁଣି ଦୁଶ୍ଚରିତା, ଆଉ ଆପଣ ମୋର କ'ଣ କଲ୍ୟାଣ ହବ ଏଇଟା ଆପଣ ଜାଣିବେ, ମୁଁ କେମିତି ଜାଣିବି? ଆରେ ମୁଁ ମାଗିବା କି କ'ଣ ମାଗିବି, ମୁଁ ତ ଦେହ ସୁଖ ଛଡ଼ା କିଛି ଜାଣିନି, ମୁଁ କ'ଣ ମାଗିବି ଯେ? ମୁଁ ତ ଦେହ ସୁଖ ଟଙ୍କା ଛଡ଼ା ପରପୁରୁଷ ଛଡ଼ା କିଛି ନିନି, ମୁଁ କ'ଣ ମାଗିବି? ମୋର ମୋର କେମିତି କଲ୍ୟାଣ ମୁଁ କ'ଣ ଜାଣିବି? ଆପଣ ସାଧୁ ଲୋକ, ଆପଣ ଜାଣନ୍ତି ମୋର କେମିତି କଲ୍ୟାଣ। ଆମେ ହେଇଥିଲେ କେତେ କ'ଣ ମାଗିଦେଇଥାନ୍ତି ସାଧୁ, କିନ୍ତୁ ସିଏ ମାଗୁଛି ନାଇଁ ମୋର କେମିତି କଲ୍ୟାଣ ହବ ସେଟା ଆପଣ କ'ଣ? ସାଧୁ ଯେତେବେଳେ ଚାହିଁଦେଲେ, ଆଉ ସାଧୁ ଯେତେବେଳେ ଚାହିଁଲେ ଦେଖିଲେ ସେ ଗର୍ଭବତୀ ଅଛି, କହିଲେ, ମା ମୁଁ କ'ଣ ତୋତେ ଦେବି? ଲୋମସ୍ମରି ଚାହିଁଥିଲେ ସବୁ ଧର୍ମ ଦେଇ ସବୁ ଧନ ଦେଇପାରିଥାନ୍ତେ, କିନ୍ତୁ ସେ କହିଲେ, ମା ମୁଁ ତୋତେ କିଛି ଦେବି ନା, ତୋତେ ଗୋଟିଏ ମୁଁ ଧନ ଦେଉଛି, ମୁଁ ଦେଖୁଛି ତୁ ଗର୍ଭବତୀ ଅଛୁ, ତୋର ଯେଉଁ ପୁଅଟି ହବ ତାର ନାମଟା ତୁ ନାରାୟଣ ରଖି। ସାଧୁ ଆଜ୍ଞା ସଂକଳ୍ପ କରେ, ସାଧୁ ସଂକଳ୍ପ ନ କଲେ କ'ଣ? ସାଧୁ କୃପା ବିନା ଆପଣ କ'ଣ ପ୍ରଭୁଙ୍କୁ ପାଇପାରିବେ? ସାଧୁର କୃପା, ସାଧୁ ଭଗବାନଙ୍କୁ କରିବାକୁ ପଡ଼ିବ ଆଜ୍ଞା। ଗଜେନ୍ଦ୍ରକୁ ଉଦ୍ଧାର କରିବା ପାଇଁ ଭଗବାନଙ୍କୁ ଆସିବାକୁ ପଡ଼ିଲା, କିନ୍ତୁ ସାଧୁକୁ, ସାଧୁ ଭଗବାନଙ୍କୁ ବହୁତ କୋଟି କୋଟି ଦୟା, କୋଟି କୋଟି ଦୟା ତା ଅନ୍ତରରେ ଅଛି। ସାଧୁ ଯଦି ଗୋଟେ ଯିବା ପାଇଁ କେବଳ ସଂକଳ୍ପ କରିଦେବ ନା, ଆଜି ପ୍ରହ୍ଲାଦ ଭଗବାନଙ୍କୁ ପାଇଲେ କିଭଳି, କିଭଳି ପ୍ରହ୍ଲାଦ ଭଗବାନଙ୍କୁ ପାଇଲେ? ନାରଦ ମୁନି ଦେଖିଦେଲେ କୟାଦୁ ଗର୍ଭରେ କୟାଦୁ ଗର୍ଭବତୀ ଅଛନ୍ତି, ଠିକ ଏବେ ସେ ଭଳି ଯେମିତି ଲୋମସ ମୁନି ଦେଖିଦେଲେ ବେଶ୍ୟା କୁଚି ଗର୍ଭବତୀ ସେଭଳି, ଆଉ ଇନ୍ଦ୍ର ଧରିକି ନଉଛନ୍ତି କାହାକୁ, କୟାଦୁକୁ, କୟାଦୁ ଗର୍ଭବତୀ ଅଛି, ଦେଖିଦେଲେ ସାଧୁର କରୁଣା ଦେଖିଦେଲେ। ଆରେ ଏ ହିରଣ୍ୟକଶିପୁର ପୁତ୍ର ହେଲେ ବି ଏ ଗର୍ଭବତୀ ଅଛି ନାରୀ, ୟାକୁ ନଉଛନ୍ତି ଇନ୍ଦ୍ର, ତାଙ୍କୁ ଜେଲଖାନାରେ ରଖିବେ, ପୁତ୍ର ପ୍ରସବ ପରେ ପୁତ୍ରକୁ ମାରିବେ। ସଂକଳ୍ପ କରିଦେଲେ, କହିଲେ, ଇନ୍ଦ୍ର ଇଏ ଜାଣିଛ ଇଏ କିଏ? ଇଏ ଭକ୍ତ, ଇଏ ଭକ୍ତ, ଆଙ୍କର ଆଙ୍କର ଗର୍ଭରେ, କୟାଦୁର ଗର୍ଭରେ ଭକ୍ତ ଅଛନ୍ତି। ଭକ୍ତ ନାମ ଶୁଣି ଇନ୍ଦ୍ର ସାଙ୍ଗେ ସାଙ୍ଗେ ଛାଡ଼ିଦେଇ ପରିକ୍ରମା କଲେ, କୟାଦୁ ତିନିବାର ପରିକ୍ରମା କରି ଛାଡ଼ି ପଳେଇଲେ। ଆଉ ନାରଦ ମୁନି ସେତେବେଳେ ସଂକଳ୍ପ କଲେ, ତୁ ମୋ ଆଶ୍ରମ ରମା, ତୁ ମୋ ଆଶ୍ରମରେ ରହ, ଇଏ ଇଏ ସତୀ ନାରୀ, କୟାଦୁ ସତୀ ନାରୀ ଆଜ୍ଞା, ଜଣେ ସତୀ ନାରୀ ନହେଲେ ସେ କ'ଣ ଭକ୍ତକୁ ଜନ୍ମ ଦେଇପାରିବ? ଇଏ ଶକ୍ତିକାର ନାହିଁ ସତୀ ନାରୀ ସିଏ। ଆଉ ସେ କହିଲେ, ଆଜ୍ଞା ମୋର ଦୁଇଟା ବର, ମୁଁ ଆପଣଙ୍କ ପାଖରେ ରହିବି, କିନ୍ତୁ ଦୁଇଟା ବର ଆପଣ ଦେବେ ଯଦି ମୁଁ ରହିବି। କ'ଣ ଦୁଇଟା ବର? ନା ମୋ ଇଚ୍ଛା ପ୍ରସୂତି, ମୁଁ ଯେତେବେଳେ ଇଚ୍ଛା କରିବି ମୋ ପିଲାକୁ ଜନ୍ମ କରିବି, କାରଣ ମୋ ସ୍ୱାମୀ ନାହିଁ ମାନେ ମୋ ସନ୍ତାନ ଜନ୍ମ କରିବି, ମୋ ଅସତୀ ହେଇଯିବି। ପ୍ରହ୍ଲାଦର ମାତା କୟାଦୁ ଏତିକି ସତୀ ଥିଲେ, ଆଉ ମୁଁ କେତେ ଦିନ ଆପଣଙ୍କ ଆଶ୍ରମରେ ରହିବି? ସବୁଦିନ ନାହିଁ, ମୋ ସ୍ୱାମୀ ଆସିଲା ମାନେ ମୁଁ ପଳେଇଯିବି। ଏବଂ ଦ୍ୱିତୀୟ ଜିନିଷ, ମୋର ଯେଉଁ ସନ୍ତାନ ଗର୍ଭରେ ଅଛି ତାର ମଙ୍ଗଳ କାମନା ଆପଣ କରିବେ। ସାଙ୍ଗେ ସାଙ୍ଗେ ନାରଦ ନିକଳେ ତଥାସ୍ତୁ, ସାଧୁ ସଂକଳ୍ପ କରିଦେଲେ ଆଜ୍ଞା। ପ୍ରହ୍ଲାଦ ସ୍ତୁତିରେ ସେୟା କହୁଛନ୍ତି ନା, ପ୍ରଭୁ କ'ଣ ଆପଣ କ'ଣ ମୋତେ ରକ୍ଷା କରିବା ପାଇଁ ଆସିଛନ୍ତି ନା କ'ଣ? ଏଇଟା ମିଥ୍ୟା କଥା, ଆପଣ ମୋତେ ରକ୍ଷା କରିବା ପାଇଁ ଆସିନାହାନ୍ତି, ଆପଣ ଆପଣ ଭକ୍ତ ବାକ୍ୟକୁ, ଭକ୍ତ ସଂକଳ୍ପ ରକ୍ଷା କରିବା ପାଇଁ ଆସିଛନ୍ତି, କାରଣ ନାରଦ ମଣି ସଂକଳ୍ପ ମୋ ପାଇଁ କରିଥିଲେ, ଆପଣ ତାଙ୍କ ପାଇଁ ଆସିଛନ୍ତି ନା? ମୁଁ କ'ଣ ଭକ୍ତ? ମୁଁ ବା ଅସୁର କୁଳ ଜନ୍ମ, ମୁଁ ବା ହିରଣ୍ୟକଶିପୁର ପୁତ୍ର, କିନ୍ତୁ ଭକ୍ତ ମୋ ପାଇଁ ସଂକଳ୍ପ କରିଛି, ଆପଣ ଭକ୍ତ ସଂକଳ୍ପ କାଟିପାରିବେନି, ଆପଣ ସେଇଥିପାଇଁ ମୋ ବାପାକୁ ମାରିଲେ ନା, ଭକ୍ତ ସଂକଳ୍ପ ରକ୍ଷା କରିଛି। ତେଣୁ ଆଜି ଅଜାମିଲ ରକ୍ଷା ପାଇଲା, ଭକ୍ତ ତମେ ସଂକଳ୍ପ କିନ୍ତୁ ଲୋମସ ମୁନି ନା। ତାପରେ ଯେଉଁଦିନ ନାମକରଣ କରାଗଲା, ଅଜାମିଲ ତ ବେଶ୍ୟାର ଯାହା କୁହନ୍ତି ଅସ୍ତ୍ର ହେଇକି ରହିଥିଲା, ବେଶ୍ୟା କହିଲେ ମୋର ପୁତ୍ର ନାମ ନାରାୟଣ ରଖା ହବ। ହଁ ନାରାୟଣ ରଖା। ଆଚ୍ଛା ନାରାୟଣ ନାମଟା ଭଗବାନ ଆଜ୍ଞା ଜୀବ କେତେ ସାହାଯ୍ୟ କରନ୍ତି, ଆଉ କୋଉ ନାମ କାହିଁକି ଦେଲେନି, ଗୋବିନ୍ଦ ନାମ କାହିଁକି ଦେଲେନି, କି ଜଣେ ଯୁକ୍ତି ଯଦି କରେ କୃଷ୍ଣ ନାମ କାହିଁକି ଦେଲେନି, ନାରାୟଣ ନାମଟା କାହିଁକି ଦେଲେ। ଆଜ୍ଞା ସାଧୁ କଣ, ସାଧୁର କୃପା, ଭଗବାନଙ୍କର କୃପାଟା, ପ୍ରଭୁ ସାଧୁ ଦ୍ୱାରା ଗୋଟେ ସାଧୁ ଭଜନ ସାଧନ କରି ତା ଅନ୍ତରଟାକୁ ଏତେ ନିର୍ମଳ କରେ, ଭଗବାନ ସେଠି କୃପାଟାକୁ ଢାଳନ୍ତି। ସାଧୁର ଗୋଟେ କୃପା ବୋଲି କିଛି ନାହିଁ, ଲୋକମାନେ ଯେମିତି ଭାବନ୍ତି ଆରେ ସାଧୁ କୃପା ମାନେ ଭଗବାନଙ୍କର କୃପା, ସିଏ ପ୍ରଭୁଙ୍କୁ ଡାକିକି ତା ଅନ୍ତରଟାକୁ ଏତେ ନିର୍ମଳ କରିଛି, ଭଗବାନ ସେଠି କୃପାଟାକୁ ଢାଳିଛନ୍ତି। ସିଏ ଯେତେବେଳେ ଯାହାକୁ ଚିନ୍ତା କରିବ, ଯାହାର କଲ୍ୟାଣ କଥା, ପ୍ରଭୁଙ୍କର କୃପାଟା ତା ପାଇଁ ନାହିଁ। ତେଣୁ ସବୁ ସମୟରେ ମୁଁ କେଉଁ ପ୍ରସଙ୍ଗରେ ବହୁତ ସୁନ୍ଦର କଥା ମୋ ମୁଣ୍ଡକୁ ଆସିଥିଲା, ଟିକେ ଆଗକୁ ଜଣେ ଚାଲି ଆସିଲେ ଗଲା, ଭଗବତ ଭଗବତ କଥା ବହୁତ ସୁଖମ ଆଜ୍ଞା। ହଁ ଠିକ, ବହୁତ ସୁନ୍ଦର, ଧନ୍ୟବାଦ ଆପଣ। କାହିଁକି ନାରାୟଣ ଗୋବିନ୍ଦ ଦେଲେନି, କାହିଁକି ନାରାୟଣ ଦେଲେ କାହିଁକି ଗୋବିନ୍ଦ ହରି ଅଲଗା ନାମ ଦେଲେନି, ଭଗବାନ ଆଜ୍ଞା ଜୀବର କଲ୍ୟାଣ କଥା ଚିନ୍ତା କରି ସାଧୁ ହୃଦୟରେ ଆଗେ ପ୍ରେରଣାଟା ଦିଅନ୍ତି। ଏ ଜୀବର କେମିତି କଲ୍ୟାଣ ହବ, ସେ ସାଧୁ ଦ୍ୱାରା କଲ୍ୟାଣ କରିବ। ଆପଣ ଦେଖିଛନ୍ତି କି ଏ ଜଗତରେ ବି ଗୋଟେ ଡକ୍ଟର ଗୋଟେ ଇଞ୍ଜେକ୍ସନ ଦେବା ପୂର୍ବରୁ ଆଗେ ସିରିଞ୍ଜଟାକୁ ମୁଣ୍ଡରେ ମାରୁଛି, ପ୍ରଭୁ ଏ ଔଷଧଟା ୟା ଦେହରେ କାମ କରିବ। ଜଗତରେ ଯିଏ ଯେଉଁ କାର୍ଯ୍ୟ କରୁ, ଯଦି ଈଶ୍ୱରଙ୍କର ପ୍ରଭୁଙ୍କ ପ୍ରତି ସଂକଳ୍ପ ନ କରିବେ, ତା ଇଚ୍ଛା ପୂର୍ଣ୍ଣ ହବ, ପ୍ରଭୁ ସଂକଳ୍ପ ନବ। ତେଣୁ ଭଗବାନ ଦେଖୁଛନ୍ତି ଅଜାମିଲକୁ ଉଦ୍ଧାର କରିବେ, କାରଣ ଅଜାମିଲ ତାଙ୍କର ପୂର୍ବ ସେବକ। ଯଦି ଗୋବିନ୍ଦ ବାଲ୍ୟବେଳୁ ସେ ଶାଳଗ୍ରାମ ଅର୍ଚ୍ଚନ କରିଛନ୍ତି ନା, ଆଉ ନାରାୟଣ ନାମଟା କାହିଁକି ଦେଲ ନା, ତାଙ୍କ ଘରେ ଯେଉଁ ଶାଳଗ୍ରାମ ଥିଲା ସେ ଶାଳଗ୍ରାମର ନାମଟା ଥିଲା ଆଜ୍ଞା ନାରାୟଣ। ତେଣୁ ଅଜାମିଲ ନାରାୟଣ ନାମଟାକୁ ସ୍ମରଣ କରିପାରିବ, କାରଣ ଅଭ୍ୟାସ ଅଛି, ବହୁବାର ନାରାୟଣ ନମ ନାରାୟଣ ନମ ପ୍ରଣାମ କରିଛି, ଅର୍ଚ୍ଚନ କରିଛି ପିତାଙ୍କ ସାଙ୍ଗେ। ତେଣୁ ଲୋମସ ମୁନିଙ୍କ ଅନ୍ତରରେ ଏଭଳି ଭଗବାନ ପ୍ରେରଣା ଦେଉଛନ୍ତି, ସେ କେବଳ ସେଇ ନାମଟିକୁ ରଖିଦେଇ ଚାଲିଗଲେ, ଯେଉଁ ନାମଟିକୁ ଅଜାମିଲ ସୁରୁଖୁରୁରେ ଉଚ୍ଚାରଣ କରିପାରିବ, ଇଏ ହଉଛି ପ୍ରଭୁଙ୍କର କରୁଣା। ତେଣୁ ଲୋମସ ମୁନି ନାମ ଦେଇଥିଲେ ନାରାୟଣ ନାମ, ସେଥିପାଇଁ ସିଏ ରକ୍ଷା ପାଇଲେ। ତେବେ ମୁଁ କଥାକୁ ଏଠି ବିଶ୍ରାମ ଦେବା ପୂର୍ବରୁ ଆପଣମାନେ ଜଣେ ଭାଇ କାଲି ପ୍ରଶ୍ନ କରିଥିଲେ, ଯେଉଁ ଚାରି ଯୁଗରେ ମହାମନ୍ତ୍ର, ଭାଇ ଚାରି ଯୁଗରେ ନାମ ଅଛନ୍ତି କିନ୍ତୁ କଳି ଯୁଗ ଭଳି ଆଜ୍ଞା ଦୟା ଯୁଗ କେଉଁଠି ନାହିଁ। ଚାରି ଯୁଗର ନାମ ସ୍ୱତନ୍ତ୍ର ଫଳ ଦିଅନ୍ତି ନା, କର୍ମର ଅଙ୍ଗ ସହିତ ଫଳ ଦିଅନ୍ତି, ଆପଣ ମନେ ରଖିଥାନ୍ତୁ। ବହୁତ ଲୋକମାନେ ଆପଣ ପଚାରିଛନ୍ତି ମୁଁ କହିଦେବି, କିନ୍ତୁ ଅଲଗା ଯୁଗ କଥା ଜାଣିକି ଆମର ଲାଭ ବି କଣ ଅଛି କୁହନ୍ତୁ ଆପଣ। ଆମେ ଯେତେବେଳେ କଳି ଯୁଗରେ ଅଛେ, କଳି ଯୁଗର ଚେତନାରେ ଅଛେ, ଆମେ ସତ୍ୟ ଯୁଗର କାମଟା କରିବା ବି କେମିତି, ଚିନ୍ତା କରିବା ଆପଣ ଦେଖ, କରି ତ ପାରିବା ନା କେବେ। ସେଥିପାଇଁ ବର୍ତ୍ତମାନ ବହୁତ ସୁନ୍ଦର କଥା ଆପଣ ପଚାରିଛନ୍ତି, ମୁଁ କହିଦେଉଛି ଚାରି ଯୁଗର ଧର୍ମ କଣ, ଚାରି ଯୁଗର ମହାମନ୍ତ୍ର କଣ। କୃତେ ଯଧ୍ୟାୟତେ ବିଷ୍ଣୁ ତ୍ରେତୟା ଯଜତେ ମଖ୍ୟୈ ଦ୍ୱାପରେ ପରିଚର୍ଯ୍ୟା କଳୋ ତତ୍ ହରି ସଂକୀର୍ତ୍ତନା। କୃତ ମାନେ ସତ୍ୟ, ସତ୍ୟ ଯୁଗରେ ଲୋକମାନଙ୍କର ଆୟୁଷ ଥିଲା ଲକ୍ଷେ ବର୍ଷ ଆଜ୍ଞା, ସମସ୍ତେ ଧ୍ୟାନ କରୁଥିଲେ। ଚିନ୍ତା କରନ୍ତୁ ଆପଣ କେତେ କଷ୍ଟ କରି ସେମାନେ ଭଗବାନଙ୍କୁ ପାଉଥିଲେ, ନାମ ବି କରୁଥିଲେ, ମହାମନ୍ତ୍ର କରୁଥିଲେ। ମୁଁ କହିବି ସତ୍ୟ ଯୁଗର ମହାମନ୍ତ୍ର କଣ, ନାରାୟଣ ପରା ବେଦା ନାରାୟଣ ପରାକ୍ଷରା ନାରାୟଣ ପରା ଗତି ନାରାୟଣ ପରା ମୁକ୍ତି। ସତ୍ୟ ଯୁଗର ଲୋକମାନେ ଲକ୍ଷ ବର୍ଷ ବଞ୍ଚି ଧ୍ୟାନ କରି ମହାମନ୍ତ୍ର କରୁଥିଲେ, ତା ପ୍ରଫଳ ପାଉଥିଲେ ସହିତ ମହାମନ୍ତ୍ର କରୁଥିଲେ। ତତ୍ୟ ଯୁଗର ମହାମନ୍ତ୍ର କଣ, ରାମ ନାରାୟଣ ଅନନ୍ତ ମୁକୁନ୍ଦ ମଧୁସୂଦନ କୃଷ୍ଣ କେଶବ କଂସାରେ ହରେ ବୈକୁଣ୍ଠ ବାମନ। ଯଦି କେହି ପ୍ରଶ୍ନ କରନ୍ତି, ଯେମିତି ଗୋଟେ ଛୋଟ ପିଲା ଆମର ସତ୍ୟ ବୋଲି ତାଙ୍କର ନାମ, ସେ ପ୍ରଶ୍ନ କରୁଥିଲେ ସେଠି, ସେ ତ ସାରାଙ୍କର ପୁଅ, ସିଏ ପ୍ରଭୁ ଯଦିଓ ତାଙ୍କର ଟିକେ ଅଙ୍ଗକୁ ବୈକଲ୍ୟ କରିଦେଇଛନ୍ତି, ବିକଳତା କରିଦେଇଛନ୍ତି, କିନ୍ତୁ ସେ ଭକ୍ତ, ପ୍ରଭୁଙ୍କ ପ୍ରତି ତାର ଅଗାଢ ବିଶ୍ୱାସ, ସେ କହୁଛି ମୁଁ ସାଧୁ ହେବି। ଆପଣ ଚିନ୍ତା କରନ୍ତୁ, ଯଦି ଭଗବାନ କୃଷ୍ଣ କେବଳ ଦ୍ୱାପରେ ଆସିଥିଲେ, ରାମ କେବଳ ତ୍ରେତୟାରେ ଆସିଥିଲେ, ସେ ଏବେ ବି ନାହାନ୍ତି, ତାର ସବୁ ଯୁଗ ମନ୍ତ୍ର ତାଙ୍କର ନାମଟା କିଭଳି ଅଛି? ସେ କହିଲେ ତ୍ରେତା ଯୁଗର ଭଗବାନଙ୍କୁ ଆମେ କଳି ଯୁଗରେ ଡାକିବୁ? ନାଇଁ ନାଇଁ, ଭଗବାନ ଶ୍ରୀକୃଷ୍ଣ ସେ ସବୁ ଯୁଗରେ ଅଛନ୍ତି, ସବୁ ଅବତାର ତାଙ୍କ ନିକଟରୁ ଆସନ୍ତି। ଆପଣ ଜୟଦେବଙ୍କର ଗୀତ ଗୋବିନ୍ଦ ପଢୁଛନ୍ତି ତ? ଏଇ ଜୟଦେବଙ୍କର ଦଶ ଅବତାର, କେଶବ ଦ୍ରୁତ ରାମ ଶରୀର, କେଶବ ଦ୍ରୁତ ନରହରି ରୂପ, କେଶବ ଦ୍ରୁତ କଳ୍କି ଶରୀର। କେଶବ କୃଷ୍ଣ କଳ୍କିଶର ଧରିକି ଆସିଲେ, କେଶବ ବରାହ ରୂପ ଧରିକି ଆସିଲେ, କେଶବ ମତ୍ସ୍ୟ ରୂପ ଧରିକି ଆସିଲେ। ଭଗବାନଙ୍କ ଭିତରେ ପାର୍ଥକ୍ୟ କିଛି ନାହିଁ। ଇଏ ସତ୍ୟଦେବ ଯୁଗର ଦେବତା, ଇଏ ତ୍ରେତୟା ଯୁଗର ଦେବତା, ଇଏ ଦ୍ୱାପର ଯୁଗର ଦେବତା ନାହିଁ। କିନ୍ତୁ ସତୀ ନାରୀ ଯେଭଳି ତାର ସ୍ୱାମୀ ମାନେ, ଭଗବାନ ଯାହା ଆମକୁ ଯେଉଁ ଯୁଗରେ ଯେଉଁ ଆଦେଶ ଦେଇଛନ୍ତି ଆମେ ତାଙ୍କୁ ମାନି ଚଳିବା। ତେଣୁ ତ୍ରେତୟା ଯୁଗରେ ମହାମନ୍ତ୍ରରେ, ତ୍ରେତୟା ଯୁଗରେ ତ କୃଷ୍ଣ ଅବତାର ନେଇନଥିଲେ, ତାହେଲେ କୃଷ୍ଣ ନଥିଲେ ଆପଣ କହିବେ, ସେ ଦ୍ୱାପରେ ଆସିଲେ। ତ୍ରେତା ଯୁଗରେ ତାଙ୍କର ନାମ କେମିତି ରହିଲା? ରାମ ନାରାୟଣ ଅନନ୍ତ ମୁକୁନ୍ଦ ମଧୁସୂଦନ କୃଷ୍ଣ କେଶବ କେମିତି ରହିଲା? କଂସାରୀ କଂସର ହରି ଏ କୃଷ୍ଣଙ୍କର ନାମ। ଆଜ୍ଞା, ଏଟା ଯୁକ୍ତି ତର୍କର ବସ୍ତୁ ନୁହଁ। ଆପଣ ଯୁକ୍ତି କରି କହିଲେ ମୁଁ ଯୁକ୍ତି ବି ମୁଁ କାଟିଦେବି, ଏତେ ଲାଭ କ'ଣ ଆମର? ଆମେ ଆମେ ପ୍ରୋସିଜର ବହୁତ ଫଲୋ କରିସାରିଛୁ, ବହୁତ ଓଡ଼ିଶା ସାରା ପ୍ରବଚନ ଦେଇକି ଲୋକଙ୍କୁ ପରାସ୍ତ କରିକି ଆସୁଛୁ। କିନ୍ତୁ ଲୋକଙ୍କର ଏଥିରେ କ'ଣ କଲ୍ୟାଣ ହେଉଛି? ଲୋକମାନେ ତାଙ୍କ ଜିଦରେ ବି ଅଟଳ ରହୁଛନ୍ତି। କଲ୍ୟାଣ ମାର୍ଗ ଭଗବାନ ଯାହା କହୁଛନ୍ତି ଆପଣ ଶୁଣନ୍ତୁ, ଇଏ ତ ଯୁକ୍ତିତର୍କର ଜିନିଷ ନୁହେଁ ନା। ଆଉ ଦ୍ୱାପର ଯୁଗର ମହାମନ୍ତ୍ର, ଦ୍ୱାପର ଯୁଗର ଧର୍ମ ହେଲା ଅର୍ଚ୍ଚନ। ଦ୍ୱାପର ଯୁଗର ଲୋକମାନେ ଘରେ ଘରେ ବିଗ୍ରହ ରଖି ଅର୍ଚ୍ଚନ କରୁଥିଲେ। କଳିଯୁଗରେ ଦେଖନ୍ତୁ ଗୋଟିଏ ମନ୍ଦିର ଚଳେଇବା କେତେ କଷ୍ଟ, ଯାହାଙ୍କର ମନ୍ଦିର ଅଛି ଆପଣ ବୁଝୁଥିବେ। କଳିଯୁଗରେ ଘରେ ଘରେ ଏ ଦ୍ୱାପରରେ ଘରେ ଘରେ ଅର୍ଚ୍ଚନ କରୁଥିଲେ ବିଗ୍ରହ ରଖି। କଳିଯୁଗରେ ନାମରେ ସବୁ ଫଳ ଅଛି, ଯେ ନାମ କରୁଛି ସକାଳୁ ଉଠିକି ତାକୁ ବି ଅର୍ଚ୍ଚନର ଫଳ ମିଳିବ। ଦ୍ୱାପରେ ଜଗତେ ବିଷ୍ଣୁ ପଞ୍ଚରାତ୍ର ହି କେବଳମ କଳୌତୁ ନାମ ମାତ୍ରେଣ ପୂଜ୍ୟନ୍ତେ ଭଗବାନ ହରି। କଳିଯୁଗରେ ଯଦି କିଛି ସକାଳୁ କରି କିଛି କରିପାରୁନି, ସକାଳୁ ସ୍ନାନ କଲା, ଜଗନ୍ନାଥଙ୍କ ଫଟୋ ଆଗରେ ଗୋଟେ ମୁଣ୍ଡେଟେ ମାରି ଖାଲି ନାମ କଲା, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ପୂଜ୍ୟତେ ଭଗବାନ ହରି, ହରିଙ୍କର ପୂଜା ହେଇଗଲା। ଆପଣ ଚିନ୍ତା କଲେ କଳିଯୁଗରେ ଏଇ ଯୋଉ ଶୀତ ହଉଛି, ଆମେ ଗାଧୁଆ ଗାଧୁ ଦିନ 8-9 ଲୋକଙ୍କର ହଉଛି। ଅର୍ଚ୍ଚନର ବିଧି ହେଲା ସୂର୍ଯ୍ୟ ଉଦୟ ପୂର୍ବରୁ କରିବାକୁ ପଡିବ, ଶାଳଗ୍ରାମକୁ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ କରିବାକୁ ପଡିବ, ବିଗ୍ରହ ଅର୍ଚ୍ଚନ ସୂର୍ଯ୍ୟ ଉଦୟ ପୂର୍ବରୁ କରିବାକୁ ପଡିବ। ଆମେ କ'ଣ ଅର୍ଚ୍ଚନ କରିବା? ଭଗବାନ ଜାଣନ୍ତି। ଅଲଗା ଯୁଗମାନଙ୍କରେ ସତ୍ୟରେ ଧ୍ୟାନ କରିକି ମହାମନ୍ତ୍ର କରୁଥିଲେ, ତାଙ୍କର ଫଳ ମିଳୁଥିଲା। ତ୍ରେତୟାରେ ଯଜ୍ଞ କରିକି ମହାମନ୍ତ୍ର କରୁଥିଲେ, ଫଳ ମିଳୁଥିଲା। ଦ୍ୱାପରରେ ଅର୍ଚ୍ଚନ କରିକି ମହାମନ୍ତ୍ର କରୁଥିଲେ, ଦ୍ୱାପର ଯୁଗର ମହାମନ୍ତ୍ର, ହରେ ମୁରାରେ ମଧୁ କୈଟାରେ ଗୋବିନ୍ଦ ଗୋପାଳ ମୁକୁନ୍ଦ ସରେ, ଯଜ୍ଞେ ସୁନାରାୟଣ କୃଷ୍ଣ ବିଷ୍ଣୁ ନିରାଶ୍ରୟ ମାଂ ଜଗଦୀଶ ରକ୍ଷ। ଦ୍ୱାପର ଯୁଗର ଲୋକମାନେ ମହାମନ୍ତ୍ର କରୁଥିଲେ ଆଉ ଅର୍ଚ୍ଚନା ବି କରୁଥିଲେ, କିନ୍ତୁ କଳିଯୁଗରେ ହରେର ନାମ ହରେର ନାମ ହରେର ନାମ ଏବ ହି କେବଳମ, କେବଳ ଶବ୍ଦଟା ଏଇଥିପାଇଁ ଲାଗିଲା, କେବଳଟା ଅଙ୍ଗ ବିନା, ଧ୍ୟାନ ଅର୍ଚ୍ଚନ ଯଜ୍ଞ ବିନା କେବଳ। ଆଚ୍ଛା, ଯଦି କେହି କହେ ଏଇ ହରିନାମ ନ କରିକି ଆଉ କିଛି ଉପାୟ ଅଛି କି ମୁକ୍ତିର? ନାସ୍ତେବ। ଆଉ କିଛି ଅଛି କି? ନାସ୍ତେବ। ଆଉ କିଛି ଅଛି କି? ନାସ୍ତେବ। ହରିନାମ ହିଁ କେବଳ, ଆଉ ତିନିବାର ନାସ୍ତେବ ଏଇଥିପାଇଁ କୁହାଗଲା। ନାହିଁ ନାହିଁ ନାହିଁ, କେବଳ ହଉଛି ହରିନାମ, କୌଣସି ଉପାୟ ନାହିଁ। ଏବଂ କଳିଯୁଗର ମହାମନ୍ତ୍ର, କଳିଯୁଗରେ କେବଳ ମହାମନ୍ତ୍ର, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଆପଣ ତ ସବୁ ଚୈତନ୍ୟ ମହାପ୍ରଭୁ ଜାଣନ୍ତି, ମୁଁ ଚୈତନ୍ୟ ଚରିତ୍ର ମଧ୍ୟରେ ପ୍ରମାଣ ଦେବି, ଚୈତନ୍ୟ ଭାଗବତରୁ ପ୍ରମାଣ ଦେବି, ବାୟୁ ପ୍ରମାଣ ଦେବି, ଅଗ୍ନି ପ୍ରମାଣ ପ୍ରମାଣ ଦେବି। ଚୈତନ୍ୟ ମହାପ୍ରଭୁ ଚୈତନ୍ୟ ଭାଗବତରେ ବୃନ୍ଦାବନ ଦାସ ଠାକୁର ଲେଖୁଛନ୍ତି, ମହାପ୍ରଭୁ କହୁଛନ୍ତି, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ପ୍ରଭୁ କହେ କହିଲାମ ଏହି ମହାମନ୍ତ୍ର, ଇହା ଜପ ଗିଆ ସର୍ବେ କରିଆ ନିର୍ବନ୍ଧ। କେହି କେହି କୁହନ୍ତି ନା ହରେ କୃଷ୍ଣ ମହାମନ୍ତ୍ର କୀର୍ତ୍ତନ କରିହବ, ଖାଲି ଜପ କରିହବ, ନାହିଁ, ଏହା ଜପ ଗିଆ, ଗାନ କର ଆଉ ଜପ କର। ଆଉ ଜପ କଲା ବେଳେ କଣ କରିବ? ନିର୍ବନ୍ଧ, ନିର୍ଦ୍ଦିଷ୍ଟ, ମନକୁ ଶାସନ କରିବା ପାଇଁ, ପ୍ରଭୁଙ୍କ ଚରଣରେ ମତି ଆଣିବା ପାଇଁ, ଆସକ୍ତି ବଢ଼ିବା ପାଇଁ ନିର୍ବନ୍ଧ। ମୁଁ ପ୍ରତିଦିନ ଏତିକି ମାଳା କରିବି, ନିଶ୍ଚିତ କରିବାକୁ ପଡିବ। ପ୍ରତିଦିନ ଯଦି ମୁଁ ତିନି ଟାଇମ୍ ଭୋଜନ କରିବି, ପ୍ରତିଦିନ କାହିଁକି ମୁଁ ଏତିକି ଷୋଳମାଳା ନାମ ନ କରିବି? ମୋ ଜୀବନ ଯେଉଁଟା ଧନ, ଏଇଟା ନିର୍ବନ୍ଧ। ଏହା ହୋଇତେ ସର୍ବସିଦ୍ଧି ହୋଇବେ ତୁମାର, ମହାପ୍ରଭୁ କହୁଛନ୍ତି ଏଇଥିରେ ତୁମର ସର୍ବସିଦ୍ଧି ହେଇଯିବ, ପ୍ରେମ ପର୍ଯ୍ୟନ୍ତ ପାଇବା ଏ ନାମ କଳିଯୁଗରେ ମହାମନ୍ତ୍ର। ଅଗ୍ନିପୁରାଣ କହୁଛନ୍ତି ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଇତି ଇତି ଏଇ ମହାମନ୍ତ୍ର ଇତି ଷୋଡ଼ଶ ନାମ ନାମ ଦେଖନ୍ତୁ ଷୋଳ ନାମ ଅଛନ୍ତି ହରି କୃଷ୍ଣ ରାମ ଇତି ଷୋଡ଼ଶ ନାମ ନାମ କଲି କଲ୍ମଶ ନାଶ ନାମ କଳିର କଳ୍ମ ସବୁ ନାଶ କରିବ। ପଚରାଯାଏ ଆଉ କିଛି ଉପାୟ ଅଛି କି? ନା ତ, ନା ତ ପରବ ନା ତ ପରତ ଉପାୟ, ଆଉ କିଛି ଉପାୟ ନାହିଁ। ସର୍ବଶାସ୍ତ୍ର ହିଁ ଦୃଶ୍ୟତେ, ସବୁ ଶାସ୍ତ୍ର ଖେଳେଇ ଖେଳେଇକି ଦେଖା ସରିଯାଇଛି, ଆଉ କିଛି ଉପାୟ ନାହିଁ, କେବଳ ନାମ। ନାମରେ ମହାମନ୍ତ୍ରରେ କେତୋଟି ଅକ୍ଷର ବାଇପ୍ରାଣରେ କୁହାଯାଉଛି, ଷୋଡ଼ଶତାନି ନାମ୍ନାନି ଦ୍ୱାତ୍ରିଂଶ ବର୍ଣ୍ଣ କାନି ଚ କଲିଯୁଗେ ମହାମନ୍ତ୍ର ସମ୍ମତେ ଜୀବ ତାରଣେ ଷୋଡ଼ଶତାନି ନାମ୍ନାନି ଷୋଳ ନାମ ଦ୍ୱାତ୍ରିଂଶ ବର୍ଣ୍ଣ କାନି ଚ ବତିଶ ଅକ୍ଷର କଳିଯୁଗେ ମହାମନ୍ତ୍ର, ଏ କଳିଯୁଗର ମହାମନ୍ତ୍ର ସମ୍ମତେ ଜୀବ ତାରଣେ ଏ ଜୀବକୁ ଉଦ୍ଧାର କର। ପ୍ରଭୁ ଜଗନ୍ନାଥ ଚୈତନ୍ୟ ମହାପ୍ରଭୁ କଳିଯୁଗ ଆରମ୍ଭରେ ଆସିଥିଲେ ଛନ୍ନ ଅବତାର, ଆଉ ପ୍ରଭୁ ବର୍ତ୍ତମାନ ବିଗ୍ରହ ଲୀଳା କରୁଛନ୍ତି। କଳିଯୁଗର ଆୟୁଷ 4,32,000 ବର୍ଷ। ଏଥର କଳିଯୁଗ ବିଷୟରେ ପୁରା ପ୍ରବଚନ ଚାଲିଥିଲା ଆପଣଙ୍କର କମର୍ଟାରେ। ମହାରାଜ ତ କହିଲେ କଳିଯୁଗ ବିଷୟରେ କୁହନ୍ତୁ, କଳିଯୁଗରେ କ'ଣ ଭବିଷ୍ୟତବାଣୀ, କଳିଯୁଗରେ କ'ଣ କ'ଣ ହବ, କଳି କେମିତି ପଶିଲା, କଳିଯୁଗର ଆୟୁଷ କେତେ, ଏସବୁ କମର୍ତାରେ ହେଇଥିଲା। ଯେଉଁମାନେ କମର୍ତା ଯାଇଥିଲେ ସେମାନେ ଶୁଣିଥିଲେ କଳିଯୁଗର ଆୟୁଷ କେମିତି ଭାଗବତରେ ରଚନା ହେଇଛନ୍ତି, କିଏ କହୁଛନ୍ତି କେମିତି 4,32,000 ବର୍ଷ ହେଲା, ସବୁ ଅଛି ଭାଗବତ। 4,32,000 ବର୍ଷରୁ ମାତ୍ର 5,112 ବର୍ଷ, 111-112 ବର୍ଷ ଯାଇଛନ୍ତି, ଆହୁରି ଏତିକି ଆୟୁଷ ଅଛନ୍ତି। କଳିଯୁଗ ଶେଷରେ ଆସିବେ କଳିକି ଅବତାର, ମହାଭାରତରେ ଅଛନ୍ତି, ଭାଗବତରେ ଅଛନ୍ତି, ଭାଗବତର ଦ୍ୱାଦଶ ସ୍କନ୍ଦରେ, ଆଉ କଳିଯୁଗ ପ୍ରଥମ ସ୍କନ୍ଦରେ ଅଛନ୍ତି। ବର୍ତ୍ତମାନ ଭଗବାନଙ୍କର କୌଣସି ଅବତାର ଆସି ଏଠି ଅବତରଣ କରିକି ଲୀଳା କରୁନାହାନ୍ତି, ଇହେ କଳିକି ଅବତାର ଶେଷରେ, କଳିଯୁଗରେ କେବଳ ଶେଷରେ କଳିକି ଅବତାର ଆସିବେ। କେଉଁଠି ଅଛନ୍ତି ଶାସ୍ତ୍ରରେ? ଭାଗବତରେ ପ୍ରଥମ ସ୍କନ୍ଦ। କଳିଯୁଗର ସନ୍ଧ୍ୟାରେ ଆସିବେ, କଳିଯୁଗ ଶେଷରେ ଆସିବେ, 4,32,000 ବର୍ଷ ପରେ ଭଗବାନ କଳିକି ଅବତାର ହେବେ। ଏବେ ନାହିଁ, କେଉଁଠି ଆସିବେ ନା? ସମ୍ବଲ ଗ୍ରାମ ମୁଖ୍ୟସୁ ବ୍ରାହ୍ମଣେଶୁ ମହାତ୍ମନଂ କଲ୍କି ସମ୍ବଲ ଗ୍ରାମ ମୁଖ୍ୟସୁ, ମୁଁ ଭୁଲ କହୁଛି, ଆରମ୍ଭ ମୁଁ ତ ଆପଣମାନେ ଏତେ ପାଟି କରିଛନ୍ତି ମୁଁ ସବୁ ଭୁଲି ହେଇଯାଉଛି। କଳିଯୁଗ ଶେଷରେ କଳିକି ଅବତାର ଦ୍ୱାଦଶ ସ୍କନ୍ଦ ଭାଗବତ ମାନେ କହୁଛନ୍ତି, ନା ନା ଅଥସୌ ଯୁଗ ସନ୍ଧ୍ୟାୟାମ ପ୍ରଥମ ସ୍କନ୍ଦ, ଅଥସୌ ଯୁଗ ସନ୍ଧ୍ୟାୟାମ ଦସ୍ୟୁ ପ୍ରାୟେଷୁ ରାଜେଷୁ ଜନିତା ବିଷ୍ଣୁ ଯଶାସ ନାମ୍ନା କଲିର ଜଗତପତି। 24 ଅବତାର ଯେତେବେଳେ ସୁତ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି, ସେ କହୁଛନ୍ତି ଯୁଗ ଶେଷରେ ଯୁଗ ସନ୍ଧ୍ୟାୟାମ ଦସ୍ୟୁ ପ୍ରାୟେଷୁ ରାଜେଷୁ, ରାଜାମାନେ ସବୁ ଦସ୍ୟୁ ହେଇଯାଇଥିବେ, ଆଉ ଜନିତା ବିଷ୍ଣୁ ଯଶା, ଭଗବାନ ବିଷ୍ଣୁ ଭଗବାନଙ୍କର ପିତାଙ୍କର ନାମ କ'ଣ ହେବେ? ବିଷ୍ଣୁ ଯଶା। କଳିକି ଅବତାର ଭାଗବତ ରଚନା ହେଇଛନ୍ତି, ପ୍ରଥମ ସ୍କନ୍ଦ କାଢ଼ି ଦିଅନ୍ତୁ, ଦ୍ୱିତୀୟ ପ୍ରଥମ ସ୍କନ୍ଦରେ ଦ୍ୱିତୀୟ ଅଧ୍ୟାୟ ଆପଣ ପାଇଛ, ଯେତେବେଳେ ଅବତାର କଥା ଅଛି, ଓଡ଼ିଆ ଭାଗବତରେ ଲେଖାଯାଇଛି ପଢ଼। କଳିକି ପ୍ରାଦୁର୍ ଭବିଷ୍ୟତି ସମ୍ବଲ ଗ୍ରାମ ମୁଖ୍ୟସ୍ୟ ବ୍ରାହ୍ମଣସ୍ୟ ମହାତ୍ମାନ, ସମ୍ବଲ ଗ୍ରାମରେ ଜନ୍ମ ହେବେ ଦ୍ୱାଦଶ ସ୍କନ୍ଦରେ କହୁଛନ୍ତି, କେଉଁଠି ଜନ୍ମ ହେବେ? ସମ୍ବଲ। କେଉଁ କୂଳରେ ଆସିବେ? ବ୍ରାହ୍ମଣସ୍ୟ ମହାତ୍ମାନ ଭବେତ୍ ବିଷ୍ଣୁ ଯଶାସ, ବିଷ୍ଣୁ ଯଶାଙ୍କର ପୁତ୍ର ରୂପରେ ଆସିବେ। କଳିକି ପ୍ରାଦୁର୍ ଭବିଷ୍ୟତି କଳିକି ଅବତାର ହେଲା, କଳିକି ଅବତାର ହିଁ କ'ଣ କରିବେ? ଭଗବାନ ଧର୍ମ ପ୍ରଚାର କରିବେ, କେବଳ ମ୍ଳେଚ୍ଛମାନଙ୍କୁ ସଂହାର କରିବେ। ଭଗବାନଙ୍କର ଶେଷ କଳିଯୁଗରେ କେବଳ ଗୋଟିଏ ଅବତାର, ମହାପ୍ରଭୁ ଆସିଥିଲେ ଛନ୍ନ ଅବତାର ପ୍ରେମ ପୁରୁଷୋତ୍ତମ, କଳିଯୁଗ ଶେଷରେ ଆସିବେ କଳିକି ଅବତାର। स्पष्ट लिखाई जाइछन्ति अश्वमा सुगमारुह्य देवदत्त जगतपते असिना साधु दमनम अष्ट ऐश्वर्य गुणान्वितम अष्ट सिद्धि संपन्न हे भगवान कलियुग शेषरे अश्वरे अवतरण करिवे अश्वर नाम भी लिखा जन देवदत्त मिलेच्छ मान असिना असाधु दमन हस्तरे खड्ग रखिथिबे असाधु मान मारि ए सब भागवत स्पष्ट रचना हे छ दस कोन भागवत कोन खेळन तो आपन पाइजे इतरे आमे जहा कहुछ ए सत्य आम निजर मत किछ हम जुड भागवत में स्पष्ट लिखा गेल छ वर्तमान कलियुग रे नाम अवतार प्रभु नाम रे कहै छ निश्चित कलियुग रे भगवान पर केवल गोटे नाम अवतार प्रभु जगन्नाथ विग्रह रूप रे लागो छ कलियुग शेष रे आसीबे कलिके अवतार आ आम भितरे जेम आज कल बहुत ये कहछ से भगवान से कहछ ओडिसा रे वर्तमान ओडिसा रे मु जानिबार पांच जन लोक भगवान बोल कहले लोक मान के जानी पार ना भाई से माने किछि किछि सिद्धि जानी छथिन कोन बुझि पर छथिन कि 18 टा सिद्धि अछि अणिमा लघिमा प्राकृता इसिता वसिता कामवसिता ये 8 टा मुख्य सिद्धि आ 10 टा गौण सिद्धि ये सब भागवत रे वर्णना करा भगवान निजे कहछन भगवान कहन उद्धव मु दिए आ ये सिद्धि भी मु नै पड़ैस साधारण लोक बुझि पारु नहंती से माने भगवान नहंती आ भगवान एमती नुहत पोस्ट भगवान बदली जीव कलि जुगे कलिकी अवतार ये जुगे आसबाना प्रति कलि जुगे कलिकी अवतार आसन जब कृष्ण भगवान श्रीकृष्ण जिते आसवे पिता रोल किए करेंगे वसुदेव सी भक्त धरिकी आस ड्रामा पार्टी आस टेन्ट तार माइक लाइट चेयर आउ तार पार्टी आर सब धरिकी आस भगवान जिते आसवे लगे समस्त धरिकी आसे पुणी गला समय धरिक आसला बेलू किए डाकबे ब्रह्माजी आज्ञा ब्रह्माजी डाकिबे प्रभु आपण आसंत बर्तन धरणी भार को हार कर लाघव कर गला बेल ब्रह्मा आसिक सूचना देवे प्रभु समय होगा एवं जानतु आप कहीं जगत रही धर्म तो स्थापन हो गला रामचंद्र महाप्रभु आसला बेल प्रार्थना करते रामचंद्र प्रभु गला बेल भी महाकाल आसिक प्रार्थना कले प्रभु समय होगा आप अयोध्या 11,000 वर्ष आप शासन कले आते दिन जगत मर्यादा को शिखेबे आपड़े जानते प्रभु चल ब्रह्माजी आह्वान से प्रभु आसती ब्रह्माजी आह्वान से प्रभु जाने ए प्रत्यागमन कर ब्रह्माजी तेल कहते तेना कलिजुग शेष आसपे कलिक अवतार बर्तमान कलिजुग केवल ना ये हरे कृष्ण 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 हरे 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 राम 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 हरे हरे आपड़ जिते जन आज भगवान को पाई भागवत देखु प्रभु नाम करके ध्रुव आज पाइले प्रभु नाम करके नाम आ भगवान भितर किसी पार्थक्य ना किसी पार्थक्य नहीं आपण मैंने जिते जन अच्छा आपण मैंने बहुत सुंदर सरल मनोवृत्तिर भक्त आपण मान मोर अनुरोध आपण आम आसन आपण मानक आप भय करें लोक प्रथम भय कर भय कर बाबा मैंने आसान मैंने आम सब दीक्षा पीक्षा देदेव आम पिला छुआ सब कौन करिए आम केवल गोटे कथा आपण कहचु यहाँ आम अनुरोध ये आम भिक्षा आपण कल्याण आम कल्याण ना आम आप निकट गोटे पैसा भी चाहूँ गोटे पैसा आम आप निकट दरकार नहीं कि आप गोटे जिनस दरकार आप भगवान नाम करूँ पाप टी छाड़ ये पाप पाई आप दंड पाच शरीर पाँच ये पाप कले ए जन्मर तो कष्ट भोग करेंगे पर जन्म कि नरक तेणु आपण को अनुरोध आपंस पिज रसुण अंडा एगुड़ी भोजन करेंगे ना आप जीवन अभ्यास करेंगे मु भगवान को जहाँ निवेदन करी खाइ या द्वारा ये दमन कर भगवान पाखे जहाँ भोग लगे मुझे घरे जहाँ भोग लगे पाइबी
हरे कृष्ण से प्रसाद सेवार व्यवस्था हो जाए जो मैंने बाहर अच्छा से माने जानते कहीं समस्त जी जी से जगह फिर खा जाइए ना तेणु जो मैंने बाहर अच्छा धीरे धीरे बसीगला बेसी जाते ये पलि आसवे
श्रृंखला
श्रृंखला सहित बस दिन आप कथा श्रवण कले मर्यादा रक्षा कर
आप भय करना प्रसाद समस्त कर भागवत सब व्यवस्था कर समस्त प्रसाद ही बल तेणु आप बहुत सुंदर प्रसाद धीरे धीरे बस श्रृंखला जो जाए पाइबे पाइक ଯେଉଁମାନେ ଜାଗା ନହେଲେ ଏଠି ଠିଆ ହେଇକି କଥା ଶୁଣିବେ ପୁଣି ପଳେଇଯିବେ। ତେଣୁ ଭଗବାନଙ୍କର ନାମ ଆପଣମାନଙ୍କୁ ମୋର ଅନୁରୋଧ, ଆପଣମାନେ ସମସ୍ତେ ମୁଁ ଯାହାକୁ ଏଠି ପଚାରେ ମୁଁ ଦେଖେ ସମସ୍ତେ ମାଳି ପକେଇଛନ୍ତି ତୁଳସୀ ମାଳି। ଓଡ଼ିଶାରେ ଏଇଟା ଗୋଟେ ଅଦ୍ଭୁତ ଜାଗା ଯିଏକି ଲୋକମାନେ ତୁଳସୀ ମାଳି ପକାଉଛନ୍ତି, ବହୁତ ସୁନ୍ଦର ପ୍ରଭୁଙ୍କର। ଆଜ୍ଞା ତୁଳସୀ ମାଳି ପକେଇବା ମାନେ କ'ଣ ଜାଣିଛନ୍ତି? ତୁଳସୀ ମାଳି ପକେଇବା ମାନେ ଯମରାଜ ଆପଣ ଚାହିଁବେ ବି ନା। କାହିଁକି କହିଲେ ଆମେ କୁକୁର ଭଳିଆ, ବୁଲା କୁକୁରକୁ ଯିଏ ଦେଖେ ତାକୁ ବାଟେ, ଦେଖିଛନ୍ତି? ବୁଲା କୁକୁର ଯିଏ ବୁଲୁଛି ଯିଏ ଯାଉଛି ସେ ତାକୁ ନାକ ମାରିଦେବ, ଏଇଟା ବୁଲା କୁକୁରଟା ବାଟା। କିନ୍ତୁ କୁକୁର ବେକରେ ଚେନ୍ ଲାଗିଥିବ, କୁକୁର ବେକରେ ଚେନ୍ ଲାଗିଲେ କେହି ପିଟିବେନି। ଇଏ ଚେନ୍ ଆଜ୍ଞା, ଆମେ କୁକୁର ଭଳି ଚେନ୍ ଲାଗିଛି ତୁଳସୀ ମାଳା ଆଜ୍ଞା। ଆଉ କେହି ଯମରାଜି ଭୟ କରିବେ, କେହି ପାଡ଼ିପାରିବେ। କିନ୍ତୁ ଗୋଟିଏ ଅନୁରୋଧ ଆପଣମାନଙ୍କୁ, ଯାହା ପ୍ରାୟ ଲୋକମାନେ ଆପଣମାନେ କୁହନ୍ତି ଆମେ ମାଂସ ଖାଉ ନା, କିନ୍ତୁ ମାଛ ଖାଉ, ସମସ୍ତଙ୍କର ପୋଖରୀ ଅଛି। କିନ୍ତୁ ଟିକେ ଆଜ୍ଞା ଚିନ୍ତା କରି ଦେଖନ୍ତୁ, ଗତକାଲି ମୁଁ ସେ କଥା ଦୁଇ ଦିନ ତଳେ କହୁଥିଲି, ଏ ଜିଭାକୁ ଟିକେ ପଇସା ଦେଇକି ପାପକୁ କିଣୁଛେ, ଏ ଜିଭା ଖଣ୍ଡେ ଖାଇକି ନରକକୁ ଯାଉଛେ ଆଜ୍ଞା। ମାଂସ ମାଛଟା ବି ମାଂସ, ଆଉ ମାଛ ଖାଇବାଟା ଶାସ୍ତ୍ରରେ ବହୁ ଜାଗାରେ ନିନ୍ଦା କରାଯାଇଛି, ମତ୍ସ୍ୟାଣୀ ସର୍ବଭକ୍ଷାଣୀ, ଯିଏ ମାଛ ଖାଉଛି ସେ ଜଗତର ସବୁ ଜିନିଷ ଖାଉଛି। କାହିଁକି ଜାଣିଛନ୍ତି? ମାଛଟା ବି ମାଂସ ଖାଉଛି। ଯଦି ବି ଆପଣ କିଏ ବୁଝେଇଛି ମାଛଟା ଆମିଷ ନୁହେଁ, ମାଛ ବି ମାଂସ ଖାଇ କେବଳ ବଞ୍ଚୁଛି। ଆଉ ମାଛ ଯାହା ଖାଏ ଆଉ କେହି ବସ୍ତୁ ଏମିତି ଖାଆନ୍ତି ନା, ଯେତେ ମଳ ଯୋଉ ଜୀବ ବି ମରୁଛି ତାକୁ ସିଏ ଖାଉଛି। ଆପଣ ଦେଖୁନାହାନ୍ତି ନଈରେ ଗୋରୁଟା ମରିକି ଯିବ, ତା ଦେହରେ ମାଛ ମାଂସ ଖାଉଛନ୍ତି? ମତ୍ସ୍ୟାଣୀ ସର୍ବଭକ୍ଷାଣୀ, ଏ ଯୋଉ ପୋଖରୀ କୂଳରେ ଯୋଉ ଜିଆ ମାନେ ଉଠୁଛନ୍ତି ତାକୁ କିଏ ଖାଉଛି? ମାଛ ଖାଉଛି। ମତ୍ସ୍ୟ ଆଜ୍ଞା ବହୁତ, କୌଣସି ଜୀବ ଦୟାଟା ଦରକାର ଆଜ୍ଞା, ଭଗବାନ ଏତେ ଖୁସି ହୁଅନ୍ତି। ଆଉ ପିଆଜ ରସୁଣ ଏଇଥିପାଇଁ ଖିଆଯାଏ ନା, ଆମେ ଜଗନ୍ନାଥଙ୍କୁ ପୂଜା କରୁଛେ, ଆମ ଜଗନ୍ନାଥ କଣ ଖାଉଛନ୍ତି? ବାପା କଣ ଖାଉଛନ୍ତି ଆପଣ ଚିନ୍ତା କର, ଯଦି ଆପଣ କହୁଛନ୍ତି ମୁଁ ଭକ୍ତ, ବାପା ଯାହା ଖାଉଛନ୍ତି ତାହା ଆପଣ ଖାଉ, ଆପଣ ଟିକେ ଚିନ୍ତା କର। ଆମ ଆପଣଙ୍କର କଲ୍ୟାଣ ପାଇଁ କହୁଛୁ, ଆପଣ ମାଛ ମାଂସ ଖାଇବେ ଆଉ ପିଆଜ ରସୁଣ ଅଭ୍ୟାସକୁ ଛାଡ଼ିବେ। ଆପଣ ଭାବିବେ ନା ମାଛ ମାଂସ ନ ଖାଇଲେ ଡକ୍ଟର କହି ଶରୀର ଖରାପ ହେଇଯିବ, ମାଛ ମାଂସର ଦା ସବଷ୍ଟିଚ୍ୟୁଟ୍ ଯାହା ପୂରଣ କରିବ ଆପଣଙ୍କ ଶରୀରକୁ ଯେଉଁ ପ୍ରୋଟିନ, ଭଗବାନ ତାଠୁ ମାଛ ମାଂସ ଶୁଖୁଆ ଏ ତିନିଟା ଜିନିଷରେ ମୁଁ ଭୁଲିଗଲିଣି, ମୁଁ ସାଇନ୍ସ ଷ୍ଟୁଡେଣ୍ଟ ହିଁ ଭୁଲିଗଲିଣି ସବୁ କ'ଣ କ'ଣ ଭିଟାମିନ୍ ସବୁ ଅଛି, କ'ଣ ସ୍ନେହ ସାର ପୁଷ୍ଟି ସାର କେଉଁଠି କ'ଣ ଅଛି। କିନ୍ତୁ ମୁଁ ପଢ଼ିଥିଲି ମାଛ ମାଂସ ତିନିଟା ଜିନିଷ, ଅଣ୍ଡା ମାଛ ମାଂସ ଶୁଖୁଆ ଚାରିଟା ଜିନିଷ, କିନ୍ତୁ ଆଉ ସବୁ ଶସ୍ୟ ଜିନିଷ ଭଗବାନ ତାଠୁ ଶହ ଶହ ଭିଟାମିନ୍ ଜିନିଷ ରଖିଛନ୍ତି। ନଡ଼ିଆରେ ଜାଣିଛନ୍ତି କେତେ ଶକ୍ତି ଅଛି? ନଡ଼ିଆ, ବାଦାମ, ବୁଟ ଡାଲି, ଏର ସବୁ ସବଷ୍ଟିଚ୍ୟୁଟ୍ ଗୁଣ ଯାହା ମାଂସରେ ଅଛି ନଡ଼ିଆରେ ତାହା ଅଛି, ଏସବୁ ଅଛି। କ'ଣ ବୁଟ ଡାଲିରେ, ଆପଣ ଶାଗ ସବ୍ଜିରେ କେଉଁଥିରେ କେଉଁ ପ୍ରୋଟିନ୍ ଅଛି ମୁଁ ସେଗୁଡ଼ାକ ଆଉ ଭୁଲିଗଲି ସବୁ। ଆପଣ ସ୍କୁଲ ମାନଙ୍କରେ ବି ଆଜିକାଲି ଲେଖା ହେଇକି ରହିଛି, ପଢ଼ିଦେବେ। ଆପଣ ଭାବନ୍ତୁ ନା ଆପଣ ଆମିଷ ନ ଖାଇଲେ ଦୁର୍ବଳ ହେଇଯିବେ, ନା ଏଟା ଭୁଲ ଧାରଣା, ଆପଣ ଯିଏ ଦେଉଛି ବି ସେ ଭୁଲ ଧାରଣା। ଆମ ପାପ ଭୋକଣ କରୁଛନ୍ତି ଆଉ ଶରୀର ବି ନଷ୍ଟ କରୁଛନ୍ତି। ଆପଣ ଚିନ୍ତା କରନ୍ତୁ, ଆପଣ ଯେଉଁ ସଂସ୍କାରରେ ବଢ଼ିଲେ, ଆମେ ଆମିଷ ଖାଇଲେ ନା ଆମ ଆମିଷରେ ଆମ ଶରୀରରେ ରକ୍ତ ତିଆରି ହେଉଛି, ବୀର୍ଯ୍ୟ ତିଆରି ହେଉଛି, ବୀର୍ଯ୍ୟରେ ତ ଗୋଟେ ସନ୍ତାନ ହେଉଛି ନା। ଆମେ କହୁଛେ ମୋର କିଛି ଅସୁବିଧା ହେଉନି, ମୁଁ ତ ଠିକ ଠାକୁରଙ୍କୁ ଡାକିପାରୁଛି, ମୋ ମନ ସଂଯମ ଅଛି। ଭାଇ ଆପଣଙ୍କର ପିତାଙ୍କର ସଂସ୍କାରଟା, ପିତାଙ୍କର ବୀର୍ଯ୍ୟ ଆପଣଙ୍କ ଶରୀର ପାଇଛନ୍ତି ନା, ଆପଣଙ୍କ ପିତାଙ୍କ ସଂସ୍କାରଟା ଆପଣଙ୍କ ଦେହରେ ପଡ଼ିଛି, ସେଥିପାଇଁ ଆପଣ କହୁଛନ୍ତି ମୁଁ ଆମିଷ ଖାଇଲେ ମୁଁ କଣ୍ଟ୍ରୋଲ ରହିପାରୁଛି। କିନ୍ତୁ ଆପଣ ଯୋଉ ଆମିଷ ଖାଉଛନ୍ତି ଆପଣଙ୍କ ବୀର୍ଯ୍ୟ ଯୋଉ ପିଲାଟି ଜନ୍ମ ହବ ସେ କଣ୍ଟ୍ରୋଲ ରଖିପାରିବ? ତା ପାଇଁ ଆପଣ କେତେ ଗୋଟେ ବିପଦରେ ଫେରିଦେଲେ? ପିଲାଛୁଆମାନେ ଯୋଉ କ୍ରୋଧି ହେଉଛନ୍ତି, ପିଲାଛୁଆମାନେ ଯୋଉ ବଦମାସ ହେଉଛନ୍ତି, ସେମାନେ କଣ୍ଟ୍ରୋଲ କାହା ପାଇଁ? ଆପଣ ଚିନ୍ତା କରନ୍ତୁ, ପିଲାଛୁଆ ସତ୍ୱ ଗୁଣରେ ଆସିବେ ଯଦି ଆମ ଆହାର ସତ୍ୱରେ ଶୁଦ୍ଧ ସତ୍ୱ ହବ, ଏଇଟା ନିଶ୍ଚିତ କଥା। ସମାଜରେ ଆଜି ଯୋଉ ଏତେ ବଡ ପରିବର୍ତ୍ତନ, ସମାଜକୁ କେବଳ ପରିବର୍ତ୍ତନ କରି ଗୃହସ୍ଥ ଲୋକମାନେ ସାଧୁମାନେ ନୁହେଁ, ଏଇଟା ଭୁଲ ଧାରଣା। ସାଧୁମାନେ କହିବେ ଗୃହସ୍ଥଙ୍କୁ ଅନୁସରଣ କରିବେ, ଗୃହସ୍ଥ ଯଦି ଗୃହସ୍ଥଙ୍କ ଏ ସାଧୁଙ୍କ ପଛରେ ଯଦି ଗୃହସ୍ଥ ନ ଯିବେ ସାଧୁ ପକି ପକି ଯାଆନ୍ତୁ, କେତେ ସାଧୁ ଜନ୍ମ ହୁଅନ୍ତୁ? କାରଣ ଗୃହସ୍ଥ ଯେତେ ଶୁଦ୍ଧ ରହିବ ତିନିଟା ଆଶ୍ରମ ସେତେ ଶୁଦ୍ଧ ରହିବ। କଣ ବୁଝିପାରୁଛନ୍ତି? ଗୃହ ଆମେ ଯୋଉ ବ୍ରହ୍ମଚାରୀ ହେଇଛୁ, ଆମେ ଆମ ପିତାଙ୍କ ସଂସ୍କାର ଆସୁଛୁ ନା? ମୋ ପିତା ଆଜି ସୁଦ୍ଧା ନଥିବେ, ମୁଁ ରହିଯିବି ଏଠି ସୁଦ୍ଧା ଆସିବ। ଆଉ ବ୍ରହ୍ମଚାରୀ ବଞ୍ଚୁଛି କେମିତି? ଗୃହସ୍ଥ ଧର୍ମରେ। ଆପଣଙ୍କ ଧର୍ମ ସୁଧ ଥିଲେ ମୁଁ ଆପଣଙ୍କୁ ମାଗି ଖାଇଗଲେ ମୁଁ ଭୋଜନ କରିଦେବି। ଆପଣଙ୍କ ଧନଟା ଯେମିତି ଥିବ, ମୁଁ ଯଦି ଆପଣଙ୍କ ଧନଟା ଆଣିକି ଭୋଜନ କରିବି, ମୋ ସେ ଧନର ପ୍ରଭାବଟା ମୋ ଉପରେ ପଡ଼ିବ। ଆପଣ ଯେମିତି ଚୋରି କରିକି ଆଣିଥିବେ ସେ ଧନ, କାହାକୁ ଠକିକି ଆଣିଥିବେ, ମୁଁ ଭୋଜନ କଲା ମାନେ ମୋର ସେଇ ମନବୃତ୍ତି ଆସିବ। ଆଜିକାଲି ସାଧୁମାନଙ୍କର ଯୋଉ ପତନ ହେଉଛି, ତାର ଇଏ ହେଉଛି ପ୍ରଥମ କାରଣ। ସେମାନେ ଟଙ୍କା ପଛରେ ଆଉ ଧନୀ ଲୋକ ପଛରେ ଚେଲା ତାଙ୍କ ପଛରେ ଧାଇଛନ୍ତି। ତାଙ୍କର ଧନ ଖାଇଲେ ଆପଣଙ୍କର ଭୋଜନ ହେବନି, ମହାପ୍ରଭୁ ମନା କରିଦେଲେ। ବିଷୟର ଅର୍ଣ୍ଣ ଖାଇଲେ ମଲିନ ହଏ ମନ, ମନ ମଲିନ ହେଲେ ନା ହଏ କୃଷ୍ଣ ଭଜନ। ରଘୁନାଥ ଗୋସ୍ୱାମୀ କହୁଛନ୍ତି, ରଘୁନାଥ ଗୋସ୍ୱାମୀଙ୍କର ବାପା ହେଉଛନ୍ତି ବୈଷ୍ଣବ, କିନ୍ତୁ ରଘୁନାଥ ଗୋସ୍ୱାମୀ ତାର ବାବା ଝିଅ ପଳେଇ ଆଇଲେ ପୁରୀକୁ। ଗୋଟେ ପୁଅ ତ ବାପା ପଠେଇଲା, ମୋ ପୁଅ ଯାଇ କଣ ବାବା ଝିଅକି ଭିକ ମାଗି ଖାଇବ? ସ୍ୱର୍ଣ୍ଣ ମୁଦ୍ରା ପଠେଇଲେ, ଚାକର ପଠେଇଲେ, ଇଏ ଚାକରକୁ ଫେରାଇ ଦେଲେ କିନ୍ତୁ ସ୍ୱର୍ଣ୍ଣ ମୁଦ୍ରାକୁ ରଖିଦେଲେ, ଏ ମୁଦ୍ରାକୁ ରଖିଦେଲେ, ମୁଦ୍ରାକୁ ରଖିକି ମହାପ୍ରଭୁଙ୍କୁ ଡାକିଲେ ଚୈତନ୍ୟ ମହାପ୍ରଭୁ, ଆପଣ ଆସନ୍ତୁ ଏଇ ପ୍ରସାଦରେ ଆପଣ ପ୍ରସାଦ ସେବନ କରନ୍ତୁ। ମହାପ୍ରଭୁ ଡେଲି ଆସନ୍ତୁ କିନ୍ତୁ କିଛି କହିପାରନ୍ତି ନା, ଭକ୍ତ ତାଙ୍କର ଡାକି ଦଉ ତ କ'ଣ କହିବି? କିନ୍ତୁ ରଘୁନାଥ ଗୋସ୍ୱାମୀ ବୁଝିପାରିଲା, ଆରେ ମୁଁ ଯେଉଁ ପ୍ରସାଦ ଦଉଛି ମହାପ୍ରଭୁ ଖୁସି ହଉନା, ବନ୍ଦ କରିଦେବ। ଯେତେବେଳେ ବନ୍ଦ କରିଦେଲେ ମହାପ୍ରଭୁ କହିଲେ ଠିକ୍, ମୋ ମନୋଭାବ ବୁଝିପାରୁଛୁ। ବିଷୟର ଅର୍ଣ୍ଣଟା ଖାଇଲେ ମାନେ ମନ ମଳିନ ହେଇଯିବ, ସେ ମନ ମଳିନ ହେଲେ ନା ହେଇ କୃଷ୍ଣ ଭଜନ, ଭଗବାନ ଭଜନ। ତେଣୁ ଧନଟା ଯେଭଳି ରୋଜଗାର ହେଉଛି, ମୁଁ ଏଇ ପ୍ରସଙ୍ଗରେ କହୁଥିଲି, ଗୃହସ୍ଥ ଶୁଦ୍ଧ ରହିଲେ ବ୍ରହ୍ମଚାରୀ ଶୁଦ୍ଧ ରହିବ, ବାନପ୍ରସ୍ଥ ଶୁଦ୍ଧ ରହିବ, ସନ୍ନ୍ୟାସୀ ଶୁଦ୍ଧ ରହିବ, କାରଣ ତା ଧନରେ ଆମେ ବଞ୍ଚୁଛୁ। ଭିକ୍ଷା କରିକି ଚାଉଳ ଗଣ୍ଡା ଆଣିଲେ ଆପଣଙ୍କୁ ତ ମାଗି ଆଣିବୁ ନା, ନା ଆମେ ଚାଷ କରୁଛୁ। ତେଣୁ ସମାଜର ସଂସ୍କାର ଆପଣମାନେ ଆଣିପାରିବେ, ଆଉ ଆପଣମାନଙ୍କର ପିଲା ଛୁଆ ଆପଣଙ୍କୁ ଏଇ ଭାଗବତ ସଂସ୍କୃତିରେ ଶିକ୍ଷା ଦେବାକୁ ପଡ଼ିବ, ତାଙ୍କୁ ଡାକିବାକୁ ପଡ଼ିବ, ତାଙ୍କୁ ବସିବାକୁ ପଡ଼ିବ, ବାପା ତୁ ଏଇଭଳି ଏ ଜିନିଷ ଖାଆନି, ତୋ ତୋ ପାଇଁ କ୍ଷତିକାରକ, ବୁଝିବାକୁ ପଡ଼ିବ ତାଙ୍କର କଲ୍ୟାଣ, ଏଥିରେ କୌଣସି ଆପଣଙ୍କର କ୍ଷତି ହବନି ଏଇଟା ମନେ କରନ୍ତୁ। ଆଉ ଭଗବାନଙ୍କର ନାମ କରିବେ, ଆଉ ପାପ କେବେ କରିବେ ନା। ମାଛ ମାଂସ ପିଆଜ ରସୁଣ ଅଣ୍ଡା, ପିଆଜ ରସୁଣ ଉତ୍ତେଜନା ଶକ୍ତି ଅଛି ଶରୀରରେ, ଶରୀରରେ ଉତ୍ତେଜନା ଶକ୍ତି ତିଆରି କରେ। ଗୋଟେ 100 ଗ୍ରାମ ପିଆଜରେ ଯେତିକି ଉତ୍ତେଜନା ଶକ୍ତି ଅଛି, ଗୋଟେ କେଜି ଗୋମାଂସରେ ସେତିକି ଉତ୍ତେଜନା ଶକ୍ତି ଅଛି। ଆପଣ ଦେଖନ୍ତୁ ପିଆଜଟା ଆପଣ ଶୀତ ଦିନରେ ଖାଇଦେବେ, ଆପଣ ଆଖି ସାଙ୍ଗେ ସାଙ୍ଗେ ଲୁହ ବହିବ, ଦେହ ସାଙ୍ଗେ ସାଙ୍ଗେ ଗରମ କରିଦେବ। ଆଉ ଭବିଷ୍ୟତ ପ୍ରାଣ ତ ସ୍ୱତନ୍ତ୍ର, କିଭଳି ପିଆଜ ରସୁଣ ଗୋମାଂସ ଆଉ ଗୁହାଡ଼ରୁ ଆସିଛି, ସୃଷ୍ଟି ହେଇଛି, ଏ ସତ୍ୟ ବସ୍ତୁ ଆମର ଅଭ୍ୟାସ ହେଇଯାଇଛି। ଆପଣ ଭାବୁଛନ୍ତି ପିଆଜ ରସୁଣ, କିନ୍ତୁ ଆମର ବର୍ତ୍ତମାନ ପିଆଜ ରସୁଣ ଛାଡ଼ିକି ସବୁ ମସଲା ବାହାରି କଲେ ବାହାରିନି, ସବୁ ଧନିଆ ଜିରା ସବୁ ବାହାରିଛି। ଆପଣ ଧୀରେ ଧୀରେ ଆପଣ ସବୁ ପାରିବେ, ନ ପାରିବେ ବୋଲି କିଛି ଗୋଟେ ଜ୍ଞାନ ନାହିଁ, ପାରିବେ ସବୁ। ଯେଉଁମାନେ ବିଦେଶୀ ଥିଲେ, ମ୍ଳେଚ୍ଛ ଥିଲେ, ଯେଉଁମାନେ ଗୋମାଂସ ଭକ୍ଷଣ କରୁଥିଲେ, ସେମାନେ ଆଜି ଛାଡ଼ିଦେଲେ କେମିତି ନାମ କରିକି ଆଜ୍ଞା ଲକ୍ଷ ଲକ୍ଷ ବର୍ତ୍ତମାନ ଭକ୍ତ ହେଉଛନ୍ତି ବିଦେଶୀ ଲୋକମାନେ, କାହିଁକି? ସେମାନେ ଜାଣୁଛନ୍ତି ଆମ ଜୀବନର ଉପକାର ହେଉଛି। ଆମେ ହିନ୍ଦୁ ଲୋକ, ଆମେ ଭାରତବର୍ଷର ଲୋକ, ଆମେ ଯଦି ଆମ ସଂସ୍କାରକୁ ନ ରଖିବା, ପିଲା କହୁଛି, ସ୍ତ୍ରୀ କହୁଛି, ଆରେ ସ୍ତ୍ରୀ ପିଲା କ'ଣ ଜାଣନ୍ତି? ସେମାନେ କିଛି ସମୟ ପାଇଁ କହିବେ, ପିଲା କହିବେ ବୋଲି ମୁଁ ତାଙ୍କୁ ଆଣି ମାଛ ମାଂସ ଦେବି, ସେମାନଙ୍କର ଭବିଷ୍ୟତ କ'ଣ ହବ? ଭବିଷ୍ୟତରେ କ'ଣ ପିଲା ମାଗୁଛି ବୋଲି ମୁଁ ଦେଇଦେବି ନା? ପିଲାଙ୍କୁ ବୁଝେଇବି, ଆମେ ଚିନ୍ତା କରିବା ଦରକାର ନା। ମାଛ ମାଂସ ପିଆଜ ରସୁଣ ଅଣ୍ଡା ଏଗୁଡ଼ିକୁ ଭୋଜନ କରିବେ ନା, ଭଗବାନଙ୍କୁ ନିବେଦନ କରି ଭୋଜନ କରିବେ। ଆଉ ଦ୍ୱିତୀୟ ହେଉଛି ଦ୍ୟୁତମ ପାନ, ନିଶା ଜିନିଷ କିଛି ସେବନ କରିବେ। ଆପଣଙ୍କ ଏରିଆରେ ମୁଁ ଦେଖିଲି ସମସ୍ତଙ୍କର ବହୁତ ସୁନ୍ଦର ଗୁଣ ଅଛି, କିନ୍ତୁ ପାନ ଖାଆନ୍ତି। ପାନଟା ଆଜ୍ଞା କେହି ଭାବିବେନି ପାନଟା ନିଶା ନୁହେଁ ବୋଲି। ନିଶା ମାନେ ଗୋଟେ ଆସକ୍ତି, ତାକୁ ବେଙ୍ଗଲୋରରେ ନେଶା ବୋଲି କୁହାଯାଏ, ନିଶା ନେଶା। ଆମେ ଏତେ ଆସକ୍ତ ହେଇଯାଉଛେ ଭଗବାନ ଡାକିପାରିବେ ନା। ଯେଉଁମାନେ ଆପଣ ଦେଖୁନାହାନ୍ତି, ଆପଣ ଯଦି ଅଭ୍ୟାସ ହେଇଯାଇଥିବ, ଆପଣ ସେଇ ଜିନିଷଟା ନ ଖାଇଲେ, ପାନ ଖଣ୍ଡେ ନ ଖାଇଲେ ଆପଣ ଭାବିବେ ସଂସାରଟା ଅନ୍ଧକାର ହେବ। ମୁଁ ଦେଖିଛି ପୁରୀରେ ସ୍ୱର୍ଗଦ୍ୱାରକୁ ଲୋକଙ୍କୁ ନେଇକି ଯାଆନ୍ତି, କିନ୍ତୁ ବାପାକୁ ନେଇ ଯାଉଛନ୍ତି, କିନ୍ତୁ ପାନକୁ ଡାକିଥିବେ ଗାଲ। ଏତେ ଆସକ୍ତ ବ୍ୟକ୍ତି, ଏଇଟା ଚିନ୍ତା କର। ପାନଟା ଖାଇଲେ ଆପଣ ଆଜିକାଲି ଦେଖୁଛନ୍ତି ଯେଉଁ କ୍ୟାନ୍ସର ହେଉଛି, ମୁଁ ପଢ଼ୁଥିଲି ଗୋଟେ ଇଣ୍ଟରନେଟ୍ରେ, ଗୋଟେ ପେପର ଛଡ଼ା ହେଇଥିଲା, ଏବଂ ଭକ୍ତମାନେ ଏ ଲୋକ ଦିନ କଥାବାର୍ତ୍ତା ହଉଥିଲେ। ବର୍ତ୍ତମାନ କ'ଣ କରାଯାଉଛି, ବିଦେଶରୁ ଏଭଳି ନିଶା ଅଣାଯାଉଛି, ଏ ଯେଉଁ ଗୁଟ୍କା କହୁଛନ୍ତି ନା, ଗୁଟ୍କା ଆଉ ଯେଉଁ ଜର୍ଦ୍ଦା ସବୁ ଖାଉଛନ୍ତି, ଏତେ ଫ୍ୟୁରିୟସ୍ ପଏଜନ୍ ସେଗୁଡ଼ିକ, ଏତେ ଉତ୍କଟ ନିଶା ଭରି କରିଦେଉଛି, ଯେଉଁଟା ଖାଇଲେ ଆପଣ ଅଭ୍ୟାସଟା ଛାଡ଼ିପାରିବେନି, କେବେ ଛାଡ଼ିପାରିବେନି। କୌଣସି ଅଭ୍ୟାସ କରନ୍ତୁ ନା, ଏଗୁଡ଼ିକ ଶରୀର ପାଇଁ ବହୁତ ଖରାପ। ପାନ, ବିଡ଼ି, ସିଗାରେଟ, ଗୁଡ଼ାଖୁ, ତମାଖୁ, ଚାହା, କଫି, ଗଞ୍ଜେଇ, ଅଫିମ, ମଦ, ଏଗୁଡ଼ିକ କଳି ରହିଛି ଆଉ ଶରୀରକୁ ନଷ୍ଟ କରୁଛି, ପଇସା ଖର୍ଚ୍ଚ କରୁଛି, ଆଉ ରଜ ମନ ସଂଯମ ହେବନି, ରଜଗୁଣ ତମଗୁଣ ବଢୁଛି। ଦ୍ୟୁତମ ପାନମ, ଏ ଭାଗବତ ଶ୍ଳୋକ ଆଜ୍ଞା ପ୍ରଥମ ସ୍କନ୍ଧରେ ଏ ଆଲୋଚନା ହଉଥିଲା ବସମ ଭରି ବୋଲି ଧୀରେ କଳିଯୁଗରେ ଭବିଷ୍ୟତବାଣୀ ଯୋଉ ହଉଥିଲା ଆମର କମର୍ଦ୍ଦାରେ ଏସବୁ ଆଲୋଚନା କରା ହେଲା। ନିଶାରେ କିଭଳି କଳି ରହିଛି, ନିଶା କୌଣସି ନିଶା ସେବନ କରିବା ଉଚିତ ନାହିଁ, ଆଉ ଏଇଟା ଛାଡ଼ିପାରିବେ ଗୋଟିଏ ଉପାୟରେ ମନେ ରଖନ୍ତୁ, ଯଦି ଭଗବାନଙ୍କର ତୁଳସୀ ଚରଣ ଅମୃତ ସବୁବେଳେ ସେବନ କରିବେ ସବୁବେଳେ, ଆଉ ଭଗବାନଙ୍କୁ ସବୁ ସମୟରେ ଚାହିଁବେ, ପ୍ରଭୁ ମୋର କିଛି, ଆପଣ ଚିନ୍ତା କରନ୍ତୁ ଆପଣ ଜୀବନରେ ଯେତିକି ଟଙ୍କାର ପାନ ଖାଇଛନ୍ତି ସେତିକି ପଇସା ନଷ୍ଟ କରିଛନ୍ତି, ଆଉ ଶରୀରକୁ ଯେତିକି ନଷ୍ଟ କରିଛନ୍ତି, ଯୋଉ ଗ୍ୟାସ ଏସିଡ୍ ହଉଛି ତାର ମୁଖ୍ୟ କାରଣ ଯଦି କୁହାଯାଏ, ଆପଣ ଯଦି ଗ୍ୟାସ ରୋଗୀ ଆପଣ ଡକ୍ଟର କତିକି ଯାଆନ୍ତୁ, ପ୍ରଥମ ଡକ୍ଟର କହିବେ ଆପଣ ଆମିଷ ଖାଇବେନି ପିଆଜ ରସୁଣ ଖାଇବେ, କାରଣ ଏଗୁଡ଼ିକ ବଡିରେ ଷ୍ଟୋମାକରେ ବହୁତ ହିଟ୍ ତିଆରି କରେ, ଆପଣଙ୍କୁ ସିଝା ଜିନିଷ ଖାଇବାକୁ ପଡିବ, ଲୋକଙ୍କୁ ସବୁବେଳେ ଉତ୍ତେଜନା ଜିନିଷ ଖାଇଲେ ତା ଦେହରେ ଉତ୍ତେଜନା ଜିନିଷକୁ ହଜମ କରିବା ପାଇଁ ପୁଣି ପାନ ବିଡ଼ି ସିଗାରେଟ୍ ଖାଇବେ ରୋଗୀ। କଳିଯୁଗରେ ପ୍ରାୟ ଗ୍ୟାସ ଏସିଡ୍ ଯାହା ସବୁ ରୋଗ ଏଗୁଡ଼ାକ ସବୁ ଆହାରୁ ହୋଇଛି, ତେଣୁ ଏଗୁଡ଼ିକ ଆପଣ ଭୋଜନ କରିବେ ନା, ଆମେ ଆପଣଙ୍କୁ ମଙ୍ଗଳ ପାଇଁ କହୁଛୁ, ଆପଣ ଛାଡ଼ିପାରିବେ ଅଭ୍ୟାସ କରିବେ, ଭଗବାନଙ୍କ ପ୍ରସାଦ ପାଇବି, ତୁଳସୀ ଡେଲି ଜଗନ୍ନାଥଙ୍କ ତୁଳସୀ ପାଇବି, ମୁଁ ବାହାର ଅଭ୍ୟାସ କିଛି କରିବି ନା। ଯେତିକି ପଇସା ଆପଣ ପାନରେ ନଷ୍ଟ କରୁଛନ୍ତି ସେତିକି ପଇସା ଯଦି ଆପଣ ରଖିଥାନ୍ତେ ଆପଣଙ୍କ ଜନ୍ମରେ ଆପଣଙ୍କ ଜୀବନରେ କେତେ ବଡ଼ କାମରେ ଲାଗିଥିଲେ ଆପଣ ଚିନ୍ତା କଲେ, ସେତିକି ପଇସା ଯଦି ଆପଣ ଜଗନ୍ନାଥଙ୍କୁ ଦେବେ, କେଉଁ ଦୁଃଖୀ ଦରିଦ୍ରକୁ ଦେବେ, ଯଦି ପରଦା କାମ ପାଇଁ ଦେବେ, କୋଟି ଜନ୍ମ ପାଇଁ ଆପଣ ସ୍ୱୀକୃତି ରଖିଦେବେ, କିନ୍ତୁ ଆପଣ ସେ ପଇସାରେ ଆପଣ ଶରୀରଟାକୁ ନଷ୍ଟ କରୁଛନ୍ତି, ମନଯାତନାକୁ ନଷ୍ଟ କରୁଛନ୍ତି। କେହି କେହି ଯୁକ୍ତି କରନ୍ତି ଜଗନ୍ନାଥ ତାମ୍ବୁଳ ଖାଆନ୍ତି, ଆମେ ବି ଜଗନ୍ନାଥଙ୍କୁ ଭୋଗ ଲଗେଇ ଖାଇବୁ, ନାହିଁ ଆଜ୍ଞା ଜଗନ୍ନାଥ ଏ ପାନ ଖାଆନ୍ତି, ଜଗନ୍ନାଥଙ୍କର ପାନ ଯୋଉ ଖାଆନ୍ତି ପାନରେ ଚନ୍ଦନ ଲାଗେ, ଚୂନ ଲାଗେ ନା, ମଳେ ଚନ୍ଦନ ଲାଗେ, ଆଉ ଜର୍ଦ୍ଦା ପକେଇ ଜଗନ୍ନାଥ ପାନ ଖାଆନ୍ତି। ଜଗନ୍ନାଥ ଜଗତର ଭକ୍ତା, ଭକ୍ତ ତାଙ୍କୁ ଅର୍ପଣ କରେ, ଆଉ ଜଗନ୍ନାଥଙ୍କର ଭଗବାନଙ୍କୁ ଅର୍ପଣ କରି ମୁଁ ପାନ ଖାଇବି, ଯେମିତି କୁହନ୍ତି ଶିବ ଗଞ୍ଜେଇ ଖାଆନ୍ତି, ମୁଁ ଶିବଜୀଙ୍କୁ ଗଞ୍ଜେଇ ଅର୍ପଣ କରି ଖାଇବି, ନାଇଁ 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 ଶିବଜୀ କାହିଁକି ଗଞ୍ଜେଇ ଖାଇବେ, ବୈଷ୍ଣବାନମ ଯଥା ଶମ୍ଭୁ, କେତେ ଗଞ୍ଜଡ଼ ଥିଲେ ଇଏ ଶିବଜୀଙ୍କ ନାଁରେ ପଞ୍ଚମେଳା ତିଆରି କରି ଗଞ୍ଜେଇ କହିଲେ, ଗଞ୍ଜେଇ ଭୋଗ ହବ, ନିଶା ଶିବଜୀ କେବେ ଖାଆନ୍ତି ନା, ସେ ବଡ଼ ନିଶା ଖାଉଛନ୍ତି, ସବୁଠୁ ବଡ଼ ନିଶାରେ ଶିବଜୀ ରୁହନ୍ତି, ତିନିଟା ଆଖି ତାଙ୍କର, ତୃତୀୟ ତ୍ରିନେତ୍ର, ତୃତୀୟ ନେତ୍ର କେବଳ ପ୍ରଳୟ ସମୟରେ ବାହାର କରନ୍ତି, ଯେତେବେଳେ ଭଗବାନ ଅର୍ଡର ଦେବେ ତୃତୀୟ ନେତ୍ର ବାହାରିବ, ଆଉ ସବୁବେଳେ ବନ୍ଦ କରି ରଖନ୍ତି, ସେଇ ନେତ୍ରରେ ସବୁବେଳେ ଭଗବାନଙ୍କୁ ଧ୍ୟାନ କରନ୍ତି, ଆଉ ସବୁବେଳେ ରାମ ନାମ କରନ୍ତି, ବଡ଼ ନିଶାରେ ସେ ପଶୁଛନ୍ତି, ଘର ଦ୍ୱାର ବି କିଛି ନାହିଁ, ଏତେ ବଡ଼ ନିଶା କର, ସବୁବେଳେ ବରଗଛ ମୂଳରେ କୈଳାସରେ ବସିକି ଭାଗବତ ସେବା, ସ୍ତ୍ରୀ ସତୀ ଶୁଣୁଛନ୍ତି ଭାଗବତ ପଢୁଛନ୍ତି, ସମଗ୍ର ଜୀବନ ଘର ବସେଇ ନାହାନ୍ତି ଆଜ୍ଞା, ସେ ନିଶା ଖାଇବେ, ଇଏ ଗଞ୍ଜୋଡ଼ି କେତେ ଅଛନ୍ତି ତାଙ୍କ ନାଁରେ କହିକି ତାଙ୍କର ଖାଇବେ, କଣ କହିବେ ଆଜ୍ଞା, କାହା କଣ କହିବେ, ଲୋକଙ୍କୁ ବିଶ୍ୱାସ କରୁଛନ୍ତି ଶିବଜୀ ଆଜ୍ଞା, ତାଙ୍କ ଭଳି ବୈଷ୍ଣବ ପରମ ବୈଷ୍ଣବ କେହି ନାହାନ୍ତି, ଭାଗବତ ପଢୁଥିବେ ରୋମ, ଶିବଜୀ ଯେତେବେଳେ ଭାଗବତ କହିବେ କମ ଦିନ ଲାଗିବ, କିନ୍ତୁ ପାର୍ବତୀ ଯେତେବେଳେ ଭାଗବତ କହିବେ ଶିବଜୀଙ୍କୁ ଅଧିକା ଦିନ ଲାଗିବ ଶୁଣିବା ପାଇଁ, କାହିଁକି କହିଲେ, ଆରେ ଶ୍ରୋତା ଉପରେ ବକ୍ତା ନିର୍ଭର କରେ, ବକ୍ତା ଶ୍ରୋତା ଉପରେ ନିର୍ଭର କରେ ନା, ଶ୍ରୋତା ଯିଏ ଶୁଣୁଛନ୍ତି ବକ୍ତାଙ୍କ ତ ଭଗବାନ ତାଙ୍କ ଅନ୍ତରରେ ପ୍ରେରଣା ଦେବେ, ସେ ତ କହି କହି ଚାଲିବେ, ଆଉ ତେଣୁ ଶିବଜୀ ଯେତେବେଳେ କୁହନ୍ତି ପାର୍ବତୀ ତ ଟିକେ କମ୍ ଶୁଣନ୍ତି, ଶୀଘ୍ର ଛାଡ଼ିଦିଅନ୍ତି ଭାଗବତ, କିନ୍ତୁ ପାର୍ବତୀ ଯେତେବେଳେ କୁହନ୍ତି ଶିବଜୀ ପୁରା ଧ୍ୟାନ ସ୍ତରରେ ବସିକି ଶୁଣନ୍ତି, ତେଣୁ ପାର୍ବତୀଙ୍କୁ ଅଧିକା ଦିନ ଲାଗେ ଭାଗବତ ସାରିବା, ଲକ୍ଷ୍ମୀଙ୍କୁ ଅଧିକା ଦିନ ଲାଗେ, ଲକ୍ଷ୍ମୀ ନାରାୟଣ ଭାଗବତ ଶୁଣନ୍ତି ଆଜ୍ଞା, କେବେ ଶୁଣିବେ ଆପଣ, ସ୍କନ୍ଦ ପ୍ରାଣରେ ମହାତ୍ମା ଅଛନ୍ତି, ବ୍ରହ୍ମା ବିଷ୍ଣୁ ଶିବ ତିନି ଜଣ ଭାଗବତ ଶୁଣନ୍ତି, ଇଏ ମହାତ୍ମା, ତେଣୁ ଆପଣମାନେ ନିଶା ଜିନିଷ ପାନ ପର୍ଯ୍ୟନ୍ତ ବି ଅଭ୍ୟାସ କରିବେ ନା, ଧୀରେ ଧୀରେ ଏଗୁଡ଼ିକୁ ପ୍ରଭୁଙ୍କୁ ପ୍ରାର୍ଥନା କରି ଛାଡ଼ନ୍ତୁ, ଆପଣଙ୍କର କଲ୍ୟାଣ ହବ। ବାପା ଖାଉଛି, ବାପାକୁ ଦେଖିକି ପୁଅ ଖାଉଛି ନା, ବାପା ପାନ ଯଦି ଖାଉଛି ବାପା କହିବେ ତୁ ପାନ ଖାନା, ସେ ମାନିବ, ଆଉ ବାପା ଆପଣ ତ ଖାଉଛନ୍ତି ମୁଁ ଖାଲି କ'ଣ, ଆଉ ବାପା କହିବା ପୁଅ ଗଲୁ ଦୋକାନଟେ ପାନ ନେଇ ଆସିବୁ, ବାପା ବାକି ଖାତା କରିଥିବ ପୁଅ ତାର ପାନ ପାଇଁ ଯାଇ କହିବ ଚାରିଟା ପାନ ଭାଙ୍ଗେ, ଚାରିଟା ଖାତାରେ ଲେଖିଦେ ତିନିଟା ବାପାର ମୋର ଗୋଟେ, ସେ ସାଧାରୁ ଆଗେ ଆରମ୍ଭ କରିବ, ସାଧା ଧଣିଆ ପାଟରେ ପକ ପକ ଆରମ୍ଭ କରିଦେବ, ବାପା ତ ପୁଅ ନେଇଗଲୁ ସିଗରେଟ ଟିକେ ନିଆଁ ଲଗେଇ ଆଣିବୁ, ସେ ତାର ପୁଅ ତାର ସିଗରେଟ ଲଗାଇଲୁ ଆଗେ ଢୁକେ ଦେଖିବା ବାପା ଖାଉଛି କେମିତି, ଆଉ ସମସ୍ତେ ଏବେ ଶିଖିଛନ୍ତି ନା, ଆଜ୍ଞା ଆମେ ଦୋଷ ଦେବାକୁ ହେଲେ ଆମକୁ ସୁଧାରିବାକୁ ପଡ଼ିବ ନିଜେ। ନିଶା ଜିନିଷ ଆପଣ ସେବନ କରିବେ ନା, ଦିଉତମ ପାନମ ସ୍ତ୍ରୀୟ, ଆଉ ସୁନା ସୁନା ଶୁଣିଲେ ମାଛ ମାଂସ ପିଆଜ ଶୁଣ, ଆଉ ଜୁଆ ଖେଳିବା, ଲଟେରୀ ଖେଳିବା, ଆଉ ଏଇ ଯେଉଁ ଗୁରୁ ରଖିଛନ୍ତି ଘରେ ତା ପ୍ରତି ଟିକେ ସାବଧାନ ରହିବେ। ଏକ ଆଖିଆ କଣା ଗୁରୁ ଟିଭି, ଆଜ୍ଞା ଇଏ ସମସ୍ତଙ୍କୁ ନଷ୍ଟ କରିଦେବ। ଯଦି ଘରେ ଅଛି କେବଳ ରାମାୟଣ ମହାଭାରତ ଦେଖିବା, ଆଉ କିଛି ସବୁ ବନ୍ଦ କରିଦେବ। ପିଲା ଛୁଆ ପାଠ ପଢ଼ିବାର ନାହିଁ, ଆଜି ସବୁ ଅଜାମିଲ ହେଇଯିବ, ସବୁ ଅଜାମିଲ ହେଇଯିବ। ତେଣୁ ଦୟାକରି ଆପଣ ଏଗୁଡ଼ିକ ସବୁ ଛାଡ଼ି କଳିଯୁଗ ଯେଉଁ ଗୋଟିଏ ଧର୍ମ କେବଳ ନାମ ଆପଣ ଶୁଣିଲେ ନା, ଏତବାନବେ ଲୋକେ ଅସ୍ମି ପୁଂସ ଧର୍ମ ପରାସ୍ମୃତ ଭକ୍ତି ଯୋଗେ ଭଗବତୀ ତନ୍ନାମ ଗ୍ରହଣ ଆଦି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଠିକ ଅଛି, ବର୍ତ୍ତମାନ କେତେ ଜଣ ଭାଇମାନେ ପ୍ରଶ୍ନ ପଚାରିଛନ୍ତି, ମୁଁ ଉତ୍ତର ଦେବି, କାରଣ ଆମେ ଫେରିବୁ। ଆଜି ରାତିରେ ନ ଫେରିଲେ ଆମକୁ ସମୟ ନାହିଁ, ପହରଦିନ ପ୍ରୋଗ୍ରାମ ଆମର, ପହରଦିନ ପୁଣି ଭାଗବତ କଥା ଭୁବନେଶ୍ୱରରେ ଅଛି। ତେଣୁ ନାଇଁ ଆଜ୍ଞା, ନଅଟା ବେଳେ ଗାଡ଼ି ଅଛି, ନଅଟା ବେଳେ ସମୟ ଅଛି, ଆମେ ଟିକେ ଯିବୁ। ପ୍ରଶ୍ନ ପଚାରିଛନ୍ତି, ଇଏ ବି ସମୟ ଲାଗିବ ବର୍ତ୍ତମାନ ଟିକେ। ହରେ କୃଷ୍ଣ ହରେ ହରେ କୃଷ୍ଣ ରାମ ଦୟାକରି ତିନି ନାମ ତତ୍ତ୍ୱ କହିବେ ସେମାନେ। ଆଚ୍ଛା, ଆମର ବାବା ପଚାରିଛନ୍ତି ହରେ କୃଷ୍ଣ ରାମ, ଦେଖନ୍ତୁ ଏ ବିଶାଳ ବସ୍ତୁ, ତଥାପି ମୁଁ ସଂକ୍ଷେପରେ ଆପଣଙ୍କୁ କହୁଛି, ହରେ କୃଷ୍ଣ ମହାମନ୍ତ୍ର ମାନେ ରାଧା କୃଷ୍ଣ ଯୁଗଳ ମନ୍ତ୍ର, ହରେ ମାନେ ରାଧାରାଣୀ, କୃଷ୍ଣ ମାନେ ଭଗବାନ ଶ୍ରୀକୃଷ୍ଣ, ଏଠି ରାମ କିଏ? ଯେଉଁମାନେ ପ୍ରସାଦ ପାଇବା ଯିବେ ଧୀରେ ଧୀରେ ଯାଆନ୍ତୁ, ସମସ୍ତେ ବସିଛନ୍ତି, ସେ ଆପଣମାନଙ୍କୁ ଡାକିଲେ ଆପଣ ଯିବା ଭଲ। ରାମ କିଏ? ଏଇ ହରେ କୃଷ୍ଣ ମହାମନ୍ତ୍ରରେ ଯେଉଁ ରାମ ଅଛନ୍ତି, ଇଏ କୃଷ୍ଣଙ୍କର ଗୋଟିଏ ନାମ, ରାମ ରାଧିକା ରମଣ ରାମ, ଇଏ ଦଶରଥ ତନୟ ରାମ ନୁହନ୍ତି କି ପରଶୁରାମ ନୁହନ୍ତି କି ବଳରାମ ନୁହନ୍ତି। ଯଦି ବଳରାମ ହେଇଥାନ୍ତେ ବି, ଯଦି ରାମଚନ୍ଦ୍ର ମହାପ୍ରଭୁ ହେଇଥାନ୍ତେ ବି, ତାହେଲେ ସୀତାଙ୍କର କୌଣସି ନାମ ହରେ ନାହିଁ, ହରେ ରାମ କେମିତି ହବ? ତେଣୁ ହରେ ମାନେ ରାଧା, ହରେ କୃଷ୍ଣ ରାଧେ କୃଷ୍ଣ, ହରେ କୃଷ୍ଣ ରାଧେ କୃଷ୍ଣ, ହରେ ରାମ ରାଧାରାଣୀ, ଆଉ ରାମ ମାନେ ରାଧିକା ରମଣ ରାମ, ଯେ ଯୋଗୀମାନଙ୍କର ଅନ୍ତରକୁ ରମଣ କରନ୍ତି, ଯେ ରାଧାରାଣୀଙ୍କୁ ରମଣ କରନ୍ତି ସେ ରାମ। ଏ ରାଧା କୃଷ୍ଣଙ୍କର ଯୁଗଳ ମନ୍ତ୍ର, ଇଏ କେହି ଭୁଲରେ ଭାବନ୍ତି ଏ ରାମଙ୍କର ମନ୍ତ୍ର। ଭାଇ କୃଷ୍ଣ ନାମ ଭିତରେ କିଛି ପାର୍ଥକ୍ୟ ନାହିଁ, କିନ୍ତୁ ସେଇ କୃଷ୍ଣ କଳିଯୁଗରେ ଆମକୁ ଏଇ ଆଦେଶ ଦେଇଛନ୍ତି। ତେଣୁ ରାମ ସେ କୃଷ୍ଣ ନିଜେ ହିଁ ରାମ, କିନ୍ତୁ ଏଇ ମହାମନ୍ତ୍ର ଯେଉଁ ରାମ ଶବ୍ଦ, ଇଏ ଯୁଗଳ ମନ୍ତ୍ର ରାଧା କୃଷ୍ଣଙ୍କର। ତେଣୁ ଏଥିରେ କିଛି ମାନେ, ଯେଉଁମାନେ ରାମ ଭକ୍ତ ସେମାନେ କହିବେ ଆମେ କାହିଁକି ଯୁଗଳ ମନ୍ତ୍ର କରିବୁ? ଠିକ ଅଛି ଭାଇ, ଆପଣଙ୍କର ଯଦି ରାମଚନ୍ଦ୍ର ମହାପ୍ରଭୁଙ୍କ ନିଷ୍ଠା ଅଛି, ଆପଣ ରାମ 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 ଜପ କରନ୍ତୁ, ଏଥିରେ କୌଣସି ବାଧକ ନାହିଁ। କିନ୍ତୁ ଚାରି ସମ୍ପ୍ରଦାୟରେ ସମସ୍ତେ ମହାମନ୍ତ୍ରୀ ମାନନ୍ତି, ରାମଭକ୍ତମାନେ ବି, ସ୍ତ୍ରୀ ସମ୍ପ୍ରଦାୟର ଲୋକମାନେ ମହାମନ୍ତ୍ରୀ ମାନନ୍ତି, କାହିଁକି? ସେମାନେ ବି ଗୀତା ପଢ଼ନ୍ତି, ତାଙ୍କର ଶାସ୍ତ୍ର ହେଉଛନ୍ତି ଗୀତା, ସିଏ ବି ଗୋପାଳଙ୍କୁ ଆରାଧନା କରନ୍ତି, ପ୍ରଭେଦ ନାହିଁ କିଛି। ଆମେ ବି ଆମେ କୃଷ୍ଣ ଭକ୍ତ, ଆମେ କ'ଣ ରାମ ଜୟନ୍ତୀ ମାନୁ? ଆମେ ରାମ ରମୀ ମାନୁ, ଆମେ ରାମ ଅଭିଷେକ କରୁ, ଆମର ଏଇ ରାମ ମନ୍ଦିର ଅଛନ୍ତି ବମ୍ବେରେ, ସେ ତ ଆମ ପ୍ରଭୁ, ସିଏ ରାମ ରୂପ ଧରିଛନ୍ତି, ସିଏ କୃଷ୍ଣ ରୂପ ଧରିଛନ୍ତି, ଏଥିରେ ଫାର୍କ ଯୁକ୍ତି ଲାଗିବାର କ'ଣ ଅଛି? ହଁ, ନାଇଁ ନାଇଁ ନାଇଁ, ଚାରି ଯୁଗରେ ମହାମନ୍ତ୍ର କଥା ମୁଁ କହିଲି, ଚାରି ଯୁଗର ଅବତାର କଥା ଆପଣ ଶୁଣିଲେ ନା, କଳିଯୁଗରେ କଳିଯୁଗରେ କଳିକି ଅବତାର, ଚାରି ଯୁଗରେ ଯୁଗ ଅବତାର। ତେଣୁ ଶୁକ୍ଳ ଭଗବାନ ଶ୍ରୀକୃଷ୍ଣ କଳିଯୁଗରେ ଶୁକ୍ଳ ବର୍ଣ୍ଣରେ ଆସନ୍ତି, ଶ୍ୱେତ ବର୍ଣ୍ଣରେ, ଯଜ୍ଞମୂର୍ତ୍ତି ଯୁଗାବତାର ବିଷ୍ଣୁ, ଶୁକ୍ଳ ରକ୍ତ, ତ୍ରେତୟାରେ ରକ୍ତ, ରାମଚନ୍ଦ୍ର ମହାପ୍ରଭୁଙ୍କର ବର୍ଣ୍ଣ ହେଉଛି ରକ୍ତ ବର୍ଣ୍ଣ, ଶୁକ୍ଳ ରକ୍ତ ତଥା ସ୍ପିତ, ଶୁକ୍ଳ ରକ୍ତ, ଆଉ ଦ୍ୱାପରରେ କୃଷ୍ଣ ବର୍ଣ୍ଣ, ଇଦାନୀ କୃଷ୍ଣତାଗତା, କୃଷ୍ଣ ବର୍ଣ୍ଣ ହେଉଛି ଦ୍ୱାପରରେ, କଳିଯୁଗରେ ପିତ ବର୍ଣ୍ଣ, ଗୌରବର୍ଣ୍ଣ, ସ୍ୱର୍ଣ୍ଣ ତପ୍ତ ସ୍ୱର୍ଣ୍ଣ ଭଳି ମହାପ୍ରଭୁ। ଏବଂ ଭାଗବତରେ ମହାପ୍ରଭୁଙ୍କର ପ୍ରମାଣ ଦିଆଯାଏ, ଚୈତନ୍ୟ ମହାପ୍ରଭୁ ଆସିବେ ବୋଲି ପ୍ରମାଣ, କୃଷ୍ଣ ବର୍ଣ୍ଣମ ତିସା କୃଷ୍ଣମ ସାଙ୍ଗ ପାଙ୍ଗସ୍ତ୍ର ପାର୍ଷଦମ ଯଜ୍ଞେ ସଂକୀର୍ତ୍ତନ ପ୍ରାୟେ ଯଦନ୍ତ ହି ସୁମେଧସ। କୃଷ୍ଣ ଅକୃଷ୍ଣ ବର୍ଣ୍ଣରେ ଆସିବେ, ଗୌରବର୍ଣ୍ଣରେ ଆସିବେ, ଦେଖନ୍ତୁ ଚୈତନ୍ୟ ମହାପ୍ରଭୁ କେଉଁ ବର୍ଣ୍ଣରେ ଆସିଛନ୍ତି। ଚୈତନ୍ୟ ମହାପ୍ରଭୁ ଭଗବାନ ବୋଲି ପ୍ରମାଣ ନେବେ, ଗୋଟେ ସରଳ ପ୍ରମାଣ ମୁଁ ଆପଣଙ୍କୁ ଦେଇଦେଉଛି, ପଥର ପ୍ରମାଣ ଦେବ, ଶାସ୍ତ୍ର କ'ଣ ଦେଖିବେ? ପୁରୀ ମନ୍ଦିର ଯାଇଛନ୍ତି ତ? ପୁରୀ ମନ୍ଦିରର ଯୋଉ ଭୋଗଦ୍ୱାର ଅଛନ୍ତି, ଗରୁଡ଼ ଖମ୍ବା ପଛରେ ଭୋଗଦ୍ୱାର, ଭୋଗଦ୍ୱାର ପାଖରେ ଦେଖିବେ ସମସ୍ତେ ଅଣ୍ଡାଳୁଛନ୍ତି ସେଠି ପଥର। ମହାପ୍ରଭୁ ପ୍ରଭୁଙ୍କର ଅଙ୍ଗୁଷ୍ଠୀ ଚିହ୍ନ ଅଛି। ମହାପ୍ରଭୁ ଏଇ ମହାମନ୍ତ୍ର କରିଥିଲେ ଆଜ୍ଞା, ମହାମନ୍ତ୍ରରେ ପାଷାଣ ତଳି ଯାଇଛି, ନାମର ଶକ୍ତି ଆଉ କଣ ଦେଖିବେ କଳିଯୁଗରେ? ଏ ଯୁକ୍ତିତର୍କର କଥା, ଭଗବାନଙ୍କ ପ୍ରମାଣ ନେବେ, ନାମର ପ୍ରମାଣ ନେବେ, କଳିଯୁଗର ଅଭାବ ନାହିଁ। ତିନିଟା ଜାଗାରେ ଅଛି ପ୍ରମାଣ ଏଇ ଓଡ଼ିଶାରେ, ଆଉ କୋଉଠି ନାହିଁ ବିଶ୍ୱରେ। ମହାପ୍ରଭୁ ବେଙ୍ଗଲରେ ଆସିଥିଲେ, କିନ୍ତୁ ବେଙ୍ଗଲରେ କୌଣସି ପ୍ରମାଣ ମହାପ୍ରଭୁ ରଖିକି ଯାଇନାହାନ୍ତି। ନାମର ପ୍ରମାଣ ଓଡ଼ିଶା ଦେବ, ଦେଖିବେ ତିନିଟା ଜାଗା, ଯାଆନ୍ତୁ ଆପଣ, ଚାଲନ୍ତୁ ମୋ ସାଙ୍ଗରେ, ମୁଁ ଦେଖେଇ ଜାଣି ତିନିଟା ଜାଗା। କଟକର ଗୋଟେ ଅଛନ୍ତି ଚହଟା ଘାଟ, ଏ ଯୋଉ ଆମର ଗଡ଼ଗଡ଼ିଆ ଘାଟର ଆରପଟି, ମହାପ୍ରଭୁଙ୍କର ପାଦ, ମହାପ୍ରଭୁ ନାମ କରିକି କାନ୍ଦି କାନ୍ଦିକି ଆସୁଛନ୍ତି। ମହାପ୍ରଭୁ ତ ସବୁବେଳେ ରୁଦ୍ଧମାନ କାନ୍ଦନ୍ତି, ନାମ କରିକି କାନ୍ଦି କାନ୍ଦିକି ଆସୁଛନ୍ତି, ପାଦ ପଶି ଯାଇଛି ପଥର ଭିତରେ। ଚାଲନ୍ତୁ ଦେଖିଆସି ସେ ପାଦ ଅଛି ଚହଟା ଘାଟ। ଏବଂ ଦ୍ୱିତୀୟ ଜାଗା ପୁରୀ ଜଗନ୍ନାଥ ମନ୍ଦିରରେ, ମହାପ୍ରଭୁ ଯେତେବେଳେ ଜଗନ୍ନାଥଙ୍କୁ ଚାହିଁକି କାନ୍ଦୁଛନ୍ତି, ନାମ କରିକରି କାନ୍ଦୁଛନ୍ତି, ମୋ ପ୍ରାଣନାଥ କାହାନ୍ତି, ପାଷାଣ ତରଳି ଯାଇଛି ଆଜ୍ଞା, ଆଙ୍ଗୁଠି ଚିହ୍ନ ଦେଖିବେ ସମସ୍ତେ ଅଣ୍ଡାଡ଼ିକି ଜଗନ୍ନାଥ ଦେଖୁଛନ୍ତି। ଆଉ ସେଇଠି ପାଦ ଚିହ୍ନଟା ଥିଲା, ଯୋଉ ପାଷାଣ ଉପରେ ମହାପ୍ରଭୁ ଠିଆ ହେଇଥିଲେ, ସେ ପାଷାଣଟା ତରଳି ଯାଇଥିଲା। ସେ ପାଷାଣଟାକୁ ରାଜା ନେଇକି ରଖିଥିଲେ କେଉଁଠି? କାରଣ ଲୋକମାନେ ପାଷାଣକୁ ମାଡ଼ିବେ, ମହାପ୍ରଭୁ ପାଦ ଚିହ୍ନକୁ ଅପରାଧ ହେଇଯିବ, ରାଜା ରାଜା ଦରବାରରେ ରଖିଥିଲେ। ସେଠୁ ସାଧୁମାନେ କହିଲେ ଆଜ୍ଞା, ଚୈତନ୍ୟ ମହାପ୍ରଭୁଙ୍କୁ ଲୋକମାନେ ଟିକେ ଦର୍ଶନ କରିବେ, ଆପଣ ପାଦପଦକୁ ସେଠି କାହିଁ ରଖିଛନ୍ତି, ଆଣନ୍ତୁ ଏଠି। ବର୍ତ୍ତମାନ ମନ୍ଦିରରେ ଆପଣ ଦେଖିବେ, ଏ ଯୋଉ ଯାଉଛନ୍ତି କୋଇଲି ବୈକୁଣ୍ଠ ଆଡ଼କୁ, ସେଠି ଦେଖିବେ ଲେଖା ହେଇଥିବେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ପାଦ ପଦ୍ମ। ସେଟା ସ୍ଥାପନ କରାଯାଇନି, ତିଆରି କରାଯାଇନି, ସେଟା ସେଇଠି ଯେଉଁଠି ଯେତେବେଳେ ପାଷାଣ ତରଳି ଥିଲା, ମହାପ୍ରଭୁ ପାଷାଣକୁ ଧରିଥିଲେ, କାନ୍ଦି କାନ୍ଦିକି ଭାରା ରଖିପାରୁନାହାନ୍ତି ଶରୀରରେ, କାନ୍ଦୁଛନ୍ତି ନାମ କରିକି, ସେ ପାଷାଣ ତରିଥିଲା, ଯୋଉ ଶିଳା ଉପରେ ଠିଆ ହେଇଥିଲା ସେ ଶିଳାଟିଏ ତଳେଇ ଯାଇଥିଲା, ସେଠି ମହାପ୍ରଭୁଙ୍କର ପାଦ ଚିହ୍ନ। ଆଉ ତୃତୀୟ ଜାଗା ଦେଖିବେ ନାମର ଶକ୍ତି, ଆଉ ମହାପ୍ରଭୁ ଭଗବାନ ବୋଲି ଜାଣ, ଆଲାରନା ବ୍ରହ୍ମଗିରି 25 କିଲୋମିଟର ଦୂର, 25 କିଲୋମିଟର ଦୂର ବ୍ରହ୍ମଗିରି। ମହାପ୍ରଭୁ ନାମ କରିକି କାନ୍ଦିଛନ୍ତି ଆଜ୍ଞା, ଗଢ଼ିଛନ୍ତି ପୁରା, ମହାପ୍ରଭୁଙ୍କର ବକ୍ଷ ଚିହ୍ନ, ଆଣ୍ଠୁ ଚିହ୍ନ, ଏ ସବୁ ଗୋଟେ ବିରାଟ ବଡ଼ ପ୍ରସ୍ତର ଅଛି, ମୁଣ୍ଡ ଚିହ୍ନ ସବୁ ମହାପ୍ରଭୁ କାନ୍ଦି କାନ୍ଦି ଗଢ଼ିଛନ୍ତି ପୁରା ପାଷାଣ ସାରା। ଯାଆନ୍ତୁ ଦେଖି ଆସିବେ ପୁରୀ ଯାଉଛନ୍ତି, ପୁରୀରୁ ବସ୍ ଯାଉଛି ବସ୍ଷ୍ଟାଣ୍ଡ, 10-15 ଟଙ୍କା ଭଡ଼ା, ଟିକେ ଯାଇକି ଦେଖି ଆସିବେ। ଆଲାରନାଥ ବିଷ୍ଣୁ ଅଛନ୍ତି, ଯିଏ କ୍ଷୀରି ଖାଇଥିଲେ, ଯାହାଙ୍କର ହାତ ତରଳି ଯାଇଛି, ଶୁଣିବେ ପରେ କେତେବେଳେ ଆସିଲେ ମୁଁ କହିବି। ସେଠି ମହାପ୍ରଭୁଙ୍କର ଚିହ୍ନ ଅଛି କଳିଯୁଗରେ, ଆଉ ନାମର କ'ଣ ପ୍ରମାଣ ନେବେ, ଆଉ ଭଗବାନଙ୍କର କ'ଣ ପ୍ରମାଣ, ଓଡ଼ିଶା ପ୍ରମାଣ ଦେବ, ପାଷାଣ ତରଳି ସେ ନାମ କରିବେ, ଆଉ କଳିଯୁଗରେ ପୀତ କର ନା। ତେଣୁ ଏଇ ମହାମନ୍ତ୍ରର ଏ ହେଲେ ଅର୍ଥ, ସଂକ୍ଷେପରେ ମୁଁ କହିଲି। ଆଉ ବି ଭାଇମାନେ ପ୍ରଶ୍ନ ପଚାରିଛନ୍ତି, ସେ ଆଜ୍ଞା ପଚାରିଛନ୍ତି, ମୁଁ ପଢ଼ିପାରୁନି ଠିକ୍ସେ, ମୁଁ ଗୋଟିଏ ପ୍ରଶ୍ନ ପଢ଼ିପାରୁଛି, ମୁଁ ସେଇଟା କହିବି ସବୁ ପ୍ରଶ୍ନ। ତ ହରିଜନମାନଙ୍କ ପାଇଁ ମହାପ୍ରଭୁ କ'ଣ ସିଦ୍ଧାନ୍ତ ଦେଇଛନ୍ତି, ସେମାନେ କ'ଣ ମହାପ୍ରଭୁଙ୍କୁ ନେଇ ହରି ସମାଜ କରିପାରିବେ କି? ମହାପ୍ରଭୁଙ୍କୁ ନେଇ ମାନେ ଆପଣ ଲେଖି ଦେଖନ୍ତୁ, ଆପଣ ଯେଉଁଟା ପଚାରିଛନ୍ତି ଏଇଟା ଗୋଟେ ସବୁବେଳେ ବୈଷ୍ଣବ ଆଉ ଯେଉଁମାନେ ବ୍ରାହ୍ମଣ ବା ସମାଜରେ ଗୋଟେ ବହୁତ ବଡ଼ ସବୁବେଳେ ଗୋଟେ ସଂଘର୍ଷ ଚାଲିଛି। ସଂଘର୍ଷର କିଛି ନା ଗୋଟେ ସରଳ ଜିନିଷ, ଏଇଟା ଗୋଟେ ସରଳ ଜିନିଷ, ଭଗବାନ ଚାହୁଁଛନ୍ତି ବେଦର ନିୟମ ରହିବା ବି ଦରକାର, ସତ କି ମିଛ? ଭଗବାନ ଚାହୁଁଛନ୍ତି ବ୍ରାହ୍ମଣ ବ୍ରାହ୍ମଣ ସ୍ଥିତିରେ ରହୁ, କ୍ଷତ୍ରିୟ କ୍ଷତ୍ରିୟ ସ୍ଥିତିରେ ରହୁ, ବୈଶ୍ୟ ବୈଶ୍ୟ ସ୍ଥିତିରେ ରହୁ, ଶୂଦ୍ର ଶୂଦ୍ର ସ୍ଥିତିରେ ରହୁ, ବର୍ଣ୍ଣାଶ୍ରମ ଧର୍ମଟା ରହୁ, ଭଗବାନ ଚାହୁଁଛନ୍ତି। ଆଉ ଭଗବାନ ବି ଚାହୁଁଛନ୍ତି ସମସ୍ତେ ଭକ୍ତ ହୁଅନ୍, ଏଇଟା ଭଗବାନ ଚାହୁଁନା? ଯଦି ଭଗବାନ ନ ଚାହୁଁଛନ୍ତି, ଭଗବତ ଗୀତାରେ କେମିତି କହିଲେ ମନମନା ଭବ ମତ ଭକ୍ତ, ସେ କହିଛନ୍ତି ବ୍ରାହ୍ମଣ ଭକ୍ତ। ଆଚ୍ଛା ମୋତେ କହିଲେ ଶବରି କ'ଣ ଥିଲା, କୁହନ୍ତୁ ମୋତେ, ଶବର କୁଳରେ ଜନ୍ମ ହେଇଥିଲା, ମାତାଙ୍କ ଋଷି ତାଙ୍କୁ କେମିତି ଗୋଟେ ନାରୀ ଗୋଟେ ଶବରୀ ଯୁବତୀକି ରଖିଲେ ପାଖରେ ଶିଷ୍ୟ କଲେ, କୁହନ୍ତୁ, ବିଦୁର ଦାସୀର ପୁତ୍ର ଭଗବାନ ତା ଘରେ କେମିତି ଖାଇଲେ? ଏଇଟା ଯୁକ୍ତିର ବିଷୟ ନୁହେଁ, କିନ୍ତୁ ସମାଜ, ଆମେ ସମାଜରେ ଶୃଙ୍ଖଳା ରଖିବା। ଯଦି ଜଣେ ଏ ଭାଇ ଟିକେ ଆଗରେ ଯେଉଁମାନେ ବସୁଛନ୍ତି ଟିକେ ଧୀରେ ରୁହେ, କଥା କୁହନ୍ତୁ, ଆପଣ କଥା କହିଲେ ମାନେ ସବୁ ଭୁଲିଛି। ଯେଉଁମାନେ ସମାଜରେ ଚଳୁଛନ୍ତି ବୈଷ୍ଣବମାନେ, ସେମାନେ ସମୟ କାଳ ପରିସ୍ଥିତି ହିସାବରେ ଚଳିବେ, ଏ ସମସ୍ତ ବୈଷ୍ଣବମାନଙ୍କୁ ଶିକ୍ଷା ମହାପ୍ରଭୁ ଶିକ୍ଷା ଦେଇଛନ୍ତି। ଯଦି ସମାଜ ଆମକୁ ଗ୍ରହଣ କରୁନି, ଠିକ୍ ଅଛି, ଅସୁବିଧା କ'ଣ ଅଛି? ଗୋସ୍ୱାମୀମାନେ ବଡ଼ଦାଣ୍ଡରେ ଚାଲୁ ବି ନଥିଲେ, ଜାଣିଛନ୍ତି? ରୂପ ଗୋସ୍ୱାମୀ, ସନାତନ ଗୋସ୍ୱାମୀ ଯେଉଁମାନେ ମଞ୍ଜରୀ, ବଡ଼ଦାଣ୍ଡରେ ଚାଲିକି ଯିବେ ନି। ବଡ଼ଦାଣ୍ଡରେ ମୁଁ ଚାଲିକି ଯିବି, ଆମେ ମୁସଲମାନ ରାଜାଙ୍କ ଘରେ ରହିଥିଲୁ, ଚାକିରି କରିଥିଲୁ, ଆମେ ମୁସଲମାନ ଅର୍ଣ୍ଣ ଖାଇଛୁ, ଆମେ ଚାଲିକି ଯିବୁ। ହରିଦାସ ଠାକୁର ମନ୍ଦିର କେବେ ପଶିନାହାନ୍ତି ଆଜ୍ଞା, ମନ୍ଦିର ପତାକା ଦେଖିକି ସେଠି ରହିଛନ୍ତି। ତାଙ୍କର ଦୈନ୍ୟ ଭାବ ଅଛି, ଦୈନ୍ୟ ଭାବଟା ଆଜ୍ଞା ବଡ଼ ଜିନିଷ। ଯଦି ଜଣେ ମୋତେ ବିରୋଧ କରୁନି, ମୁଁ ନିଚ କୂଳରେ ଜନ୍ମ ହେଇଛି, ମୋତେ ଜଣେ କହୁଛି ମୁଁ ଭକ୍ତ ନୁହେଁ, ଠିକ ଅଛି ପ୍ରଭୁ, ମୋର ମୁଁ ଭକ୍ତ ହେଇନି, ମୋର ଅଭାବ ଅଛି ଭକ୍ତି, ଆଉ ଡାକି ପ୍ରଭୁ, ଆମେ କାହିଁକି ସଂଘର୍ଷ କରିବା? ବୈଷ୍ଣବମାନେ ହରିଦାସ ଠାକୁରଙ୍କୁ ଯେତେବେଳେ ଡାକିନେଲେ ଅଦ୍ୱିତାଚାର୍ଯ୍ୟ, କହିଲେ ଆସମ୍ଭବ ଶ୍ରାଦ୍ଧ ପାତ୍ର ପାଇବା, ମୁଁ ବ୍ରାହ୍ମଣ କ'ଣ, ତୁମେ ଭକ୍ତ, ତୁମେ ଭୋଜନ କହିଲେ କୋଟି ବ୍ରାହ୍ମଣର ଭୋଜନ ହବ, ମୁଁ ତୁମକୁ ଶ୍ରାଦ୍ଧ ପାତ୍ର ଦେବି। ହରିଦାସ ଠାକୁର କହିଲେ ମୋତେ ତୁମେ ଭୋଜନ ଦେଇପାର, କିନ୍ତୁ ମୁଁ ଘର ଭିତରେ ପଶିବି ନା, ମୋତେ ତୁମେ ଭକ୍ତର ସ୍ଥିତି ଦିଅ, ମୁଁ କ'ଣ ମିଳେଛ, ମୁଁ ଦାଣ୍ଡ ଦ୍ୱାରା ବସିବି। ଭକ୍ତ ଆଜ୍ଞା ନିଜ ଦୈନ୍ୟଟାକୁ ମାନିନବ, ସେ କାହିଁକି କାହା ସାଙ୍ଗେ କଳିଗୋଳ କରିବ? ସମାଜର ଗୋଟେ ବ୍ୟବସ୍ଥା ଅଛି, ସମାଜର ବ୍ୟବସ୍ଥାକୁ ନେଇ ଆମେ ଚାଲିବା, ଆମେ ସମାଜରେ କାହିଁକି ଗଣ୍ଡଗୋଳ ତିଆରି କରିବା? ଆଉ ଭକ୍ତର ସବୁଠୁ ବଡ଼ ଗୁଣ ହେଲା ନିଜେ ଆଗେ ସବୁ ଭୁଲ ମାଗିବ, ଏଇଟା ମହାପ୍ରଭୁ ଆମକୁ ଶିକ୍ଷା ଦେଇଛନ୍ତି। ଯେଉଁମାନେ ଭକ୍ତ ହେଇଛନ୍ତି ଠିକ ଅଛି, ଆମକୁ ଏଇ ଭକ୍ତ ନ କୁହନ୍ତୁ, ମୋର ଏଟା ଭୁଲ, ସେ ଯିଏ ବି କହୁଛି ତୁମର ଭୁଲ, ଭୁଲ ନଥାଏ କି? ହଁ ଆଜ୍ଞା ମୋର ଭୁଲ, ଏଥିରେ ଭଗବାନ ଖୁସି ହେବେ। ଆଉ ସେଇ ଲୋକ ଯେଉଁ ଯେଉଁ ଲୋକମାନେ ଆପଣଙ୍କୁ ବିରୋଧ କରୁଥିବେ, ସିଏ ଡାକିକି ଆପଣଙ୍କୁ ନେବେ, ଆପଣ ଆସନ୍ତୁ ମୋ ଘରେ ହରିନାମ ଟିକେ କରନ୍ତୁ, ଯେ ଆମେ ତାଙ୍କ ସାଙ୍ଗେ କଳହ କରିବା, ଆପଣଙ୍କର ଅହଙ୍କାର ଅଛି, ମୋର ବି ଅହଙ୍କାର ଅଛି, ମୁଁ ମାନିବି ଆପଣଙ୍କ କଥା, ମାନିବି ଗଣ୍ଡଗୋଳ ସେଥିପାଇଁ ହେଉଛି ନା। ଆପଣ ଯଦି ଭକ୍ତି ଆଚରଣ କରିବେ, ସେ ବ୍ରାହ୍ମଣ ହଉ ଭଗବାନଙ୍କ ତା ଅନ୍ତର ନାହାନ୍ତି, ସେ ଆକର୍ଷିତ ହେଇଯିବ, ଡାକିବ ମୋ ଘରକୁ, ଭାଇ ଟିକେ ଆସ ତୁମେ, ତୁମେ ଭକ୍ତ, ଇଏ ଭକ୍ତି ଯେଇ ଭଜେ ସିଏ ବଡ଼ ଆଜ୍ଞା। ଏଥିରେ ଜାତିକୂଳରୁ, ହଁ ଜାତିକୂଳରୁ କ'ଣ ଅଛି ଟିକେ ଆପଣ ସୂଚନା ଦେବେ, ତାପରେ ପାଖକୁ ଆସନ୍ତୁ, ମାଇକ୍ ଟାଣ।
ହରେ କୃଷ୍ଣ, ଭକ୍ତ ଭାଇମାନଙ୍କୁ ଆଜି ସାତ ଦିନ ହରିକଥା କରିବା କହିବାର ସୁଯୋଗ ଶ୍ରୀପାଦ ପଳାୟୁଧ ପ୍ରଭୁ ଯେଉଁ ପ୍ରକାର ଆମର କମର୍ଦ୍ଦାରେ ହରିକଥା ପରିବେଷଣ କରିବାର ପ୍ରୟାସ ନେଇ କ୍ରମାଗତ ଭାବରେ ଆସୁଛନ୍ତି, ତେବେ ଏ କମିଟି ଅବଶ୍ୟ ଏ ହରିକଥା ନାମାମୃତକୁ ପାନ କରାଇବାର ସୁଯୋଗ ଏଭଳି ବ୍ରହ୍ମଚାରୀଙ୍କ ପାଖରୁ ଏଇ ସାତ ଦିନ ଯେଉଁ ସୁଯୋଗ ମିଳିଛି, ତେବେ ସେ ଶ୍ରୀପାଦଙ୍କ କଥା
ତୃତୀୟ ଯୁଗରେ ଲୋକମାନଙ୍କର ଆୟୁଷ 10,000 ବର୍ଷ, ଯଦି ମୂଲ୍ୟଟା ଆମେ ଅନୁମାନ କରିବୁ, ଯେତିକି ଦ୍ରବ୍ୟ ସ୍ୱର୍ଣ୍ଣ ରୌପ୍ୟ ଦ୍ରବ୍ୟ ସବୁ ପ୍ରଭୁଙ୍କ ସେବାର ଲାଗୁଛି, ସମଗ୍ର ବିଶ୍ୱକୁ 10,000 ବର୍ଷ ପର୍ଯ୍ୟନ୍ତ ଚଳେଇବ, ନାସ୍ତିକ ବୈଜ୍ଞାନିକ ମାନେ ଏଟା କହିକି ଗଲେ 10,000 ବର୍ଷ ପର୍ଯ୍ୟନ୍ତ, ସେ ଚିହ୍ନି ପାରୁନାହାନ୍ତି ଇଏ ପ୍ରଭୁଙ୍କର ଗୁଣ। ଆଉ କେତେ ଲୋକନାଥ ଜଗିଛନ୍ତି ଛାଡ଼, ସର୍ବ ଐଶ୍ୱର୍ଯ୍ୟବାନ, ପ୍ରଥମ ଐଶ୍ୱର୍ଯ୍ୟ ସମଗ୍ର ସିଏ ସବୁ ଧନର ମାଲିକ, ବୀର୍ଯ୍ୟ ଶକ୍ତିବାନ, କେବେ ମଣିଷ କହିପାରିବେନି ମୁଁ ଭଗବାନ ହେବି ବୋଲି, ଯିଏ ଭଗବାନ କହିଛି କଳିଯୁଗରେ, ଯିଏ ଭଗବାନ ତାକୁ ଚଷମା ଲଗେଇବାକୁ ପଡୁଛି, କେଉଁଠି ରାମକୃଷ୍ଣ ଚଷମା ଲଗେଇଛନ୍ତି ମୋତେ କହିଲେ, ଚଷମା ଲଗେଇଛନ୍ତି, ବୁଢା ହେଇଛନ୍ତି, ବାଡ଼ି ଧରିଛନ୍ତି, ଚୁଟି ପାଚିଛି ନା, ଭଗବାନଙ୍କର ଏଇ ଜିନିଷ ହବନା, ସବୁବେଳେ 16 ବର୍ଷର ବୟସ, ବୀର୍ଯ୍ୟବାନ, ସବୁ ଶକ୍ତିବାନ, ଭଗବାନ ରଖାଇଲେ ସାତ ଦିନ ଗୋବର୍ଦ୍ଧନ ଧାରଣ କରି ରହିଲେ ଜଳପାନ ବି କରିନାହାନ୍ତି। ନୃସିଂହଦେବ ନଖରେ ବିଧାରଣ କଲେ, ନଖର ଶକ୍ତି ଦେଖନ୍ତୁ, ଯେଉଁ ହୃଦୟରେ ଇନ୍ଦ୍ରଙ୍କ ହୃଦୟରେ ଏ ଇନ୍ଦ୍ରଙ୍କର ବଜ୍ର ପସେନା ହିରଣ୍ୟକଶିପୁ ହୃଦୟରେ, ଭଗବାନ ନଖରେ ବିଧାରଣ କଲେ ଭଗବାନଙ୍କ ଶକ୍ତି। ଆଉ ଭଗବାନଙ୍କ ଶକ୍ତି କ'ଣ ଦେଖିବେ, କିଏ କହୁଛି ମୋତେ ଭଗବାନ ଏମିତି କଲେ, ଆରେ ଭଗବାନଙ୍କୁ ସବୁ କିଛି କରିବାକୁ ପଡ଼େ ନା, ଭଗବାନ ସଂକଳ୍ପ, ଭଗବାନ ଶକ୍ତି ଦେଖିବେ କି? ପୂର୍ବ ବର୍ଷ 2 ବର୍ଷ ହେଇଗଲେ ଆମେ ପ୍ରୋଗ୍ରାମରେ ଥିଲୁ, ପେପରରେ ବାହାରିଥିଲା, ଟିଭିରେ ଦେଖା ହଉଥିଲା, ଭଗବାନ କେତେ ଶକ୍ତିବାନ, ଭଗବାନ ମେଡିସିନ ଦେଇ କାହାକୁ ଭଲ କରନ୍ତି, ଭଗବାନ ସଂକଳ୍ପ କରିକି ଭଲ ହେଇଯିବ। ଗୋଟିଏ ବ୍ୟକ୍ତି ଆସିଥାଏ ଚାରିଧାମ କରିକି ଯୋଧପୁରରୁ, ଜୟପୁର ପାଖରେ, ତାକୁ ଡକ୍ଟର କହିଛି ତୁ ମରିଯିବୁ, ସେ ପାରାଲିସ୍, ତାର ସବୁ ଅଙ୍ଗ ବନ୍ଦ ହେଇଯାଇଥିଲା। ସେ ଶେଷରେ କହିଲା ମୁଁ ତ ମରିଯିବି, ଟିକେ ଜଗନ୍ନାଥ ଟିକେ ଦର୍ଶନ କରିଦେଇ ଆସେ। ଉତ୍ତର ଭାରତର ଲୋକମାନେ ଜଗନ୍ନାଥଙ୍କ ଭାରି ପ୍ରିୟ, ସେ ଜାଣିବେ ଆପଣ ଜଗନ୍ନାଥ ଦେଶରୁ ଆସିଛନ୍ତି, ସେ ଆପଣଙ୍କୁ ଠିଆ କରିଦେବେ, ଠିଆ କରିଦେଇ ଆପଣଙ୍କୁ ପରିକ୍ରମା କରି ପ୍ରଣାମ କରିବେ, କହିଲେ ମୋର ଜଗନ୍ନାଥଙ୍କ ଦର୍ଶନ ହେଇଗଲା। ସେ ଆସିଲା, ସେ ଆସିଲା, ଆସି ତାକୁ ତା ବନ୍ଧୁ ବାନ୍ଧବ ମାନେ ଟେକି ଟେକିଆ ନେଲେ କୋଉଠିକି ଜଗନ୍ନାଥ ପାଖକୁ। ସେ ଯେତେବେଳେ ଗରୁଡ଼ ଖମ୍ବ ପାଖରେ ପ୍ରଣାମ କଲା, ପ୍ରଣାମ କରିକି ପ୍ରଣାମ କରିବାକୁ ନିଜେ ଧରିକି ବସେଇଲେ, କିନ୍ତୁ ଉଠିଲା ବେଳକୁ ଉଠିକି କାନ୍ଦିକି ଜୟ ଜଗନ୍ନାଥ ଜୟ ଜଗନ୍ନାଥ କରି ଡେଇଁଲେ। ସବୁ ଅଙ୍ଗ ଭଲ, ତା ପାରାଲିସିସ୍ ହେଇଯାଇଥିଲା, ତାର ମରିବା ଡେଟ୍ ବି ଦିଆହେଇଥିଲା, ପେପର୍ରେ ବାହାରିଥିଲା। ଆପଣ ଗୋଟେ ବର୍ଷ ପୂର୍ବରୁ, ଗୋଟେ ବର୍ଷ ହବନି, ହଁ ଗୋଟେ ବର୍ଷ, ଗୋଟେ ବର୍ଷ ହେଇଯିବ, ଗୋଟେ ବର୍ଷ ଏତେ ହରେକୃଷ୍ଣ ଉତ୍ସବରେ ଆମେ ଥିଲୁ, ଆଉ ନିଆଳିରେ ଥିଲୁ, ପେପରରେ ଟିଭିରେ ସବୁ ପାଲ। ସେ ଲୋକ ନିଜେ ଇଣ୍ଟରଭ୍ୟୁ ଦେଇଗଲା, ଆଜ୍ଞା ମୋ ଛଅ ମାସ ହେଲା ମୋର ସବୁ ଅଙ୍ଗ ବନ୍ଦ, ଆଉ ମୁଁ ବହୁତ ବଡ଼ ଧନୀ ଲୋକ, ସବୁ ମେଡିକାଲ ଫେରିକି ଆସିଥିଲି, କିନ୍ତୁ ମୋତେ ଗୋଟେ ବିଶ୍ୱାସ ଥିଲା ମୁଁ ଜଗନ୍ନାଥଙ୍କୁ ଦର୍ଶନ କରେ, ପ୍ରଭୁ ହିଁ ଭଲ କରିଦେଇପାରିବ। ସେ ଇଣ୍ଟରଭ୍ୟୁ ଦେଇକି ଯାଇଥିଲା, ସବୁ ଟିଭି ପେପର ବାହାରିଲା। ଭଗବାନ ସର୍ବଶକ୍ତିମାନ, ଏ ଗୁଣ ଜୀବରେ ହେଇପାରିବନି। ସର୍ବଧନବାନ, ସର୍ବଶକ୍ତିମାନ, ସର୍ବଜ୍ଞାନବାନ ଭଗବାନ, ଆଜ୍ଞା ପାଠ ପଢ଼ିକି ପ୍ରବଚନ ଦେଇନାହାନ୍ତି, ମୁଁ ପାଠ ପଢ଼ିକି ମୁଁ ଭଗବାନ ଜଗତରେ ଯେତେ ଜଣ କହିଛନ୍ତି ତୁମେ ଯଦି ଭଗବାନ ହେଇଛ, ତୁମେ ଗୀତା ଭାଗବତ ରାମାୟଣ ବେଦକୁ ଛାଡ଼ି ଦିଅ, ଆଉ ପ୍ରବଚନ ଦେବେ? କେହି ଗୀତା କଥା କହିବନି, ଗୋଟେ ଶ୍ଳୋକ ବି ଗୀତାରୁ କହିବେନି, ଗୋଟେ ଶ୍ଳୋକ ଭାଗବତରୁ କହିବେନି, ରାମାୟଣ କହିବେନି, ବେଦରୁ କହିବେ, କୁହ କହିପାରିବ? ଭଗବାନ ଗୀତା ପ୍ରବଚନ ଦେଲା ବେଳେ କେଉଁଠି ଟ୍ୟୁସନ ପଢ଼ିକି ଆସି ଅର୍ଜୁନକୁ ଦେଇଥିଲେ? ନାହିଁ ଆଜ୍ଞା, ଭଗବାନ ସର୍ବଜ୍ଞାନବା, ସ୍ୱାଭାବିକ ଜ୍ଞାନ ପ୍ରଭୁଙ୍କର ଇଏ ଭଗବାନ। 64 ଦିନରେ ତାହେଲେ ଯଦି ଭଗବାନ ହେଇଥିଲେ ତାହେଲେ ଆପଣ କହିବେ ସେ କାହିଁ ସାନ୍ଦିପନି ମୁନିଙ୍କ ଗୃହକୁ ଗଲେ ପାଠ ପଢିବା ପାଇଁ? ଗୁରୁକୁଳକୁ ଗଲେ 64 ଦିନରେ, ଭଗବାନ କହିଲେ ମୁଁ ଯଦି ଗୁରୁକୁଳକୁ ନ ଯିବି କେହି ତ ଗୁରୁ ଗ୍ରହଣ କରିବେନି। ଯଦା ଆଚାର୍ଯ୍ୟ ଶ୍ରେଷ୍ଠ ତତଦେବ ଇତର ଜନା ସଜତ ପ୍ରମାଣଙ୍କୁ ତେ ଲୋକସ୍ତଦ ଅନୁବର୍ତ୍ତ। ଆରେ ମୁଁ ବଡ଼ ଲୋକ ହେଇକି ମୁଁ ଯଦି ଗୁରୁ ଗ୍ରହଣ ନ କରିବି କେହି ତ ଗୁରୁ ଗ୍ରହଣ କରିବେନି। 64 ଦିନରେ ଗଲେ 64 ବିଦ୍ୟା ଶିକ୍ଷା କଲେ, ଆଉ ଗୁରୁ ଯାହା ପଢ଼େଇ ନାହାନ୍ତି ସେ ପାଠକୁ ଗୁରୁଙ୍କୁ ଦେଖି ଆସେ। ଗୁରୁ ଜାଣନ୍ତି ଭଗବାନ କହିଲେ ପ୍ରଭୁ ଆପଣ କାହିଁକି ରୋଲ କରୁଛନ୍ତି? ଗୁରୁଙ୍କର ସାନ୍ଦିପନି ମୁନିଙ୍କର ପତ୍ନୀ କହିଲେ ଇଏ ଭଗବାନ ପା, ଇଏ କ'ଣ ପାଠ ପଢ଼ିବାକୁ ଆସିଛନ୍ତି, ଇଏ ଲୋକ ଶିକ୍ଷା ପାଇଁ ଆସିଛନ୍ତି, ତାଙ୍କୁ ଗୋଟେ ବର ମାଗ, ମୋ ପୁଅମାନେ ଯେଉଁ ମରିଯାଇଛନ୍ତି ତାଙ୍କୁ ଟିକେ ବଞ୍ଚେଇ ଦିଅନ୍ତୁ। ଭଗବାନ କହିଲେ ସାନ୍ଦିପନି ତୁମର କ'ଣ ଗୁରୁ ଦକ୍ଷିଣା ଦରକାର? ଆଜ୍ଞା ମୋର ମୃତ ପୁତ୍ରକୁ ଫେରେଇ ଦିଅନ୍ତୁ। ଚାଲ ଗୁରୁ ଦକ୍ଷିଣା ଦେବି, ଜମପୁରରୁ ପୁତ୍ର ପାଣି ଫେରେ, ଇଏ ହେଉଛନ୍ତି ଭଗବାନ ଆଜ୍ଞା। ସର୍ବଜ୍ଞାନମାନ ଆଉ ସର୍ବସୌନ୍ଦର୍ଯ୍ୟବାନ, ଭଗବାନଙ୍କର ଅଙ୍ଗ ବୈକଲ୍ୟ ନାହିଁ, ଆଖି କାରଣ କର୍ଣ୍ଣ ସବୁ ଜିନିଷ ତାଙ୍କର ପୂର୍ଣ୍ଣ। କେତେ ସୁନ୍ଦର ଭଗବାନ, କେବେ ବୃଦ୍ଧ ହୁଅନ୍ତି, କେତେ ସୁନ୍ଦର ଅବୟବ ଦେଖନ୍ତୁ। 11,000 ବର୍ଷ ରାମଚନ୍ଦ୍ର ମହାପ୍ରଭୁ ରହିଛନ୍ତି, ସେ 16 ବର୍ଷର ଯୁବକ ନା। ଭଗବାନ ଶ୍ରୀକୃଷ୍ଣ 125 ବର୍ଷ ଧରାଧାମ ରହିଛନ୍ତି, ସେ ଯୁବକ ନା ନା ଭଗବାନ ବୁଢା ହେଇଛନ୍ତି, କେହି ବୁଢା ଫଟୋ ଦେଖିବେ? ଆପଣ ଗୋଟେ ବୁଢା ଫଟୋ କୃଷ୍ଣଙ୍କର ଆଙ୍କିଲେ ଦେଖିବେ, ଆଙ୍କିପାରିବେ? ଆଙ୍କି ବି ପାରିବେ ନା, କାରଣ ସେ ତ ବୁଢା ହେଇନାହାନ୍ତି ନା, ଦେଖିନାହାନ୍ତି ସେ ଫଟୋଟାକୁ। ଭଗବାନ ବୃଦ୍ଧ ହୁଅନ୍ତି, ନବଯୌବନ, ସର୍ବସୌନ୍ଦର୍ଯ୍ୟବାନ ଆଉ ସର୍ବବୈରାଗ୍ୟବାନ, ଭଗବାନ ଭଳି ବୈରାଗୀ କେହି ନାହାନ୍ତି। ପ୍ରଭୁ ସବୁକିଛି, ରାମଚନ୍ଦ୍ର ମହାପ୍ରଭୁ ରାତି ପାଇଲେ ରାଜା ଭାବେ ଚାଲିଲେ, ଖାଲି ପାଦରେ, ଖାଲି ପାଦରେ ଚାଲିଲେ, କଠଉଟା ବି ପିନ୍ଧିକି ଯାଇଥିଲେ, ଭରତ କଠଉ ବି ନେଇ ପଳେଇ ଆସିଲା, ବଣରେ ବୁଲିଲେ ଖାଲି ପାଦରେ। ଆଜି ଭଗବାନଙ୍କୁ ତାକୁ ଆଜ୍ଞା ଖାଲି ପାଦରେ ଟିକେ ଖରାରେ ବୁଲେଇଲେ 1 କିଲୋମିଟର, ଆଜ୍ଞା ଏମିତି ଜୀବ ଭଗବାନ ହେଇପାରିବ ନା? ଏ ଶାସ୍ତ୍ର କୌଣସି କୌଣସି ପ୍ରମାଣ ନାହିଁ। ଭଗବାନଙ୍କର ଅବତାର ଭଗବାନ ହିଁ ନିଜେ ଆସନ୍ତି, କେଉଁ କେଉଁ ଯୁଗରେ ଆସନ୍ତି, କେମିତି ଆସନ୍ତି, ସବୁ ନିଜେ ରଚନା କରିଦିଆଯାଇଛି। ଆମେ ଏଥିରେ କଳିଗୋଡ଼ ଲାଗିବା ଦରକାର ନାହିଁ। ଏଇ ଏଇ ଅବସ୍ଥା ଆଜି ହେଇଛି ସନାତନ ଧର୍ମ ଭିତରେ, ଆଜି ଫାଟ ସୃଷ୍ଟି ହେଇଛି, ଏହାର ସୁଯୋଗ ନେଉଛନ୍ତି ଆଜି ବାହାର ଲୋକମାନେ, ଆଜି ଖ୍ରୀଷ୍ଟିଆନ ମାନେ। ଆମ ଭିତରେ ଯେତେବେଳେ ମତଭେଦ ହେଲା, ତାଙ୍କ ଭିତରେ ମତଭେଦ ଅଛି, କିନ୍ତୁ ଭଗବାନଙ୍କୁ ନେଇକି ନୁହେଁ, ଶାସ୍ତ୍ରକୁ ନେଇକି ନୁହେଁ। ତାଙ୍କର ମାନିବେ ଆଲ୍ଲାହ ହେଉଛନ୍ତି ଆମର ଭଗବାନ, ସେ କହିବେ ଯୀଶୁ ଆମର ଭଗବାନ, ବାଇବେଲ ଆମର ଶାସ୍ତ୍ର, କୋରାନ ଆମର ଶାସ୍ତ୍ର, ଭଗବାନଙ୍କୁ ନେଇକି ତାଙ୍କ ଭିତରେ ଫାଇଟିଂ ନାହିଁ, କି ଶାସ୍ତ୍ରକୁ ନେଇକି ଫାଇଟିଂ। ଆମ ହିନ୍ଦୁ ଧର୍ମରେ ଏଇଟା ହେଇଗଲା, ତାର ସୁଯୋଗ ସେମାନେ ନେଉଛନ୍ତି, ଯେତେବେଳେ ଆଙ୍କ ଭିତରେ ଫାଟ ଅଛି, ଯେଉଁଠି ଫାଟ ଅଛି ସେଠି ପଶିବାକୁ ସୁବିଧା। ଦେଖନ୍ତୁ 1,00,000 ଟଙ୍କା ଆଣୁଛନ୍ତି, 1,00,000 ଟଙ୍କା ଇସ୍କନ କ'ଣ କରୁଛି ଆପଣ ଶୁଣନ୍ତୁ, ଆମେ ଯାଉଛୁ ତାଙ୍କୁ ଧରିକି ଆଣୁଛୁ ଆମ ହିନ୍ଦୁ ସମାଜ ସଂସ୍କୃତିକୁ, ଯେଉଁମାନେ ଖ୍ରୀଷ୍ଟିଆନ ମୁସଲମାନ ତାଙ୍କୁ ଆମେ ଧରିକି ଆଣୁଛୁ, ଏ ଜୀବର ଧର୍ମ ହେଲା ତୁମେ ଭଗବାନଙ୍କର ଶରଣ ଯାଅ, ତୁମେ ଗୋମାଂସ ଛାଡ, ତୁମେ ବୈଷ୍ଣବ ହୁଅ, ଭଗବାନଙ୍କ ଆମ ଜଗନ୍ନାଥଙ୍କ ନାମ କର, ଆମେ ଏଇଆ କରୁଛୁ। କିନ୍ତୁ ଆମ ଫାଟ ଦେଖିକି, ହିନ୍ଦୁ ଧର୍ମର ଫାଟ ଦେଖି ସେମାନେ ଲକ୍ଷ ଲକ୍ଷ ଟଙ୍କା ଗରିବ ଲୋକ ନାଁରେ ରୋଜଗାର କରୁଛନ୍ତି, ଲକ୍ଷ ଲକ୍ଷ ଟଙ୍କା ଆଜ୍ଞା, ଏଠୁ ଫଟୋ ନେଇଯାଉଛନ୍ତି କୋରାପୁଟ ଫୁଲବାଣୀରୁ କନ୍ଧ ଝିଅମାନଙ୍କର ଫଟୋ, ଏମାନେ ଗରିବ ଲୋକ ବାହା ହେଇପାରୁନାହାନ୍ତି, ସବୁ ଯାଇ ତାଙ୍କ ଚର୍ଚ୍ଚ ମାନଙ୍କରେ ଆଲାଉନ୍ସ କରିଦେଉଛନ୍ତି। ଯେଉଁ ସ୍ଲଟର ହାଉସ୍ ଅଛି, ବଡ଼ ବଡ଼ ଧନୀ ଲୋକମାନେ ଅଛନ୍ତି, ଯେଉଁ ଗୋରୁ ମାରୁଛନ୍ତି, ଯେଉଁମାନେ ବହୁତ ପଇସାବାଲା, ତାଙ୍କୁ ତ ଟଙ୍କା ଆଣୁଛନ୍ତି। କ'ଣ କରୁଛନ୍ତି ନା, ଏମାନଙ୍କୁ ସାହାଯ୍ୟ କରୁଛୁ, ଏମାନଙ୍କୁ ଆମେ ଖ୍ରୀଷ୍ଟିଆନ କରୁଛୁ, ଆଉ ହିନ୍ଦୁ ଲୋକମାନଙ୍କୁ ସବୁ ପରସେଣ୍ଟେଜ ଦେଇକି ଯାଆନ୍ତି। ଦେଖିବେ କୋରାପୁଟ ଫୁଲବାଣୀର କ'ଣ ଅବସ୍ଥା, କାହିଁକି ନା ସାଧୁ ସେ ଦେଖିଲେ ଆମ ହିନ୍ଦୁ ଧର୍ମ ଭିତରେ ଫାଟ ଅଛି। ସରଳ ଲୋକ ସେମାନେ କ'ଣ ଜାଣିଛନ୍ତି, ଆମେ ଯଦି କହିବା ଆମର ଜଗନ୍ନାଥ ଭଗବାନ ମନ୍ତ୍ର ମହାମନ୍ତ୍ର ସମସ୍ତେ ଜପ କରନ୍ତୁ, ଯିଏ ଯାହା ଗୁରୁ ଗ୍ରହଣ କରିଛନ୍ତି କରନ୍ତୁ, ଆମେ ସମସ୍ତେ ଗୁରୁ ହୁଅନ୍ତୁ, କିଛି ଅସୁବିଧା ନାହିଁ। ଚୈତନ୍ୟ ମହାପ୍ରଭୁ ଯେତେବେଳେ ଗୁରୁ ହେବା କଥା କହିଲେ, ସେ ଜଣଙ୍କୁ କହିଯାନ୍ତି ଗୁରୁ ହେବା ପାଇଁ, ମହାପ୍ରଭୁ କହିଲେ ଯାର ଦେଖ ତାରେ ବୋଲ କୃଷ୍ଣ ଉପଦେଶ, ଆମର ଆଜ୍ଞା ଗୁରୁ ହୟା ତାର ଦେଶ, ମୁଁ ଆଜ୍ଞା ଦଉଛି ସମସ୍ତେ ଗୁରୁ ହ, କିନ୍ତୁ ସମସ୍ତେ କୃଷ୍ଣ ଉପଦେଶ କର। ଆମେ ମନେ କରୁନ ଜଣେ ଗୁରୁ ହବ ନାହିଁ, ଆପଣ ଗୁରୁର ଯୋଗ୍ୟତା ଲାଭ କରନ୍ତୁ, ଭଗବାନ ଯାହା କହିଛନ୍ତି ଆପଣ ପ୍ରଚାର କରନ୍ତୁ, ସନାତନ ଗୀତା ଭାଗବତ ପ୍ରଚାର କରନ୍ତୁ, ମହାମନ୍ତ୍ର ପ୍ରଚାର କରନ୍ତୁ, ଆପଣଙ୍କର ଲକ୍ଷ୍ୟ ଚାଲ ହୁଅନ୍ତୁ, ଆମର ଅସୁବିଧା କ'ଣ, ଆମେ ଖୁସି ହବ ଆମର ଭାଇ ହେଲେ ହବ। କିନ୍ତୁ ଆମ ଭିତରେ ଯେଉଁ ସାଧୁ ସମାଜ ଭିତରେ ସାଧୁଙ୍କର ଲିଡର ମାନଙ୍କ ଭିତରେ ଯେଉଁ ଫାଟଟା ସୃଷ୍ଟି ହେଇଗଲା, ନାମକୁ ନେଇ, ଶାସ୍ତ୍ରକୁ ନେଇ, ଭଗବାନଙ୍କୁ ନେଇ, ଏଇ ଫାଟର ସୁଯୋଗ ସେମାନେ ପଶିଲେ, ଦେଖନ୍ତୁ ସେମାନେ କ'ଣ କରିବେ। ବର୍ତ୍ତମାନ ଜଗତସିଂହପୁରରେ ଗୋଟେ ବ୍ରାହ୍ମଣ ଗାଁ ପୁରା ଖ୍ରୀଷ୍ଟିଆନ ପଶିଲେ, ବର୍ତ୍ତମାନ ପଇସା ପକାଉଛନ୍ତି, ପଇସା ଲକ୍ଷ ଲକ୍ଷ ଟଙ୍କା ପକାଉଛନ୍ତି, ଚାକିରି ଦେଉଛନ୍ତି ଲୋକ ବଦଳିଲେ, ଆପଣ ବ୍ରାହ୍ମଣ କଥା କହୁଛନ୍ତି, ସେ ଗୋମାଂସ ଖାଇଲେ କ'ଣ କହିବେ, କାହିଁକି ଅବସ୍ଥା ଆସୁଛି ଆମର ଭେଦ ଦେଖିକି ଆଜ୍ଞା। ସେମାନେ ମାନିନେବେ, ସେମାନେ ତାଙ୍କର ତ କୋରାନ ଭିତରେ ଫାଟ ନାହିଁ, ତାଙ୍କର ଅଲଗା ଭାଗ ଭାଗ ଅଛନ୍ତି, କିନ୍ତୁ ସେମାନେ କୋରାନକୁ ମାନୁଛନ୍ତି, ଆଲ୍ଲାଙ୍କୁ ମାନୁଛନ୍ତି ନା। ଆମେ ଭଗବାନ, ଆମର ଗୋଟିଏ ଶାସ୍ତ୍ର ଭଗବତ ଗୀତା। ବିଶ୍ୱରେ ଆପଣ ଆମେରିକା ଯାଆନ୍ତୁ ପଚାରିବେ, ଯଦି ପଚାରିବେ ଗୋଟେ ଖ୍ରୀଷ୍ଟିଆନ ଲୋକକୁ ହିନ୍ଦୁ ଲୋକଙ୍କର ଧର୍ମଶାସ୍ତ୍ର କ'ଣ, ସେ ଗୋଟିଏ ଉତ୍ତର ଦେବ, ଭଗବତ ଗୀତା। ଯାଆନ୍ତୁ ବିଶ୍ୱରେ ମୁସଲମାନଙ୍କୁ ପଚାରନ୍ତୁ, ଯାହାକୁ ସେ କହିବେ ଭଗବତ ଗୀତା ହେଉଛି ତାଙ୍କ ଧର୍ମଶାସ୍ତ୍ର। ଯେ ଆମେ ଗୀତାକୁ ନେଇକି ଲୋକ ଦଶ ପ୍ରକାର ବ୍ୟାଖ୍ୟା କରିବେ, ଆମ ଭିତରେ ସେ କୃଷ୍ଣ ନାହାନ୍ତି, କିଏ ଗୀତାକୁ ବ୍ୟାଖ୍ୟା କଲାଣି ପଞ୍ଚପାଣ୍ଡବ ନଥିଲେ, ପଞ୍ଚପାଣ୍ଡବ ହେଉଛି ପାଞ୍ଚଟା ଇନ୍ଦ୍ରିୟ, ଏ ଶରୀର ହେଉଛି ଧର୍ମକ୍ଷେତ୍ର, ଏ ଶରୀର ହେଉଛି କୁରୁକ୍ଷେତ୍ର, ଆମ ଭିତରେ ଏମିତି ତିଆରି କରିଦିଆଗଲା। ଆମର ହିନ୍ଦୁ ଧର୍ମର ଲୋକମାନେ ହିନ୍ଦୁ ଧର୍ମକୁ ସଙ୍କୋଚ କରୁଛନ୍ତି, ସନ୍ଦେହ କରୁଛନ୍ତି, ଆଉ ବାହାର ଲୋକ କଥା କ'ଣ ଆମେ କହିବେ ଆଜ୍ଞା। ହଁ ଗୁରୁ ଦେଖନ୍ତୁ ଆଜ୍ଞା, ଭଗବାନ ସମସ୍ତଙ୍କର କଲ୍ୟାଣ କରିବା ପାଇଁ ଆସିଥିଲେ, ସେ ତ ମିଳେଚ୍ଛ ରାଜ୍ୟରେ ସେ ଆସିଥିଲେ, ସେଥିପାଇଁ ଯୀଶୁଖ୍ରୀଷ୍ଟ କହିନାହାନ୍ତି ମୁଁ ଭଗବାନ ବୋଲି, ଯୀଶୁଖ୍ରୀଷ୍ଟଙ୍କର ବାଣୀ କ'ଣ ଜାଣିଛନ୍ତି, ଆଇ ଆମ୍ ଦି ସନ୍ ଅଫ୍ ଗଡ୍। ଭଗବାନ ଶ୍ରୀକୃଷ୍ଣଙ୍କ ଛଡ଼ା କୌଣସି ଧର୍ମଶାସ୍ତ୍ରରେ କେହି କହିନାହାନ୍ତି ମୁଁ ଭଗବାନ ବୋଲି, ଯୀଶୁ କହିଛନ୍ତି ଆଇ ଆମ୍ ଦି ସନ୍ ଅଫ୍ ଗଡ୍, ମୁଁ ଭଗବାନଙ୍କର ସନ୍ତାନ। ଆମେ ବାଡ଼େଇ କହିକି ଆସୁଛୁ ଖ୍ରୀଷ୍ଟିଆନ ମାନଙ୍କ ଆଗରେ, ଆସନ୍ତୁ ଦେଖିବା କହିବା, ଚାଲନ୍ତୁ ମୁଁ ତ ଏଠି ଆପଣଙ୍କୁ ଭକ୍ତିର ପ୍ରବଚନ ଦେଉଛି, ଚାଲନ୍ତୁ ଫୁଲବାଣୀ ଶୁଣିବା ଆମ ପ୍ରବଚନ। ଆମେ ଡରୁ ନା ଆଜ୍ଞା, ଆପଣ ଭାବନ୍ତୁ ନା ଆମେ ଡରିଯିବୁ ନା, ସତ୍ୟ ସତ୍ୟ କେହି ଆମକୁ ଗ୍ରହଣ ନ କରନ୍ତୁ, ଆମେ ଖ୍ରୀଷ୍ଟିଆନ ମାନଙ୍କ ଆଗରେ ବାଡ଼େଇ କହିକି ଆସୁଛୁ। ଯୀଶୁ କହିଛନ୍ତି ତୁମେ ତାଙ୍କୁ ଭଗବାନ ବୋଲି କହ, ଯୀଶୁ କହିଛନ୍ତି ଭଗବାନ, ଯୀଶୁ ଯଦି ଭଗବାନଙ୍କର ସନ୍ତାନ, ଆଉ ଇଏ ମହମ୍ମଦ କ'ଣ କହିଛନ୍ତି, ମୁଁ ଧର୍ମ ପ୍ରଚାରକ, ଆଇ ଆମ୍ ଏ ପ୍ରିଚର, ମୁଁ ଧର୍ମ ପ୍ରଚାରକ, ତାହେଲେ ଭଗବାନ କିଏ? ଯଦି ସରକାର କହୁଛି ହିନ୍ଦୁ ମୁସଲମାନ ଖ୍ରୀଷ୍ଟିଆନ ଆମେ ଭାଇ ଭାଇ, ଭାଇ ଭାଇ ହେଲେ ବାପା ଆମର ଏକ ହେଇଥିବେ, ଯଦି ଆମର ଆଉ ଗୋଟେ ଭାଇ କହିଲାଣି ଆମର ମୋର ବାପା ଅଛନ୍ତି, ଯୀଶୁ କହୁଛନ୍ତି ମୋର ବାପା ଅଛନ୍ତି, ମହମ୍ମଦ କହୁଛନ୍ତି ମୋର ବାପା ଅଛନ୍ତି, ତାହେଲେ ବାପା କିଏ? ଦେଖ କୋଉ ଶାସ୍ତ୍ରରେ ବାପା କୋଉଠି ଅଛି, ତୁମ ଧର୍ମଶାସ୍ତ୍ର ଖେଳାଅ, ଆମ ଧର୍ମଶାସ୍ତ୍ର ଖେଳାଅ। ଭଗବାନ ଭଗବତ ଗୀତାରେ କହୁଛନ୍ତି, ପିତାମସ୍ୟ ଜଗତ ମାତା ଧାତା ପିତାମହଂ ବେଦ୍ୟମ ପବିତ୍ର ଓଂକାରମ ରୁକ୍ଷାମ ଯଦୁରେବଚ, ଏ କଥା ବିଶ୍ୱରେ କେହି କହିନାହାନ୍ତି। ପିତା ଅହମ୍ ଅସ୍ୟ ଜଗତ, ମୁଁ ଏ ଜଗତର ପିତା। ଅର୍ଜୁନ ପଚାରନ୍ତି ଆପଣ ଯଦି ପିତା ହେଲେ ମା କି, ମା ହେଲେ ତ ଜଗତ କିଏ, ନାଇଁ ମୁଁ ମାତା। ପିତା ଆପଣ ମାତା ଆପଣ, ଜଗତକୁ ପୋଷୁଛି କିଏ? ପିତା ମାତା ଯଦି ଆପଣ ଏକାକି ହେଲେ, ଗୋଟେ ସନ୍ତାନ ଜନ୍ମ ହେଲା, ପୋଷିବ କିଏ? ମୁଁ ଧାତା। ଆଚ୍ଛା ପିତାମହ, ଏ ଜଗତର ପିତାମହ କିଏ? ତେଣୁ ଆପଣଙ୍କର ବାପା କିଏ ଥିବ? ନାଇଁ ନାଇଁ ପିତାମହ। ଲୋକମାନେ କୁହନ୍ତି ଜଗତର ବେଦରୁ ଜଗତର ସୃଷ୍ଟି ହେଇଛି, ଲୋକମାନେ ତ କୁହନ୍ତି ଓଂ ରୁ ଆସିଛି, ପ୍ରଣବ ରୁ ଆସିଛି। ବେଦ୍ୟମ ତୁମେ ଜାଣ, ପବିତ୍ର ଓଂକାର ଅହମ। ଆଜି ଓଂକାର ତ ରୁକ୍ସାମ ଯଦୁବେଦ ରୁ ଆସିଛି। ଇଏ ଟୀକା କରୁଛନ୍ତି ସ୍ୱାମୀପାଦ, ମୋର ମୋର ଗଳ୍ପ ନୁହେଁ, ସ୍ୱାମୀପାଦଙ୍କର ଇଏ ଭାଗବତ ସ୍ୱାମୀପାଦଙ୍କର। ଏ ଓଡ଼ିଶାର ଲୋକ ସମଗ୍ର ବିଶ୍ୱ ଆଜି ମାନୁଛନ୍ତି ତାଙ୍କର ଭାଗବତ। କିଏ ଅଛ ପଣ୍ଡିତ, ଆସ ତାଙ୍କର କଥା କାଟ, ଆସ ବିଶ୍ୱରେ କେତେ ପଣ୍ଡିତ ଅଛ। ସେ ଯେଉଁ ସଂସ୍କୃତ ଲେଖିଛନ୍ତି ତୁମେ ତାକୁ କାଟିଦିଅ, ଅର୍ଥଟାକୁ ବଦଳେଇ ଦିଅ, ତାର ମାନୁ କେହି ନାହିଁ। ଭଗବାନ ବା ଜଗନ୍ନାଥ ତାଙ୍କର ଟୀକାକୁ ଧରିଥିଲେ, ଜାଣିଛନ୍ତି? ଯେତେବେଳେ ଶ୍ରୀଧର ସ୍ୱାମୀ ଭାଗବତ ଲେଖିସାରିଲେ, ଆଉ ଜଣେ ପଣ୍ଡିତ ଲେଖିଲେ, ସିଏ ଭାଗବତ ଲେଖିଲେ, ସିଏ ଲେଖିକି କହିଲେ ଶ୍ରୀଧର ସ୍ୱାମୀ ଭୁଲ ଲେଖିଛନ୍ତି। ଆମ ରାଜା ମାନିଲେ, ରାଜା ତ ସଂସ୍କୃତ ପଢ଼ିନାହାନ୍ତି, କହିଲେ ମୁଁ ତ ସଂସ୍କୃତ ପଢ଼ିନି, ସମସ୍ତେ ତ ଶ୍ରୀଧର ସ୍ୱାମୀଙ୍କ ଟୀକାକୁ ମାନୁଛୁ, ତୁମେ କ'ଣ ଏମିତି କଥା କହିଲଣି? ତାଙ୍କ ଜଗନ୍ନାଥ ବିଚାର କରିବେ, ଚାଲ। କହିଲେ ଦୁଇଟା ଭାଗବତକୁ ରଖାଗଲା। ଗଜପତି ପ୍ରାର୍ଥନା କଲେ, ପ୍ରଭୁ ଭାଗବତ ହେଉଛନ୍ତି ଗ୍ରନ୍ଥ ଶିରୋମଣି, ଆପଣଙ୍କର ଅବତାର, ଯେଉଁଥିରେ ଆପଣ ପ୍ରକାଶ ହେଇଥିବେ ଯାହା ଭାଗବତରେ, ଆପଣ ସେଇଟାକୁ କୋଳରେ ଧରିବେ। ଦରବାର କବାଟ କବାଟ ବନ୍ଦ ହେଲା। ଜଗନ୍ନାଥ ଶ୍ରୀଧର ସ୍ୱାମୀଙ୍କର ଯେଉଁ କାନ୍ଧର ଜଗନ୍ନାଥ କାନ୍ଧରେ ଧରିଛନ୍ତି, ଆଉ ସେ ପଣ୍ଡିତର ଭାଗବତକୁ ଲାତ ମାରିକି ଫୁକେଇଛି। ଆଉ ସେଇଥିପାଇଁ ଜଗନ୍ନାଥ ଦାସ ପ୍ରଥମେ ଯେତେବେଳେ ଭାଗବତରେ ରଚନା କଲେ, ପ୍ରଥମେ କ'ଣ ଲେଖିଲେ? ନମଇ ନୃସିଂହ ଚରଣ ଅନାଦି ପରମ କାରଣ। ଇଏ ଭାଗବତର ମୂଳ ଶ୍ଳୋକ ନୁହେଁ, ଇଏ ଶ୍ରୀଧର ସ୍ୱାମୀଙ୍କର ଟୀକା। ସେ ଶ୍ରୀଧର ସ୍ୱାମୀଙ୍କ ଟୀକାରେ ଲେଖିଛନ୍ତି ନା ଭାଗବତର ମୂଳ ଶ୍ଳୋକ, ଜନ୍ମ ଦଶ୍ୟ ଯତ ଅନୟାଦିତର ଚାର୍ଥିଷୁ ଅଭିଜ୍ଞସ୍ୱରା। ଆଜ୍ଞା, କୌଣସି ଶାସ୍ତ୍ରରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ମୁଁ ଜଗତର ପିତା, ମୁଁ ଜଗତର ମାତା, ମୁଁ ଧାତା, ମୁଁ ବେଦ, ରୁକ୍ ସାମ ଯଦୁରେ ବଚ। ଆଉ ଇଏ କି କହିବ? ସନାତନ ଧର୍ମଟା ଆମର ନା? ନହେଲେ ଆଜ୍ଞା, ଆପଣ ଆପଣ ଏତିକି ପ୍ରଶ୍ନ, ଏତେ ଲୋକ ଆସିକି ପାଞ୍ଚଟା ପ୍ରଶ୍ନ ପଚାରିଛନ୍ତି, ଆପଣ ବିଦେଶକୁ ଯାଆନ୍ତୁ, ରାତିରେ ଶୋଇବାକୁ ଦେବେନି ଆପଣ। ଲକ୍ଷ ଲକ୍ଷ ପ୍ରଶ୍ନ ସେମାନେ ପ୍ରଭୁପାଦଙ୍କୁ ପଚାରିଛନ୍ତି, ପ୍ରଭୁପାଦ ସବୁ ଗୀତା ଭାଗବତ ତାଙ୍କୁ ପରାସ୍ତ କଲେ। ଦଶ ବର୍ଷ ଏ 12 ବର୍ଷ ଭିତରେ 10,000 ବିଦେଶକୁ ଧରିକି ପ୍ରଭୁପାଦ ଆସିଲେ, 10,000 ମେଳେଛଙ୍କୁ ବୈଷ୍ଣବ କରାଇଦେଲେ। ସେମାନେ କ'ଣ ପ୍ରଶ୍ନ ପଚାରିଛନ୍ତି? 12 ଏଇଭଳିଆ ବହି ଅଛି ଖାଲି ପ୍ରଶ୍ନ ଉତ୍ତର, 12 ଭଲ୍ୟୁମ୍, ଏ ସରି 27 ଭଲ୍ୟୁମ୍ ପ୍ରଶ୍ନ ଉତ୍ତର। ବିଶ୍ୱରେ ଯେତେ ପ୍ରଶ୍ନ ପଚାରି ଦେଇଛନ୍ତି, ସବୁ ଧର୍ମ ବିଷୟରେ, ଗୁରୁଙ୍କ ବିଷୟରେ ସବୁ ପଚାରିଛନ୍ତି, ପ୍ରଭୁପାଦ ସବୁ ଉତ୍ତର ଦେଇଛନ୍ତି ଗୀତା ଭାଗବତ। ସେଥିପାଇଁ ସେ ଗ୍ରହଣ କଲେ ନା? ଆମର ଅସୁବିଧା କ'ଣ ହେଉଛି? ଆମର ଗୀତା ଭାଗବତ ହିସାବରେ ଆମର ସବୁ ମତଭେଦ ହେଇଯାଉଛି ସାଧୁମାନଙ୍କ, ଲୋକମାନଙ୍କ ସନ୍ଦେହ ଆସୁଛି ଫାଟ ତିଆରି। ତେଣୁ ଭଗବାନ ଯାହା କହିଛନ୍ତି ଆମେ ମାନିଲେ ଆମର କଲ୍ୟାଣ ହବ। ଆଜ୍ଞା, ଆମେ ଆସିନୁ, ଆମେ ଆମର ମତ ସ୍ଥାପନ କରିବା ପାଇଁ ଆସିନୁ, ପ୍ରଭୁ ଯାହା କହିଛନ୍ତି ଭାଗବତରେ ଆପଣ ସେଇଟା ଶୁଣନ୍ତୁ। ଭାଗବତ ରଚନା କଲେ ବ୍ୟାସଦେବ, ସେ କ'ଣ କହିଥିଲେ? କେବଳ ବୈଷ୍ଣବମାନେ ପଢ଼ିବେ, ଏଠି ଲେଖା ହେଇଛି ନା? ଆମେ ଏଥିରେ ସମୟ ଲାଭ କ'ଣ ହବ? ଏଥିରେ ସମୟ ନଷ୍ଟ ହେଇଯିବ, ଖାଲି ଅହଙ୍କାରଟା ଶେଷକୁ ରହିବ, ପ୍ରଭୁଙ୍କର ନାମ ହବ। ସିଏ ଯଦି କହିବ ମୁଁ ଏଇ ଗୁରୁଦେବଙ୍କର ଚେଲା, ସିଏ କହିବ ମୁଁ ଏଇ ଗୁରୁଦେବ, ଭାଇ ତୁମେ କାହାର ଚେଲା ହୁଅ, କିନ୍ତୁ ଭଗବାନଙ୍କର ଭକ୍ତ କି? ଭଗବାନଙ୍କୁ ଡାକୁଛ କି? ତୁମେ ତ ଭଗବାନଙ୍କ ନିକଟକୁ ଯିବ ନା, ପ୍ରଭୁଙ୍କ ସହିତ ସମ୍ବନ୍ଧ ରଖିଛ କି? ପରସ୍ପର ଭିତରେ ମାଡ଼ ଗୋଳ ଲାଗି ସମୟ ନଷ୍ଟ କରି କ'ଣ ଲାଭ ଅଛି? ପ୍ରଭୁ ଯାହା ଆଦେଶ ଦେଇଛନ୍ତି କଳିଯୁଗର ନାମ କରିକି ଚାଲ, ଆଉ କିଛି ଉପାୟ। ଏବଂ ଆଉ ଗୋଟେ ପ୍ରଶ୍ନ ପଚାରିଛନ୍ତି, ଶେଷ ପ୍ରଶ୍ନ, ଜଣେ ଗୃହସ୍ଥ 10ମ ସଂସ୍କାର ବ୍ରତ ଗ୍ରହଣ କଲେ, ତାର ଜୀବିତା ସ୍ତ୍ରୀକୁ ସିନ୍ଦୁର ପୋଛି ଶଙ୍କା ଭାଙ୍ଗି ଦେଇ ବିଧବା ସଜାଇବା କ'ଣ ଶାସ୍ତ୍ର ନିର୍ଦ୍ଦେଶ କି? ଯଦି ହଁ, ତେବେ କାହିଁକି? 10ମ ସଂସ୍କାର ମାନେ ଆମର ଯୋଉ ବାବାଜୀ ହୁଅନ୍ତି, ନାଇଁ ନା ବିଧବା ହେବ ତାଙ୍କି ଆମ କୌଣସି ଶାସ୍ତ୍ର ନାହିଁ ନା, ଏମିତି ଲେଖା, ଏମିତି ଶାସ୍ତ୍ର ନାହିଁ। ସନ୍ନ୍ୟାସୀ ନେଲେ ଯେ ଜଣେ ସନ୍ନ୍ୟାସୀ କଥା ଯଦି କହୁଥିବେ ବି, ଏସବୁ ଜିନିଷ ନାହିଁ ଯେ ସ୍ତ୍ରୀକୁ କହିବେ ତୁ ସିନ୍ଦୁର ପୋଛିଦେ, ତୁ ବିଧବା, ମୁଁ ବୈଷ୍ଣବ ହେବି। ଓଡ଼ିଶାରେ ଆଜ୍ଞା ବହୁତ ଲୋକ ମତ ଅଛି, ଓଡ଼ିଶାରେ ପ୍ରଚାର କରିବା ବହୁତ କଷ୍ଟ, କାରଣ ଲୋକମାନେ ଲୋକ ମତରେ ଭାସି ଯାଇଛନ୍ତି, ବହୁତ ଶାସ୍ତ୍ର ମତକୁ ଲୋକମାନେ ଜାଣନ୍ତି ନା, କାହିଁକି ନା ତତ୍ତ୍ୱ ପ୍ରବଚନ କୋଠି ହଉନି ନା, ଲୋକମାନେ ଶାସ୍ତ୍ରରେ ଆମେ ଆସିଲୁ, ଆମେ ଆପଣ ଆମ ଉପରେ ବିଶ୍ୱାସ କରିଥିଲେ। ମୁଁ ଯଦି ଆପଣଙ୍କୁ ବର୍ତ୍ତମାନ ମିଛ କଥା କହିବି, ଆପଣ କହିବେ ହଁ ବାବା ଯାହା କହିଲେ ଠିକ୍ କଥା, ବିଶ୍ୱାସରେ ବିଶ୍ୱ ଭଳିଆ ନା ଆପଣ ଗ୍ରହଣ। ହଁ ହଁ, ମହାପ୍ରଭୁଙ୍କର ଆହୁରି ଆଗରେ, ହଁ ଚୈତନ୍ୟ ମହାପ୍ରଭୁ କ'ଣ କହିଲେ ଭାଗବତ ଜାଣିଛନ୍ତି? ବଲ୍ଲଭାଚାର୍ଯ୍ୟ ଯୋଉ ପୃଷ୍ଟି ମାର୍ଗର ବଲ୍ଲଭାଚାର୍ଯ୍ୟ ଅଛନ୍ତି, ସେ ଭାଗବତ ଟୀକା ଲେଖିକି ଆଣିଲେ, ଚୈତନ୍ୟ ମହାପ୍ରଭୁ ଦେଖେଇଲେ ପୁରୀରେ, ଆଜ୍ଞା ମୁଁ ଭାଗବତର ସବୁ ଅର୍ଥ ଲେଖିଛି, ଏତେ ବଡ଼ ପଣ୍ଡିତ, ସବୁ କୃଷ୍ଣ ନାମ ଅଛି, ସେ ଯେତେ ଥର ଆଣିଲେ ମହାପ୍ରଭୁଙ୍କ ନାମ ପଢ଼ିନି। କାହିଁକି ପଢ଼ୁନାହାନ୍ତି? ଆଜ୍ଞା ମୁଁ କୃଷ୍ଣ ନାମ, ଆପଣ ତ ନାମକୁ ଭଲ ପାଆନ୍ତି, ମୁଁ କୃଷ୍ଣ ନାମରେ ଲେଖିଛି। ମହାପ୍ରଭୁ କହିଲେ ନା ସ୍ୱାମୀ ଯାଇ ନାହିଁ ମାନି ବେଶିଆ ତାରେ ଗଣି। ସ୍ୱାମୀ ଶ୍ରୀଧର ସ୍ୱାମୀଙ୍କୁ ଯିଏ ନ ମାନିବ ମୁଁ ତାକୁ ବେଶିଆ ବୋଲି ମନେକରେ। ଶ୍ରୀଧର ସ୍ୱାମୀଙ୍କୁ ନ ମାନିଲେ ଶ୍ରୀଧର ସ୍ୱାମୀ ଯେତେ ଜଣ ଟୀକା ଲେଖିଛନ୍ତି ଆଗେ ଶ୍ରୀଧର ସ୍ୱାମୀଙ୍କୁ ପ୍ରଣାମ କରିବେ। ଭାଗବତ ଆପଣଙ୍କ ଦ୍ୱାରା ପ୍ରକଟ ହେଇଛନ୍ତି ଆଉ ଆମ ଗୋସ୍ୱାମୀ ମାନେ ଯେଉଁ ଲେଖିଛନ୍ତି ଷୋଡ ଗୋସ୍ୱାମୀ ସେ ଲେଖିବେ ନା ଇତି ସ୍ୱାମୀ ଚରଣା। ଶ୍ରୀ ଶ୍ରୀଧର ସ୍ୱାମୀଙ୍କର ଜନ୍ମସ୍ଥାନ ଆପଣଙ୍କ ଘର ପାଖରେ ଆଜ୍ଞା ମନେ ରଖନ୍ତୁ। ଆପଣ ବାଲେଶ୍ୱର ଯୋଉ ରେମୁଣା ଅଛନ୍ତି କ୍ଷୀରଚୋରା ଗୋପୀନାଥ ଗୁପ୍ତ ବୃନ୍ଦାବନ ତାଙ୍କ ଘର ପାଖରେ ହେଉଛନ୍ତି ମରେଇ ଗାଁ ବୋଲି ଗୋଟେ ସ୍ଥାନ ଅଛି। ମରେଇ ଗାଁ ହେଉଛି ଶ୍ରୀଧର ସ୍ୱାମୀଙ୍କର ଜନ୍ମସ୍ଥାନ। ଆଉ ସେ ଭାଗବତ କୋଉଠି ରଚନା କରିଥିଲେ ଆପଣ ରଚନା ସ୍ଥାନ ଅଛନ୍ତି ଯଦି ଯାଆନ୍ତି କେବେ କପିଳାସ କପିଳାସରେ ଯେଉଁଠି ଭାଗବତ ନୃସିଂହଦେବ ତାଙ୍କୁ ସାକ୍ଷାତ ଦର୍ଶନ ଦେଇକି ଲେଖୁଥିଲେ ସେଇଠି ସେ ଜାଗା ଅଛନ୍ତି ଆଜି ବି ଅଛ। ସେ ଭାଗବତର ପ୍ରଥମ ଅର୍ଥ ଗୁଡ଼ିକ କହିଲେ ଟୀକା ମାନେ ଅର୍ଥ ମହାର ବିଦ୍ୱାନ ପ୍ରଭୁ ତ ଜ୍ଞାନ ଦେବେ ପ୍ରଭୁ ଲେଖିଲେ ଆଉ କିଏ ଲେଖିବ। ଶେଷରେ ସେ ଲେଖିଛନ୍ତି ଭାଗବତ ଶେଷରେ ପ୍ରଣାମ କରୁଛନ୍ତି ମୋ ଭଳିଆ ମନ୍ଦ ବୁଦ୍ଧି ଆଉ ଭାଗବତ କେଉଁଠି ପ୍ରଭୁ ନୃସିଂହଦେବ ସବୁ ମୋତେ ଲେଖିଛନ୍ତି ଆଉ ମୁଁ ଗୋଟେ ଅସ୍ତ୍ର ଭଳି ଲେଖିଛି ମୋର କିଛି ଯୋଗ୍ୟତା ସିଏ ଅର୍ଥ କରିଛନ୍ତି ନା ତାଙ୍କ ଅର୍ଥକୁ ସମସ୍ତେ ଗ୍ରହଣ କରୁ ବିଶ୍ୱରେ ସମସ୍ତେ ଗ୍ରହଣ କରୁଛନ୍ତି। ସିଏ ଯେଉଁ ବ୍ୟାକରଣ କରିଛନ୍ତି ସେ ବ୍ୟାକରଣ ବର୍ତ୍ତମାନ ଲୋକ ବୁଝିବା ବି କଷ୍ଟ। ତେଣୁ ଆପଣମାନଙ୍କୁ ଅନୁରୋଧ ଏ ଯୁକ୍ତି ତର୍କ ଆଜ୍ଞା ସମୟ ନୁହେଁ ଜୀବନ ବହୁତ ମୂଲ୍ୟବାନ ଜୀବନ ଅନିତ୍ୟ ଜାନ ହସା ତାହି ନାନା ବିଧ ବିପଦ ବାହାର ନାମାଶ୍ରୟ କରି ଯତ୍ନେ ତୁମେ ଥାକ ହୋ ଆପଣ କାଜେ। ନିଜ ନିଜ କାମରେ ରୁହନ୍ତୁ ନାମଟାକୁ ଆଶ୍ରୟ କରନ୍ତୁ ଆଉ ଯତ୍ନରେ ନାମ କରନ୍ତୁ। କେତେବେଳେ ଭାଇ ପ୍ରାଣ ଚାଲିଯିବ କ'ଣ ବିଶ୍ୱାସ ଅଛି ବିଫଳ ଜନ୍ମ ଚାଲିଯିବ ଅହଙ୍କାର ନେଇ ମାଡ଼ପିଟ କରି କରି କ'ଣ ସମୟ ଚାଲିଯିବ। ଆପଣ ବୁଝିଲେନି କି ଜଗନ୍ନାଥ ଦାସ ଶ୍ରୀଧର ସ୍ୱାମୀଙ୍କ ଭାଗବତରୁ ଅର୍ଥକୁ ଦେଖିକି ରଚନା ତାଙ୍କ ମା ଟିକେ ଭାରି ଭକ୍ତ ଥିଲେ ତାଙ୍କ ମା କହିଲେ ପୁଅରେ ତୁ ତ ସଂସ୍କୃତ ଭାଗବତ ପଢୁଛୁ କିନ୍ତୁ ମୁଁ ତ ପଢିକି ବୁଝିପାରିଲି ମୋ ପାଇଁ ଟିକେ ତୁ ଲେଖିଦେ। ସେତେବେଳେ ସେ ଶ୍ରୀଧର ସ୍ୱାମୀଙ୍କ ଟୀକାକୁ ଅନୁସରଣ କରି ଓଡ଼ିଆ ଭାଗବତ ନବା କରିଛନ୍ତି। ଠିକ୍ ଅଛି ବର୍ତ୍ତମାନ ସମୟ ଆଜ୍ଞା 7:30 ହେଇଗଲାଣି ଆମେ ଟିକେ ଯିବୁ। ଆପଣମାନେ ଯେତେ ଜଣ ବସିଛନ୍ତି ସମସ୍ତେ ଟିକେ ନାମ କରିବେ ଆଉ ଆପଣମାନେ ଧୀରେ ଧୀରେ ପ୍ରସାଦ ପାଇବା ପାଇଁ ସମସ୍ତେ ଏକା ସାଙ୍ଗରେ ଏତିକି ଜଣ ଭକ୍ତ ଯାଆନ୍ତି ତାଙ୍କୁ ଟିକେ ଅସୁବିଧା ହେଇଛି। ଆପଣମାନେ ଟିକେ ଶୃଙ୍ଖଳା ରଖିବେ ସବୁ ଆଗେ ମା ମାନଙ୍କୁ ଟିକେ ସୁଯୋଗ ଦେବେ ଯେଉଁମାନେ ଦୂରରୁ ଆସିଛନ୍ତି ତାଙ୍କୁ ସୁଯୋଗ ଦେବେ ତାପରେ ଆପଣମାନେ ଯିବେ ଆଉ ସମସ୍ତେ ଟିକେ ନାମ କରିକି ଯିବେ। ଆଉ ହଁ ଟିକେ ନାମ କର
Hare Krishna, Krishna Krishna